नमः भगवते वासुदेवाय। श्रीमद भागवतम दशम स्कंदर 33 अध्यायर मन श्रवण करथले कि बड़ी परीक्षितंकर प्रश्नर उत्तर सुखदेव गोस्वामी प्रसन्न है जे बड़ी कर्म ज्ञानी योगी मानक जो संदेह थिला ताको मोचन कले शास्त्र युक्ति दृष्टिकोण रु दार्शनिक दृष्टिकोण रु एवं पारमार्थिक दृष्टिकोण रु एवं ब्रजवासी मानकर बा गोपी मानकर जो माने पिता थिले तांकर पति तांकर पुत्र एमाने कहाको जणा नथिले जे गोपी माने समस्त रासलीला जायछन्ती बोली माने जोग मायांक द्वारा से सुखदेव गोस्वामी प्रथमे आरंभ करिछन्ती जेतर प्रथम श्लोक रे कहिछन्ती जोग माया उपाश्रित जोग मायांक निर्देश रे लीला हेछन्ती ब्रजरे विशेष करी ब्रजरे भगवान निजको निजर जत्ते लीला सब संगठन करिछन्ती सो जोग मायांक द्वारा जोग मायांक जो लीला जोग मायांक जो शक्ति रही जोग मायांक जो शक्ति रे भगवान कृष्ण भी लीला आवेश रुहति पार्षद मान भी रुहति कृष्ण भगवान कृष्ण भी रुहति कारण जदि गोटे जना पड़े जमी गोटे नाटक हूँ गोटे अभिनय हूँ जी अभिनय कर राजा राणी अभिनय से हृदय से भावटा को आणवाक पड़ो सी राजा बोली सी भिकारी हो पारे कि राजा बोली न भावे से अभिनयटा से कर तार मानसिक स्तर में से अवस्था को जीव जो जो अवस्था से अभिनयटा करा कि भगवान जो लीलाटा अभिनय नुहे भगवान लीला हूँ बास्तव आ जोग माया जो शक्ति रही गोपी मैंने समस्ते प्राय गोपी मैंने बहुत अलग पति थे कृष्ण मान कृष्ण नित्य पति गोलक वृंदावन आउ कई सेमती ସେଠି ପୁରୁଷ ନାରୀର ଯୋଉ ଆକର୍ଷଣ ସେ ଭାବଟା ନାହିଁ ଏଠି ଏଇ ଜଗତରେ ଏଠି ଅନ୍ୟ ଭାଷାରେ ଯାହାକୁ ପ୍ରଭୁପାଦଜୀ ମହାରାଜ କହନ୍ତି ଗୋଟେ ମୈଥୁନାଗାର ଏଠି କେବଳ ମୈଥୁନ ଆହାର ନିଦ୍ରା ଶାରୀରିକ ଚେତନାଟା ପ୍ରଚୁର ଆଉ ୟା ଏଇ ମୈଥୁନକୁ ବେଶ କରି ବା ଏଇ ଦେହ ସୁଖକୁ ବେଶ କରି ଏ ସୃଷ୍ଟିଟା ରହିଛି ଏଇ ଜଗତରେ ଚାଲିଛି ବର୍ତ୍ତମାନ ଏଠି ସେଥିପାଇଁ ପୁରୁଷ ନାରୀର ଯୋଉ ଆକର୍ଷଣଟା ଏଟା ଅଧିକା ଏ ଜଗତରେ ଭଗବାନଙ୍କ ପାଖରେ ବୈକୁଣ୍ଠ ଜଗତରେ ଏମିତି କାହା ପ୍ରତି କେହି ଆକର୍ଷିତ ନୁହନ୍ତି ସମସ୍ତେ କୃଷ୍ଣଙ୍କ ପ୍ରତି ଆକର୍ଷିତ ସେଠି ଦେହ ଧାରଣା କାହାର ନାହିଁ ଦେହ ତ ନାହିଁ ଏଇଭଳିଆ ପଞ୍ଚଭୌତିକ ଦେହ ନାହିଁ ସମସ୍ତଙ୍କର ଚିନ୍ମୟ ଦେହ ସବୁ ପ୍ରେମରେ ଗଠିତ ତେଣୁ କେହି ଅସୂୟା କଲେ ନା ବା କାହାର କୃଷ୍ଣଙ୍କ ପ୍ରତି କେହି ଜାଣିବି ପାରିଲେ ନା ଦ୍ୱେଷ ବି କଲେ ନା ଈର୍ଷା ଅସୂୟା କୌଣସି ଗୁଣ ତାଙ୍କର କୌଣସି ତାଙ୍କର ପତିମାନଙ୍କର ପିତା ମାନଙ୍କର ଆସିଲେ ନା କାହିଁକି ନା ଯୋଗମାୟା ଯାହା ଆମକୁ ଶୁଣୁଥିଲେ ଗତକାଲି ଯୋଗମାୟା ଆଉ ଜଣେ ଜଣେ ଗୋପୀ ପ୍ରତିମୂର୍ତ୍ତି ପୁରା ସମାନ ରୂପ ଗୁଣରେ ତାଙ୍କ ପାଖରେ ରଖିଦେଇ ଯାଇଥିଲେ ଯାଦ୍ୱାରା ଗୋପୀ ଆଉ କାହାର ତାଙ୍କର ପତିମାନଙ୍କର ସନ୍ଦେହ ଆସିବନି କିନ୍ତୁ ବିଶ୍ୱନାଥ ଚକଟାକୁ ପ୍ରଶ୍ନ କରିଦେଉଛନ୍ତି ସେ ତ ପ୍ରତିମୂର୍ତ୍ତି ଥିଲେ ପ୍ରକୃତ ଗୋପୀ ନଥିଲେ ନା କାଳେ ତାଙ୍କର ପତିମାନେ ତାଙ୍କ ପ୍ରତି କୌଣସି କାମପୂର୍ଣ୍ଣ ଦୃଷ୍ଟି ଆଣିଥିବେ କି କହିଲେ ନା ଏଟା ସମ୍ଭବ ନାହିଁ ଏଠି ଚକ୍ରବର୍ତ୍ତାଙ୍କ ଟୀକାରେ କାଲି ଏଟା ଆଲୋଚନା କରିଲେ ଚକ୍ରବର୍ତ୍ତାଙ୍କ ଟୀକାରେ ଏଟା ଲେଖିଛନ୍ତି ତତ ପତି ନାମ ତାସୁ କାମ ଭାବା ଅନୁତ୍ପଦା କୃତମିତି ଗେମ୍ ତେସୁ ସୋସ ଭାର୍ଯ୍ୟାୟମ୍ ଭାର୍ଯ୍ୟା ଭି ମାନସ୍ୟ ଚ ନିତ୍ୟ ସତ୍ତ୍ୱତମ ଏବଂ ମନ୍ୟମାନ ଇତି ଅଭିମାନବନ୍ତମ୍ ନ ତୁ ଯୋଗମାୟା କଳ୍ପିତାନମ ଅପି ତାସାମ ପତି ବି ସମ୍ଭବ ଇତି କାରଣ ଯୋଗମାୟା ତାଙ୍କୁ କଳ୍ପନା କରି ସେଭଳି ଗୋପୀମାନଙ୍କୁ କଳ୍ପନା କରି ସେଠି ରଖିଦେଇଯାଇଛନ୍ତି ତାଙ୍କର ପତିମାନଙ୍କର କେଭଳି କେବେ ବି ଏଭଳି ମନୋଭାବ ଆସିଲାନି ଯଦି ଏଇଟା ଆସିଯିବ କାରଣ ସେମାନେ ଭଗବାନଙ୍କର ତାଙ୍କର ପ୍ରତିମୂର୍ତ୍ତିଟା ନା ତାଙ୍କର ଗୋଟେ ଯାହା କୁହାଯାଏ ଇଂଲିଶରେ କପି କୁହାଯାଏ ଯେଉଁ ଯେଉଁ ଗୋପୀମାନେ ରାସ୍ତାରେ ଅଛନ୍ତି ସେଇ ସେଇ ଗୋପୀମାନଙ୍କର ରୂପ ସ୍ୱଭାବ ହିସାବରେ ତାଙ୍କ ଯୋଗମାୟା ତିଆରି କରି ତାଙ୍କ ଘରେ ରଖିଦେଇଥିଲେ ତେଣୁ ତାଙ୍କ ପ୍ରତି ଯଦି କାମପୂର୍ଣ୍ଣ ଦୃଷ୍ଟି କୌଣସି ଗୋପ କରିବେ ତାହେଲେ କ'ଣ ହବ ସେଟା କେବେ ବି ହେଇପାରିବନି କାରଣ ସେ ଭଗବାନଙ୍କର ପାର୍ଷଦ ମାନେ ନା ଭଗବାନଙ୍କର ପାର୍ଷଦଙ୍କର ରୂପଟା ତାଙ୍କ ପ୍ରତି କୌଣସି ଭୋଗ ବୁଦ୍ଧି କେବେ ଆସିବନି ଆଉ ଯୋଗମାୟାଙ୍କର କାଲି ଚକ୍ରବା ସିଦ୍ଧାନ୍ତ ଦେଲେ ଯୋଗମାୟାଙ୍କର କୃପାରୁ କାହାର ବି କାମ ଭାବ ସେ ସମସ୍ତଙ୍କର କାମ ଭାବ ବିଦୂରିତ ହେଇଥିଲା ସମସ୍ତଙ୍କର କାମ ଭାବ ବିଦୃତ ଦେଇଥିଲେ। ଗୋଟେ କାମ ଯୋଉ ଭାବନାଟା ରହିଛି ତାର ଯଦି ପ୍ରଶ୍ନ କରିବେ ତାହେଲେ ଯୋଗମାୟା ତ ବିଦୃତ କରିଦେଇଥିଲେ, ତା ମାନେ ବ୍ରଜରେ ଯୋଉମାନେ ଥିଲେ ସେମାନଙ୍କର କାମ ଭାବ ଥିଲା। ସେଥିପାଇଁ ଗୀତାର ଭଗବାନ କଣ ସମାଧାନ ଦେଲେ, କାମ ବିରୁଦ୍ଧ ଧର୍ମ ବିରୁଦ୍ଧ କାମସ୍ମି ଭରତ ଶ୍ରବ। ଏ ସୃଷ୍ଟିର ସୃଷ୍ଟିଟା ପାଇଁ ଭଗବାନ ଯୋଉ କାମ ଶକ୍ତିଟାକୁ ଦେଇଛନ୍ତି ଗୋଟେ ସୃଷ୍ଟିର ବିସ୍ତାର ପାଇଁ କାମଦେବକୁ ସୃଷ୍ଟି କରିଛନ୍ତି, କିନ୍ତୁ ତାର ସେଟା ଧର୍ମ ଧାର୍ମିକ ପଥରେ ବା ଧର୍ମ ଅବଲମ୍ବନ କରି ସେଟା କାମଟା ଚାଲିବା ଦରକାର। ଅଧାର୍ମିକ ହେଇଗଲେ କାମଟା କଣ କରେ, ଜୀବକୁ ନରକକୁ ନେଇଯିବ ଧର୍ମ ପଥରେ। ସେଥିପାଇଁ ବିବାହର ଆମର ଯେମିତି ସବୁ ବିବାହ ପ୍ରଥାରେ, ବିବାହ ପ୍ରଥାରେ ସବୁ ବିବାହ ଗୋଟେ ସଂସ୍କାର କରାଯାଉଛି ନା, ସେଠି ଯଜ୍ଞାଦି କର୍ମ କରାଯାଉଛି, ବ୍ରାହ୍ମଣ ରଖାଯାଉଛି, କାହିଁକି ସବୁ କରାଯାଉଛି? ଯଦି କାହାର କୌଣସି କାମ ପୂର୍ଣ୍ଣ ଭାବନା ଆସିବ ନାହିଁ, ଇଏ ବହୁତ ହାୟର ଫିଲୋସଫି ନା। ଆଜିକାଲି ତାକୁ ବୁଝିବା ବି କଷ୍ଟ, ଜଗତର ସେସବୁ ଜିନିଷ କହିବି ପାରିବେନି ଲୋକମାନେ ଭବିଷ୍ୟତରେ। ତେଣୁ ଯୋଗମାୟାଙ୍କର ଇଚ୍ଛାରେ, ଯୋଗମାୟାଙ୍କର ଶକ୍ତିରେ ସମସ୍ତଙ୍କର କାମ ଭାବ ବିଦୃତ ହେଇଯାଇଛି, କେହି ବି ଗୋପୀମାନଙ୍କୁ ଅଲଗା ଦୃଷ୍ଟିରେ ଦେଖିନାହାନ୍ତି। କାରଣ ଯଦି ଏଇଟା ଦେଖିଦେଇଥାନ୍ତେ ତାହେଲେ ଯୋଗମାୟାଙ୍କର ପ୍ରତି ବା ଭଗବାନଙ୍କର ପାର୍ଷଦ ମାନଙ୍କ ପ୍ରତି କଣ ହେଇଥାନ୍ତା, ଅପମାନ ଏଇଟା ହବ ବି ନାହିଁ କେବେ। କାଳେ କିଏ ଆଚାର୍ଯ୍ୟ ମାନଙ୍କୁ ଟୀକାରେ କାହିଁକି ଲେଖିଛନ୍ତି, କାଳେ କିଏ ପ୍ରଶ୍ନ କରିବେ, କାରଣ ସ୍ୱାଭାବିକ ଗୋଟେ ଜୀବର ଦେହ ସମ୍ବନ୍ଧ ଭିତରେ ମନଟା ତାର ସଂଯମ ହେଇକି ରହେ, ତାର ମନ ଏଇଟା ଗୋଟେ ମାନସିକ କାମଟା ଗୋଟେ ମାନସିକ ବିକାର ନା, ଆଉ କିଛି ନୁହେଁ, ଏଇଟା ମନର ବିକାର, ମନ ଗୋଟେ ତିଆରି କରୁଛି ଏଇଟା ମାନସିକ ବିକାରଟା। ଯେତେବେଳେ ଶାରୀରିକ ସମ୍ବନ୍ଧରେ ନିଜର ଝିଅ, ନିଜର ଭଉଣୀ, ନିଜର ମା, ସେମାନେ ସେଇ ନାରୀ, ଏଇଟା ଗୋଟେ ମାନସିକ ବିକାର ବୋଲି ତୁମକୁ ପ୍ରମାଣ ଦେବାକୁ ପଡ଼େ। ଏଇଟା ଗୋଟେ ଦେଖ ପ୍ରମାଣ, ଏଇଟା ମନରୁ ତିଆରି ହେଉଛି। ସେଇ ଝିଅ ତୁମର ଯିଏ ନିଜର ଝିଅ, ତୁମର ଯିଏ ଭଉଣୀ, ତୁମର ଯିଏ ସମ୍ବନ୍ଧୀ, ତୁମର ଯିଏମାନେ ରିଲେଟିଭ୍ସ ଯାହା କହୁଛ ଇଂଲିଶରେ, ସେମାନଙ୍କ ନାରୀ ନୁହନ୍ତି, ତାଙ୍କ ପ୍ରତି କାହିଁକି ଆକର୍ଷଣ ଗୋଟେ ଆସୁନି, ଗୋଟେ ଜୀବନ କାହିଁକି ତା ପ୍ରତି ବୈମୁଖତା ହବ ଆସୁଛି, ଗୋଟେ ସ୍ନେହ ସମ୍ପର୍କ କାହିଁକି ସେଠି ସ୍ନେହ ଆସୁଛି, ଅଲଗା ଜାଗାରେ କାମ ଆସୁଛି, କାହିଁକି ଆସୁଛି, ତାହେଲେ ବିକାରଟା କେଉଁଠି ଆସୁଛି, ମନରେ ଆସୁଛି। ତେଣୁ ସାଧୁସନ୍ତ ମାନେ ତାଙ୍କର ଏଇଭଳି ଯାହାକୁ ଆମେ ନିଜର ବୋଲି ଭାବି ଦଉଛେ, ସେଠି ଆଉ କାମ କାମ କାର୍ଯ୍ୟ କରୁନି, ସେଠି ସ୍ନେହ କାର୍ଯ୍ୟ କରୁଛି, ସେଟା ଆଫେକ୍ସନ ହେଇଯାଉଛି, ଲଷ୍ଟଟା ଆଫେକ୍ସନ ଭଳି କାମ କରୁଛି। ଯେ ଜଗତର ସମସ୍ତଙ୍କୁ ତୁମେ ସେଭଳି ସ୍ନେହରେ ନିଜ ଭଳି ନିଜର ସମ୍ବନ୍ଧୀ ଭଳି ଦେଖିପାରିଲ, ତାହେଲେ ତୁମର କଣ ରହିବ, ସରିଲା କାମ ରହିଲାନି। ସେଥିପାଇଁ ସେ ଲେଖିଲେ, ପରଦାରାସୁ ମାତୃବତ୍ ପରଦ୍ରବୀଷୁ ଲୁଷ୍ଟ୍ରବତ୍ ସର୍ବଭୂତିଷୁ ଆତ୍ମବତ୍ ଜପଶ୍ୟତି ସପଣ୍ଡିତ। ଚାଣକ୍ୟ ଲେଖିଲେ ସମସ୍ତଙ୍କୁ ନିଜର ମା ଭଳି ଦେଖିବ, ନିଜର ଭଉଣୀ, ଏଇ ଦୃଷ୍ଟିଟା ଯୋଉ ଏଇଟା ମାନସିକ ବିକାର ଆଉ କିଛି ନୁହେଁ। କାଳେ କି ଏଇ ପ୍ରଶ୍ନ କରିଦେବେ ଗୋପୀମାନଙ୍କ ପାଇଁ, ସେଥିପାଇଁ ସେ ଏଇଟା ଲେଖିଦେଇଛନ୍ତି। କାହାର କାମ, କୌଣସି ଗୋପଙ୍କର କାମ ଭାବ ଆସିନି ବା କାମ ଦୃଷ୍ଟି ଆସିନି, ଏଟା ଗୋଟେ ମାନସିକ ଜିନିଷ। ମନଟା ଯେତେବେଳେ କୃଷ୍ଣ ଚିନ୍ତନ ରହିବ, ମନ ଯେତେବେଳେ କୃଷ୍ଣଙ୍କୁ ଭଲ ପାଇବ, ମନ ଯେତେବେଳେ ସମ୍ପୂର୍ଣ୍ଣ କୃଷ୍ଣଙ୍କର ଚେତନା ବା କୃଷ୍ଣ ସେବାରେ ରହିବ, ଇଏ ଗୋଟେ ତୁଚ୍ଛ ବସ୍ତୁ, ସେତେବେଳେ ଏଇସବୁ ଜିନିଷ କିଛି କେବେ ଚିନ୍ତା ବି ଆସେ ନା। ଏଟା ଗୋଟେ କଣ ମାନସିକ ବିକାର, ଏଇଟା ଅନାଦି କାଳରୁ ଜୀବ ରହି ରହିକା ରହିକା ଆସି ତାକୁ ସ୍ୱର ଅଛି ମାନେ ତାର ସେ ସ୍ୱଭାବଟା ରହିଛି, କିନ୍ତୁ ଏଇଟା ଗୋଟେ ଜୀବ ପାଇଁ ଯେ ବହୁତ ବଡ ଆବଶ୍ୟକ ସେମିତି କିଛି ମାନେ ନାହିଁ। ଏଇଟା ଯଦି ଜୀବର ଗୋଟେ ନେସେସରୀ ଜିନିଷ ଥାଆନ୍ତା ଲଷ୍ଟଟା, ତାକୁ ବିବାହ ହବାକୁ ପଡିବ, ତାହେଲେ ବ୍ରହ୍ମଚାରୀ ସିଷ୍ଟମଟା, ବ୍ରହ୍ମାଙ୍କର ପୁତ୍ରମାନେ ବ୍ରହ୍ମଚାରୀ କେବେ ହେଇନଥାନ୍ତେ, ଚତୁର୍ଶନକମାନେ କେବେ ବ୍ରହ୍ମଚାରୀ ହେଇନଥାନ୍ତେ, ନାରଦ କେବେ ବ୍ରହ୍ମଚାରୀ ହେଇନଥାନ୍ତେ, ସିଷ୍ଟମ ରହିଛି, ତାଙ୍କ ଦ୍ୱାରା ପ୍ରମାଣିତ କରାଯାଉଛି। ତେଣୁ ଉନ୍ନତ ରସ ଜଣେ ପ୍ରାପ୍ତ ହେଲେ ସେ ଏଇଟା ଗୋଟେ ନିଚ ଜିନିଷ, କାମଟା ଗୋଟେ ନିଚ ଜିନିଷ, କିନ୍ତୁ ସେ ନିଚର ଚକରରେ ସମସ୍ତେ ପଡ଼ିଯାଇଛନ୍ତି। କାହିଁକି ପଡ଼ିଯାଇଛନ୍ତି, ତାର ବହୁତ କାରଣ ରହିଛି, ଯେ ଏଇ ଯେ ପ୍ରଥମେ ଯାହା କହିଲା ମାନସିକ ବିକାର, ମନଟା ଗୋଟେ ସୁସ୍ଥ ସାତ୍ୱିକ ଭାବନାରେ ନାହିଁ। ତାପରେ ଦ୍ୱିତୀୟରେ ବର୍ତ୍ତମାନର ଯେଉଁ ପରିବେଶ ରହିଛି, ବର୍ତ୍ତମାନ ପରିବେଶରେ କିଛି କାମ କରିବନି। ବର୍ତ୍ତମାନରେ ଆଗରୁ ଗୋଟେ ନାରୀର ଚିତ୍ର କେବେ ଦେଖିବାକୁ ମିଳିନଥିଲା, ଗୋଟେ ନାରୀର ସ୍ୱର କେବେ ଦେଖିବାକୁ, ଗୋଟେ ବୁଢ଼ୀମାଟା ବି ତା ମୁଣ୍ଡ ଢାଙ୍କି ମୁଣ୍ଡ ସେ ଉଡ଼ୁଣି ଦିଏ, ଆମେ ସବୁ ଦେଖୁଛୁ। ଆମ ନାନୀ ମାନେ ଆମ ସାଙ୍ଗରେ ଯେଉଁମାନେ ପଢ଼ୁଥିଲେ, ଆମର ସାଙ୍ଗରେ ଯେଉଁମାନେ ସବୁ ପଢ଼ୁଥିଲେ, ଛୋଟ ଆମର ସବୁ ସପ୍ତମ ଅଷ୍ଟମ ନବମ ଦଶମ ଏପରି କଲେଜ ପଢ଼ୁଛନ୍ତି, ସେମାନେ ତୁମେ ତାଙ୍କର ବକ୍ଷ୍ୟଦାସ ତୁମେ କେବେ ଦେଖିବି ପାରିବନି, ତାଙ୍କ ସ୍ୱର ଦେଖିବି ପାରିବନି। ସବୁ ସଲୱାର ପଞ୍ଜାବୀ କୁହନ୍ତି ନା, ଯୋଉ ସରି ତାଙ୍କର ଝିଅ ପିଲାମାନେ ସବୁ ହଳଦିଆ ଯେ ଗ୍ରୀନ ଡ୍ରେସ ସବୁ ପିନ୍ଧିବେ, ପୁରା ଫୁଲ ଫୁଲ ଡ୍ରେସ ପିନ୍ଧିକି ଆସିବେ, ତାଙ୍କ ପକ୍ଷରେ ସବୁ କଣ କଣ ଉଡ଼ୁନି ଭଳିଆ ଗୋଟେ ପକେଇଥିବେ କେବେ। ସେମାନେ ସବୁ ସମସ୍ତେ ମୁହଁକୁ ତଳୁ କରିକି ଆସନ୍ତି, ମୁଁ ଦେଖି ସମସ୍ତେ ମୁହଁକୁ ତଳୁ କରିକି ଆସନ୍ତି, କେବେ ବି କାହା ସାଙ୍ଗେ ହସ ଖୁସି କରିବା ଭଲ ମନ୍ଦ କରିବା ଏସବୁ ଆମେ କେବେ ଆମେ ଆମ କଲେଜ କ୍ୟାରିୟର ବି ଆମେ ଦେଖିନୁ ଯେ ଆମର ପିଲା ସାଙ୍ଗ ପିଲାମାନେ ବି କେବେ କାହା ସାଙ୍ଗେ ହସ ଖୁସି କରନ୍ତି, କୌଣସି ଝିଅ ପିଲା ହସ ଖୁସି କରନ୍ତିନି। ଆଉ ଏମିତି ଯାଆନ୍ତି ଏମାନେ ଗୋଟେ ଲାଇନ୍ରେ ଗଲେ, ପୁଅମାନେ ଗୋଟେ ଲାଇନ୍ରେ ଗଲେ, ଝିଅମାନେ ଗୋଟେ ଲାଇନ୍ରେ ଯିବେ, ଖରାପ ବି ଲାଗେ କାହାକୁ କ୍ରସ କରିକି ଯିବା, ଏତେ ଗୋଟେ ସୁନ୍ଦର। କାରଣ ଲୋକଙ୍କର କିଛି ଆମିଷ ଭୋଜନ ସେତେବେଳେ ଯେ ଏମିତି ନାହିଁ ଯେ ଆମିଷ ଭୋଜନ କରୁନଥିଲେ, ଆମିଷ ଭୋଜନ କରୁଥିଲେ, ପୁଣି ବି ଏଇ ତ କଳିଟା ଦିନକୁ ଦିନ ବଢୁଛି ତ ଲୋକମାନଙ୍କର କିଛି ଗୋଟେ ସଂସ୍କାର ରହିଥିଲା। ଆଉ ଭୋଜନ ବିଶେଷ କରି ବର୍ତ୍ତମାନ ଯୋଉ ଭୋଜନ ଆଉ କମ୍ୟୁନିକେସନ, ଆହାରଟା ଆଉ କମ୍ୟୁନିକେସନଟା ଏତେ ଫାଷ୍ଟ ହେଇଯାଇଛି ଜଣେ କିଏ ସତ୍ୟଗୁଣ ରହିପାରିବ ନାହିଁ। ଭୋଜନଟା ବହୁତ ଫାଷ୍ଟ ହେଇଗଲା, ସେଥିରେ ଫାଷ୍ଟଫୁଡ଼ ତା ନାଁ ଦେଉଛନ୍ତି ନା ଫାଷ୍ଟଫୁଡ଼, ଯୋଉଟାକି କେବଳ ଗୋଟେ ବ୍ୟକ୍ତିକୁ ସବୁବେଳେ ତାମସିକ ରାଜସିକ ସ୍ତରକୁ ନବ, ଭୋଜନଟା ଗୋଟେ ବହୁତ ବଡ଼ ଫ୍ୟାକ୍ଟର ହେଇଗଲା। ସବୁ ସବୁ ଆଶ୍ରମରେ ସବୁ ଜାଗାରେ ସବୁ ଭୋଜନ, ଆମେ ସବୁ ହଷ୍ଟେଲ ମାନଙ୍କରେ ରହୁଥିଲୁ ଆମେ ନିଜେ ଜାଣିଛୁ କଣ କଣ ଖାଉଥିଲେ ଲୋକ, ଡାଲି ଟିକେ ଆଳୁ ଭର୍ତ୍ତା ଟିକେ କେଉଁଦିନ ଖାଉଥିଲା, ଭଜା ଟିକେ ହଉଥିଲା, ଆମେ ସବୁ କଲେଜରେ ପଢିଲା ବେଳେ ଏହା ଖାଉଥିଲୁ। ବର୍ତ୍ତମାନ ଗୋଟେ ଗରିବ ଘର ଛୁଆକୁ ଦେଖୁ ସେ କଣ ଖାଉଛି, କାରଣ ସେ କଣ କାମ ଶକ୍ତିକୁ କଣ୍ଟ୍ରୋଲ କରିବ, ସେ ତ ଓଭର ଏଜିଟେଟେଡ। ସବୁ ସମସ୍ତେ ଭୋଜନ ଭୋଜନର ସଂଯମତା ନାହିଁ, ତାର ପରିବେଶ ଯାହା ହେଇଯାଇଛି ବର୍ତ୍ତମାନ କମ୍ୟୁନିକେସନ ସବୁବେଳେ ଗୋଟେ ନାରୀକୁ ନାରୀର କଣ୍ଠସ୍ୱର ନାରୀର ଇଏ ସବୁବେଳେ ତୁମେ ଦେଖିବାକୁ ପାଇବ। ଏ ମୋବାଇଲ ଫୋବାଇଲ ଗୁଡାକ ସବୁ ୟୁଜ୍ କଲେ ସବୁଗୁଡାକ ତ ସବୁ ଗଲା, ମନ ଭିତରେ ଗୋଟେ ଯେତେବେଳେ ଗୋଟେ ନାରୀର ପ୍ରତିମୂର୍ତ୍ତିଟା ସବୁବେଳେ ତା ମନ ଭିତରେ ରହୁଛି, ତାର କାମଟା ଉଦ୍ରେକ ହବ ନା ଆଉ କଣ ଶାନ୍ତ ହବ? ଏଇଟା ଏଇ ଜିନିଷ ଏଇ ପରିବେଶଟା ବର୍ତ୍ତମାନ ଆସିଯାଇଛି ସବୁଆଡେ। ଆଗରୁ କେବେ ବି କେହି ବସ୍ରେ ଯାଉନଥିଲେ, ଆମ ସମୟରେ ବସ୍ରେ ଗଲେ ସେ ପୁରା ମୁହଁକୁ ମୁଣ୍ଡକୁ ଢାଙ୍କିକି ବସିକି ଯିବେ, ରିକ୍ସାରେ ଯାଉଥିଲେ, ପୁଣି ରିକ୍ସାରେ ଗୋଡ଼ା ହଉଥିଲା କ'ଣ ଶାଢ଼ୀ, ଆମେ ଛୋଟ ପିଲାବେଳେ ଦେଖିଛୁ। ତାପରେ ଆସିଲା ଯେ ବସ୍ରେ ଧୀରେ ଧୀରେ ଗଲେ, ସେଟା ସବୁ ବସ୍ରେ ଯିବାକୁ ପସନ୍ଦ କରୁନଥିଲେ, କାରଣ ଜଣେ ନାରୀ ଗୋଟେ ସମାଜ ପାଇଁ ବିପଦ ସୃଷ୍ଟି କରିପାରେ, ବହୁତ ବଡ଼ ବିପଦ ସୃଷ୍ଟି କରିପାରେ। ଜଣେ ନାରୀ ଯେତେ ଧୀର ଯେତେ ଚରିତ୍ରବାନ ଯେତେ ସତୀ ଲଜ୍ଜାଶୀଳ ହବ, ସେ ନାରୀ ହଉଛି ଲଜ୍ଜା ହଉଛି ନାରୀର ଭୂଷଣ, ସେ ସମାଜରେ ବହୁତ ଲୋକ ଗୋଟିଏ ନାରୀ କେତେ ସମାଜରେ କେତେ ଲୋକଙ୍କୁ ନଷ୍ଟ କରିଦେଇପାରିବ, କଣ କରାଯିବ? ଏଇ ତ ବିପରୀତ ଯୁଗ ବର୍ତ୍ତମାନ ଆସିକି ପହଞ୍ଚୁ, ସେଥିପାଇଁ ଯେଉଁମାନେ ବ୍ରହ୍ମଚାରୀ ଜୀବନ ରହୁଛନ୍ତି ତାଙ୍କ ପାଇଁ ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜେସ ବର୍ତ୍ତମାନ। ବର୍ତ୍ତମାନ ସାଧୁ ହେବାଟା ଗୋଟେ ବିଲକୁଲ ସହଜ ନୁହେଁ, ବିଲକୁଲ ସହଜ ନୁହେଁ, କାରଣ ଏକରେ ପିତାମାତାଙ୍କର ଯୋଉ ସଂସ୍କାର ଆଉ ଯୋଉ ସଂସ୍କାର ବଢିକି ଏମାନେ ଆସିଛନ୍ତି, ଏମାନେ ଫାଷ୍ଟ ହେଲା ପାରିବାରିକ ସମ୍ପର୍କ ସ୍ନେହ ଯୋଉ ସମ୍ବନ୍ଧଟା କଲଚର ଲାଇଫ ଏମାନଙ୍କର ନାହିଁ। ପାଠ ପଢିଲା ବେଳକୁ ସେ ତ ହଷ୍ଟେଲକୁ ଗଲା, ପାଠ ପଢିଲା ବେଳକୁ ତାଙ୍କ ସ୍କୁଲକୁ ଗଲା, ସେ କଣ ଜାଣିଛି ଘରେ ପରିବାର ଭିତରେ ସ୍ନେହ ମମତା ଶାସନ ଏସବୁ ନାହିଁ ବର୍ତ୍ତମାନ, ସେସବୁ ଜିନିଷ ଗୁଡା ନାହିଁ। ସେ ପଢୁଛନ୍ତି ଅଷ୍ଟମ ନବମ ହେଲା ତ ପଠେଇଦେ କୋଉଠି ହଷ୍ଟେଲ, ଯିଏ ଗୋଟେ ଯୌବନ ଅବସ୍ଥାରେ ଆଉ ଗୋଟେ ଯୌବନ ପିଲା ସାଙ୍ଗରେ ରହିଲା, ସେଠି କଣ ଡିସ୍କସନ ହଉଥିବ? ସେଠି କେବଳ ଲଷ୍ଟ ନା, ସେମାନଙ୍କୁ ସ୍ପିରିଚୁଆଲ ଟପିକ ଡିସ୍କସନ କରିବେ, କିନ୍ତୁ ପାଠ ପଢିଲା ବେଳେ ଯେତେବେଳେ ମା ବାପା ଗତ ରହୁଥିଲା ଭାଇ ଗତ ରହୁଥିଲା, ସେଠି କଣ ସେଠି ସ୍ନେହ? ବର୍ତ୍ତମାନ ଜୀବନଟା ଅଲଗା ହେଇଗଲାଣି, ସେଥିପାଇଁ ଯେଉଁମାନେ ସାଧୁ ହେବେ ସେମାନେ ନିଜକୁ ବହୁତ ଶୃଙ୍ଖଳିତ ହେବାକୁ ପଡିବ ଆଉ ବହୁତ ଚବିଶ ଘଣ୍ଟା ଏନଗେଜମେଣ୍ଟ ନେବାକୁ ପଡିବ, ଚବିଶ ଘଣ୍ଟାରେ ଚବିଶ ଘଣ୍ଟା ତାଙ୍କ ମୁଣ୍ଡରେ ସବୁବେଳେ କିଛି ସେବା ଥିବ ଦାୟିତ୍ୱ ଥିବ, ତାହେଲେ ସେ ବଞ୍ଚିବେ ଯଦି ବଞ୍ଚିବ, ନହେଲେ ବଞ୍ଚିବାର ଆଶା ନାହିଁ। ଆଉ ମୋବାଇଲ ଫୋବାଇଲ ଧନ୍ଦା ସବୁ ଛାଡ଼ିବାକୁ ପଡିବ, ମୁଁ ପ୍ରବଚନ ଶୁଣିବି ମୋବାଇଲର ଏଇଟା ଆବଶ୍ୟକ, ସେ ବେକାର, ତୁମ ଜୀବନଟା ବର୍ବାଦ ହବ ହିଁ ହବ ଗ୍ୟାରେଣ୍ଟି। ତୁମେ ଆଡିକ୍ସନ ଯୋଉଟା ଅଛି କଣ କୁହାଯାଏ, ତୁ ଗୋଟେ ଅଭ୍ୟସ୍ତ ହେଇଯିବ, ତୋ ଚେତନାଟା ସେଇଠି ରହିଲା, ତୁମେ ଭୋଜନ କର ଜପ କର ଯାହା ବି କର, ତୁମେ ଯୋଉ ପିରିୟଡରେ ଯାହା କରୁଛ କରୁଛ, କିନ୍ତୁ ମାଇଣ୍ଡଟା ତୁମେ ସେଠି ଟାଣି ନେଇଯିବ, କାରଣ ସେଟା ଗୋଟେ ମେଟେରିଆଲ ଆଡିକ୍ସନ, ତୁମ ସ୍ପିରିଚୁଆଲ ଆଡିକ୍ସନକୁ ସେ କେବେ ହେଲେ ଷ୍ଟ୍ରଙ୍ଗ କରିବାକୁ ଦବନି, କେବେ ବି ଦବନି। ତୁମେ ଗୋଟେ ଛୋଟିଆ ଅଭ୍ୟାସ କରିଦିଅ, ପେପର ପଢିବା ଅଭ୍ୟାସ କରିଦେଖିବ, ସେ ଟାଇମ୍ ହେଲା ତୁମେ ପେପର ପଢିବାକୁ ଇଚ୍ଛା ହବ, ଏଇଟା ଗୋଟେ ଆଡିକ୍ସନ କୁହାଯାଏ। ଏଇଟା ଗୋଟେ ବହୁତ ବଡ଼ ରୋଗ। ଯେଉଁମାନଙ୍କର ସଂଯମତା ନାହିଁ ସେମାନେ ଏଗୁଡ଼ା ୟୁଜ୍ କରିବା ବିଲକୁଲ ଆବଶ୍ୟକ ନୁହେଁ, କାରଣ କଲା ମାନେ ହିଁ ସେ ନିଶ୍ଚିତ ହିଁ ବିବାହ ନ ହେଇପାରନ୍ତି, କିନ୍ତୁ ବଞ୍ଚିକି ରହିଲେ ବି ସେମିତି ତାଙ୍କର ମନ କେବେ ହେଲେ ତାଙ୍କର ଗୋଟେ ସ୍ପିରିଚୁଆଲ ଆଡିକ୍ସନ୍ ଆସିବ ନାହିଁ, କେବେ ହେଇପାରିବନି। ଏ ଗୋଟେ ମୋବାଇଲ, ସାଧା ମୋବାଇଲଟେ ଥିଲେ ତ ଗପିବା, ଯାହାର ଅଭ୍ୟାସ ସେ ଗପିବ ଆଉ 24 ଘଣ୍ଟା ଆଉ ଅନ୍ୟମାନଙ୍କ ସହିତ ଗୋଟେ ପ୍ରଚଳପ କରିବା, କଥାବାର୍ତ୍ତା କରିବା, ତାର ଗୋଟେ ସ୍ପିରିଚୁଆଲ ଜିନିଷ କିଛି ଜପ କରିବି, ଭଗବାନଙ୍କୁ ଚିନ୍ତନ କରିବି, ଗୋଟେ ଭାଗବତ ପଢ଼ିବି, କିଛି ତାର ତାର ଆଡିକ୍ସନ୍ ଆସିବନି। ଗୋଟେ ଯାହା କ'ଣ କୁହାଯାଏ, ଗୋଟେ ଆଡିକ୍ସନ୍ ଅର୍ଥ ହଉଛି ଯେମିତି ଜଣେ ନିଶା ଖାଇଲା, ସେ ଯେକୌଣସି କାର୍ଯ୍ୟ କରୁ ତାର ଆଡିକ୍ସନ୍ ରହିଲା ନିଶା, ତାକୁ ନିଶା ଶକ୍ତ ବୋଲି କୁହାଯାଏ। ସେ କାମକୁ ଆସୁଛି, ଯାହା କରୁ ତାଙ୍କ ମୁଣ୍ଡଟା ଘୁରୁଛି କୁଆଡ଼େ, ସେ ନିଶା ପାଖରେ। ସେଭଳି ଏଇ ଯୋଉ ମୋବାଇଲ ଆଜିକାଲି ଯୋଉ ବାହାରିଛି, ଇଣ୍ଟରନେଟ୍ ଯୋଉ ବାହାରିଛି, ଏଇଟା ଗୋଟେ ଆଡିକ୍ସନ୍। ତୁମେ କୁଆଡେ ବି କଣ ବି କର, ତୁମେ ସେଟା କାମ ସରିବ ମାନେ ପୁଣି ତୁମେ ଟାଣି ନେଇ ପଡ଼ିବ ସେଠିକି, ସେଥିରେ ରାତି ଦିନ କିଛି ନାହିଁ, କୌଣସି ଜିନିଷ ରହିବନି। ଯେଉଁମାନେ ସେଲ୍ଫ କଣ୍ଟ୍ରୋଲ ନୁହନ୍ତି, ସେମାନେ ୟୁଜ୍ କଲା ମାନେ ହିଁ ସେ ସାଧୁ ହେଇକି ରହିପାରିବେନି, ଏ ସତ୍ୟ। ସେ ସାଧୁ ହେଇକି ରହିଲେ ବି କିଛି ଦିନ ପରେ ହିଁ ସେ ତାଙ୍କ ଅନ୍ତର ଭିତରେ ହିଁ, କାରଣ ଏଟା ଗୋଟେ ଜିନିଷ, ଆମେ ଗୋଟେ ଶରୀରର ବିରୁଦ୍ଧ କାମଟା କରୁଛେ। ସାଧୁ ଜୀବନଟା କ'ଣ, ଗୋଟେ ଶରୀରର ବିରୁଦ୍ଧ କାମ। ଶରୀର ବିରୁଦ୍ଧ କାମ କ'ଣ, ଯେତେବେଳେ କର୍ମୀ ଜୀବନର ଆମେ ବିରୁଦ୍ଧ କାମ କରୁଛେ। କର୍ମୀ ଲୋକର ଉଠିବା ଟାଇମ୍ କ'ଣ, ତାର ଉଠିବା ଟାଇମ୍ କିଛି ନାହିଁ, ତାର ଯେତେବେଳେ ଇଚ୍ଛା ହେଲା ଶୋଇଲା, ତାକୁ ଯେତେବେଳେ ଉଠିବ ଉଠିବ, 7ଟା ଉଠିବ, 8 ଖାଇବ, ଯେତେବେଳେ ଯାହା ମିଳିଲା। ଏ କର୍ମୀ ଲୋକ ଯାଉଥିବ, ଦେଖିବେ ଦେଖିଦେବେ ସେଠି ବରା ବିକ୍ରି ହଉଛି, ଗାଡ଼ି ଗୋଟେ କେତେ, ହେ ରାସ୍ତା କଡ଼ରେ ଦେଖିଦେବେ ହେଠି କଣ, ଯୋଉ କଣ ବିକ୍ରି ହଉଛି, ଯୋଉ ହାଣ୍ଡିରେ ରସଗୋଲା ତୁମ ଆଡ଼େ ବିକ୍ରି ହଉଛି, ଆ ଗଧ କୋଉଠି, ତୁ ରସଗୋଲା ଖାଉ ତ, ସେ ନେଇ ରସଗୋଲା କହୁଛି, ଆଉ ଯୋଗ କରି ରସଗୋଲା ଖାଉଥିଲ ସେ ମଠରେ, ଦହିବରା ବିକ୍ରି କରେ, ସେ ଲୋକଟା କଣ, ସେ ହାଫ୍ ପ୍ୟାଣ୍ଟ ପିନ୍ଧିବ, ସେ କଣ, କିଛି ନାହିଁ। ମୁଁ ଦେଖିଛି ଯୋଉ ନ୍ୟୁଜ୍ ପେପର ଗୁଡାକ ଲୋକମାନେ କେତେ ଆଡିକ୍ସନ୍ ସବୁ ମାର୍କ କରେ, ନ୍ୟୁଜ୍ ପେପର ଗୁଡାକ ଯୋଉ ବରା ଫରା ଛାଣନ୍ତି, ସେ ନ୍ୟୁଜ୍ ପେପର ଗୁଡାକ ଚିରିକି ତା ଦେହରେ ପୁରେ ହରାଜ। ମୁଁ ନ୍ୟୁଜ୍ ପେପର ଗାଡ଼ିରେ ନିଜେ ଆସିଛି, ମୁଁ ଜାଣିଛି ନ୍ୟୁଜ୍ ପେପର କେମିତି ଆସେ। ଏଇ ଯେତେବେଳେ ପଟାମୁଣ୍ଡରେ ମୋର ପ୍ରଥମେ ଆସୁଥିଲେ, ତ ଏଇ ଭାବତ କଥା କରିବି, କରିବି ଓହ୍ଲେଇବି କୋଉଠି, ଏ ଯୋଉ କଲିକତା ବସ୍ରେ ଆସିବି, ଜଲେଶ୍ୱର ଆଡୁ କଲିକତା ବସ୍ରେ ଆସିଲେ, ସେ କଲିକତା ପାରାଦ୍ୱୀପ ବସ୍ରେ ଆସିଲେ, ସେ ମୋତେ ଓହ୍ଲେଇ ଦେବ କୋଉଠି, ସେଇଟା କଣଟା ଦୂରିଆରେ, ଦୂରିଆରେ ଓହ୍ଲେଇ ଦେଲା ଆଉ କଣ, ରାତିରେ ଓହ୍ଲେଇବ, ସେ ଚାଟରେ ଓହ୍ଲେଇ ଦେଲା ଆଉ କଣ, ବସିକି କିଏ ରହିବ, ପେପର ଗାଡି ଆସିକି ଲାଗେ ସେ ଦୂରିଆ ଛକରେ, ଏ ଯୋଉ ସମ୍ବାଦ ଫମାଦ ପେପର ଗାଡି ଆସୁଛି, ସେ ଯୋଉ କଣ 4-7 ଗାଡି, ଏ ଯୋଉ କଣ ସରି ବୋଲର ଗାଡି ଗୁଡା, ବୋଲର ଗାଡିରେ ପେପର ଆସୁଛି ରାତିରେ, ଭୋର ଭୋର 5 ଗାଡି ଆସୁଛି, 5-6 ଗାଡି, ମୁଁ ସେଥିରେ ଆସେ, ସେ ଘରେ ଥିଲାବେଳେ ସେ ପେପର ଉପରେ ବସା, ସେ ପେପର ଉପରେ ବସି ଆସୁ ନା, ସେ ଚପଲ ମାଡ଼ଥା ଯାହା ମାଡ଼ଥା, ସେ ପେପର ଉପରେ ବସିଦେ, ଆଉ ବସ ସେ ପେପର ତଳେ ଯାଅ, ତାପରେ ତମେ ବସିବ ହେଲା। ପେପର ଧୋଇକି ଲୋକ ଖାଉଛନ୍ତି, ସେ ପେପର ଗୁଡା ଚିରା ହଉଛି, ସେଥିରେ ବରା ଲୋକ ତେଲଟା ପିନବ ବୋଲି ଛାଣିକି ପେପର ରଖିକି ଛାଣୁଛନ୍ତି। ଦେଖ ଲୋକଙ୍କର କନସିୟସନେସ କେମିତି ହେଇଯାଇଛି, ଏଡିକ୍ସନ୍ ଖାଇବାର ଅଛି ମତେ, ଯୋଉଠି ସେଠି ଖାଇବି, ଏଇଟା ଗୋଟେ ମେଟେରିଆଲ ଏଡିକ୍ସନ୍ କୁହେ, ଲୋକର ଖାଇବା ପିଇବା କୌଣସି, ସେଭଳି ଏ ସ୍ପିରିଚୁଆଲ ଗୋଟେ ଆଡିକ୍ସନ୍ ଜିନିଷ, ଏଥିରେ ତୁମେ ଯଦି ଗୋଟେ ମଜି ନ ପାରିଲ ତୁ ବଞ୍ଚିପାରିବନି, କିମ୍ବା ରସ କିଛି ମିଳିବନି, ଏଗୁଡ଼ା ଖାଇପିଇକି ବଞ୍ଚିବା ପାଇଁ ତୁମେ ଭାବନି ସ୍ପିରିଚୁଆଲ ଲାଇଫରେ ରହିଯିବ, ନାହିଁ କେବେ ରହିପାରିବ, ବହୁତ ବଡ଼ ଶକ୍ତ ଧକ୍କା ଗୋଟେ ଲାଗିବ। ଏଇଟା ଖରାପ ଲାଗିପାରେ ମୋ ଭାଷା, କିନ୍ତୁ ଏଇଟା ସତ୍ୟ କଥା ମୁଁ କହୁଛି, କାରଣ ଆମେ ରହୁଛେ ଭଗବାନଙ୍କ ପାଖରେ, ସେ ହେଉଛନ୍ତି ବାସ୍ତବ ସତ୍ୟ, ସେ ଆମର ମନୋଭାବକୁ ପ୍ରତିକ୍ଷଣ ଜାଣୁଛନ୍ତି। ତୁମେ ଖାଇପିଇକି ମୋଜ ମଜଲି ସେ ତୁମେ ଭାବନି ଦିନଟା କାଟିଦେବ ସାଧୁ ହେଇକି, କେବେ ବି ସମ୍ଭବ ରିଟର୍ନ ନୁହେଁ, କାରଣ ସେ ଜାଣିଛନ୍ତି ନା ସବୁ, ଏ ଜୀବ କାହିଁକି ରହିଛି, ତାର ମନୋଭାବଟା କ'ଣ ସବୁ ଜାଣିଛନ୍ତି। ଏଇଟା ଗୋଟେ ସେମିତିଆ ଜୀବନ ନୁହେଁ, ଏଠି ହଉଛି କେତେ ତୁମେ କରିପାରୁଛ ନ କରିପାରୁଛ ବଡ଼ ଜିନିଷ ନୁହେଁ, ଏଥିରେ ତୁମେ କେତେ ମଜି ପାରୁଛ, ନ ମଜି ପାରିଲେ ତୁମେ ଭକ୍ତିରେ ସ୍ୱାଦ ପାଇପାରିବନି। ଏଇଟା ମଜିଆ ଜିନିଷ ନା, କିଏ ସେବାରେ ମଜି ଯାଅ, କିଏ ନାମରେ, ଯାହାଥିରେ ଗୋଟେ ତୁମକୁ ମଜିକି ରହିବାକୁ ପଡ଼ିବ, ତା ତୁମକୁ ଟେଷ୍ଟ ଲାଗିବ, ଲାଇଫଟା ଟେଷ୍ଟ ଲାଗିବ, ନହେଲେ ତୁମେ ଟାଣି ଘୋଷାରି କେତେ ଦିନ ଯିବ, ଟାଣି ଘୋଷାରି ଅପଥ ନୁହେଁ, ଏଇଟା ଗୋଟେ ଏଡିକ୍ସନ୍ ଜିନିଷ। ସେଥିପାଇଁ ଯାହାର ଯେଉଁଥିରେ ଯେଉଁ ଅଙ୍ଗରେ ମନ ଲାଗେ ସେ ସେଟା କରିନବ, ତାକୁ ସେଇଟା ରୁଚିପୂର୍ଣ୍ଣ ଭାବରେ କରିବ, ନହେଲେ ତ ସେ ବଞ୍ଚିପାରିବନି। ସେଟା ଯଦି ସେ ନ କରିପାରୁଛି, ତାର ଏଇ ଜିନିଷଟା ବଡ଼ ହେଇଯିବ, କୋଉଟା କାମଟା, ତାକୁ ପରମିନେଣ୍ଟ ଧରିଦେବ, ଆ ଲସ୍ଟଟା କାହାକୁ ଧରେ, ତା ମାଇଣ୍ଡ, ଏଟା ଗୋଟେ ମନର ବୃତ୍ତିଟା ନା, ମନଟା ଯେତେବେଳେ ଗୋଟେ ଉଚ୍ଚ ସ୍ୱାଦ ପାଇଲାନି, ତାର ମନ କ'ଣ କରିବ, ନିଜ ସ୍ୱାଦକୁ ପଳେଇବ, ଯେଉଁଥିରେ ଯେଉଁ ଯାହାର ରୁଚି ଲାଗୁଛି, ଶ୍ରଦ୍ଧା ଜପ ସେ ସେଇ ଅଙ୍ଗଟାକୁ ସୁସ୍ଥ ଭାବରେ ଯାଜନ କରିବା ଦରକାର, ନକଲେ ତ ତାର ହେଇପାରିବନି। ଏଇଟା ବହୁତ ବଡ଼ ଦେବତାମାନଙ୍କ ପାଇଁ ବଡ଼ ବଡ଼ ଚ୍ୟାଲେଞ୍ଜ, ମୁନି ଋଷିମାନଙ୍କ ପାଇଁ ଏ ଯେଉଁ ପରସ୍ପର ଶାରୀରିକ ଆକର୍ଷଣଟା। କିନ୍ତୁ ମହାପ୍ରଭୁ ଏତେ ଦୟା କରିଛନ୍ତି, କରୁଣା କରିଛନ୍ତି, ଆଚାର୍ଯ୍ୟମାନେ ଜାଣିଛନ୍ତି ସେଇଟା ସେଇଟା କେବଳ କୃଷ୍ଣଙ୍କର ଏଇ ଯେଉଁ କୃପା ଦ୍ୱାରା ଯେମିତି ଯୋଗମାୟା ସମସ୍ତଙ୍କର କାମର ପ୍ରଭାବକୁ ବିଦୃତ କରିଦେଇଥିଲେ ସେଇଟା କେବଳ ସମ୍ଭବ। ଆଉ ସେଥିପାଇଁ ଜଣେ ଅତ୍ୟନ୍ତ ଭଗବାନଙ୍କୁ ସବୁବେଳେ ପ୍ରାର୍ଥନା ଭାବନାରେ ରହିବାକୁ ପଡ଼ିବ, ସବୁବେଳେ ସଂଯମ ଶୃଙ୍ଖଳା ରହିବାକୁ ପଡ଼ିବ, ତାକୁ ମଜିକି ରହିବାକୁ ପଡ଼ିବ। କାରଣ ବୟସର ବି ଗୋଟେ ପ୍ରଭାବ ରହିଛି ନା, ଏଇଟା ଗୋଟେ କାମର ବୟସ, ଯୁବକ ବୟସଟା ଯେତେବେଳେ 50, 55, 60 ହବ ସେତେବେଳେ ରଜଗୁଣ କମିବ ସେତେବେଳେ ଜଣଙ୍କର, ତାପରେ ସେବା ବି କରିଛି, ସ୍ୱୀକୃତି କିଛି ପାଇଛି, ଭଗବାନ କରୁଣା କରିବେ, ତାର ସେ ପ୍ରାର୍ଥନା ବି ଚାଲିଥାଏ, ତାର ମନୋଭାବଟା ଚାଲିଥାଏ। ସେପାଇଁ ଏଇ ଯେଉଁ ଜିନିଷ ରହିଲା ନା ଆଡିକ୍ସନ ଜିନିଷଟା, ଏଇ ଯେଉଁ ବାହ୍ୟ ଜିନିଷଟାକୁ ଧୀରେ ଧୀରେ ଛାଡ଼ିବାକୁ ପଡ଼ିବ। ଏଟା ଯୁବକ ବୟସରେ ହଠାତ୍ ହବନି, ବହୁତ କଥା କହିବା, ବହୁତ ଜିନିଷ ବହୁତ ଲୋକଙ୍କ କଥାରେ ମୁଣ୍ଡ ପୁରେଇବା, ବହୁତ କିଏ କ'ଣ କରୁଛି, କେଉଁଠି କ'ଣ ହେଉଛି, ଏସବୁ ଜିନିଷ ଏଇଟା ବାହାର ଆଡିକ୍ସନ। ଏଗୁଡ଼ା ଏଥିରେ ରହିଲେ ବି ତୁମର ନାମ ଜପରେ କୌଣସି ଯାହା ତୁମେ କରୁଥିବ ସବୁ ମନଟା ଖାଲି ଚଞ୍ଚଳ ହଉଥିବ, ହଲଚଲ ହଲଚଲ ହଲଚଲ, ମନ ପଢୁଥିବ ଶୁଣୁଥିବ ଜପ କରୁଥିବ ସବୁଟା ମନଟା ହଲଚଲ ହଉଥିବ, କାହିଁକି ତୁମର ଆଡିକ୍ସନଟା ଆଉ ଗୋଟେ ଜାଗାରେ ଅଛି, ତୁମେ ଆସକ୍ତଟା ଆଉ ଗୋଟେ ଜାଗାରେ ରହିଛି। ଏଇଟା ଗୋଟେ ସ୍ପିରିଚୁଆଲ ଆଡିକ୍ସନ, ଏଇଟା ଗୋଟେ ମ୍ୟାଡନେସ୍ ଯେମିତି ଇଂଲିଶରେ କହିଲେ, ଏଇଟା ଗୋଟେ ପାଗଳ ଧନ୍ଦା, ଭୌତିକ ଦୁନିଆଟା ଯେମିତି ଗୋଟେ ପାଗଳ ଧନ୍ଦା, ଯେତେ ଯାହା ହୁଅ ସେ ତା ଦେହରେ ଲାଗିଥିବେ, ସେ କୀଟ ଭଳିଆ ପଶିକି ମାଡ ପିଟା ପିଟି ଯେଉଁଠି ଯାହା ହଉ ଟଙ୍କା ପଇସା ମୋର ଘର ଦ୍ୱାର, ସେ ଗୋଟେ ମ୍ୟାଡନେସ୍ ନା, ଗୋଟେ ପାଗଳ ହେଇଯାଇଛି ନା, ଆଉ ସେ ବୁଝିପାରୁନି ତା କର୍ମଫଳ କେମିତି କା କୋଉଠି କ'ଣ, କିଛି ବୁଝିପାରିବନି, ସେଟା ମ୍ୟାଡନେସ୍, କିଛି କିଛି ସେ ବୁଝିପାରିବନି। ଏଇଟା ମୁଁ ତ ଏଇଟା ଅନଏକ୍ସପେକ୍ଟେଡଲି ସବୁ କିଏ ଗୋଟେ କିଏ ଗୋଟେ କ'ଣ ପଠେଇ ଦଉଛନ୍ତି କ'ଣ, ମୁଁ ଗୋଟେ କିଏ ଗୋଟେ ମେସେଜ ପଠେଇଥାଏ, ମୁଁ ଦେଖୁଥାଏ ସେ ଝିଅଟା ଷ୍ଟ୍ରେଟଲି, ଗୋଟେ ଝିଅ କେତେ ମ୍ୟାଡନେସ୍ ଲୋକଙ୍କର, ତା ସ୍ୱାମୀ ତାକୁ ଛାଡ଼ି ଦେଇଛି, ସେ ଷ୍ଟ୍ରେଟ ମିଡିଆ ଆଗରେ ତା ସ୍ୱାମୀ ବିରୁଦ୍ଧରେ କହୁଛି, ତାକୁ କେମିତି ସେ ମିସ୍ୟୁଜ୍ କରେ, କେମିତି କଥାବାର୍ତ୍ତା କରେ, କେମିତି କ'ଣ କରେ, ସେ ପୁରା ଖୋଲିକି ସବୁ କହୁଛି, ମାନେ ତାର ଇଜ୍ଜତକୁ ସେ ଚାହୁଁନି, ଚାହୁଁଛି ପଇସା, ମୁଁ ବଞ୍ଚିବୁ କେମିତି, ମ୍ୟାଡନେସ୍ ନା। ଆଉ କେବେ କୌଣସି ନାରୀ, ମୁଁ ଛୋଟ ପିଲାବେଳେ ଦେଖିଛି, ଆମର ଗାଁ ଛୋଟ ପିଲାବେଳେ ମୁଁ ଦେଖିଛି, ମୁଁ ସେମାନଙ୍କୁ ମୁଁ ଜନ୍ମବେଳୁ ଦେଖିଲିଣି କ'ଣ ହେବି, ମାନେ ଏମିତି ସବୁ ସୁନ୍ଦର ଟ୍ରାଡିସନ ଥିଲା। ମୁଁ ଜାଣିନି, ମୋ ସମ୍ବନ୍ଧ କହିବା ମୋର ବହୁତ କମ୍, ସେ ଆମରି ଘରେ ରହୁଥିଲେ, ସେ କ'ଣ ହେବେ, ଆମର ବାବାଙ୍କର ଗୋଟେ କ'ଣ, ମାମୁଙ୍କର ଝିଅ ନା କ'ଣ, ଏମିତି ଗୋଟେ ହେବେ, ସେ ଛୁଆଟି ଗୋଟେ ବିଧବା, ସେତେବେଳେ ଅଳ୍ପ ବୟସରେ ବିବାହ ହଉଥିଲେ, କମ୍ ବୟସରେ, ସେ ବହୁତ କମ୍ 15-17 ବର୍ଷ ବିବାହ ବିଧବା ହେଲେ, ତାଙ୍କୁ ଆଣି ବାପା ରଖିଥିଲେ, ସେ ସେଇ ବୟସରେ ଘରେ ରହିଥିଲେ। ଆମେ ଜାଣିନୁ, ଆମେ ତାଙ୍କୁ ବାପା ଆମର ଦେଖି ଏଜ୍ ଆସିଲା, ଇଏ କିଏ ସିଏ ଲୋକ କିଏ ସେ ଘରେ, ଆପଣ ଆମ ଘର ଲୋକ ଗୁଡା ଜଣାପଡ଼ୁନି, ଆମେ କଲେଜ ପଢ଼ିଲୁ, କେହି ବି ପ୍ରଶ୍ନ ବି କରନ୍ତିନି, ମାନେ ଏତେ ବଡ଼ ଭଲ ସବୁ ସଂସ୍କାର ରହିଥିଲେ ଯେ ସେମାନେ କ'ଣ, ଏଇ ଯେଉଁ ମ୍ୟାଡନେସ୍ କଥା ମୁଁ କହୁଥିଲି, ପାରିବାରିକ ଜୀବନରେ ଗୋଟେ କ'ଣ ଗୋଟେ ମ୍ୟାଡନେସ୍ ଜିନିଷ, ଗୋଟେ ପାଗଳାମି ଧନ୍ଦା, ସେଥିରେ ମୁଣ୍ଡ ଢୁକେଇ ଦିଅନ୍ତି ଲୋକ, ଲୋକ ପଶିଯାଆନ୍ତି, କେଉଁ କଥା ଗୋଟେ କହୁଥିଲି, ଭଲ କଥା ମୁଣ୍ଡକୁ ଆସିଥିଲା, ଲୋକମାନଙ୍କର ଭଲ ସଂସ୍କାର ଥିଲା, ଆଉ ନିଜ ସମ୍ବନ୍ଧୀ, ନିଜ ପରିବାର, ନିଜ ବଂଶ ଏମାନଙ୍କୁ ଧରିକି ଗୋଟେ ଲୋକ ଗୋଟେ ମଜିକି ରହୁଥିଲେ। ଏଇ ପଥଟା ଗୋଟେ ସେଇଭଳି, ଭକ୍ତି ପଥଟା ଗୋଟେ ସେଇଭଳି, ଏଥିରେ ଗୁରୁ ବୈଷ୍ଣବ, ସେଥିପାଇଁ ସେ ଲେଖିଲେ ନାମ, ତମେ ତୁ ମଜିକି ରହିବାକୁ ପଡ଼ିବ, ସେଥିପାଇଁ ସେ ଲେଖିଲେନି ମଜି, ମଜିଆ ଶବ୍ଦରେ ଲଗେଇଛନ୍ତି ନା, ଆନନ୍ଦେ ବୋଲ ହରି ଭଜ ବୃନ୍ଦାବନ ଶ୍ରୀ ଗୁରୁ ବୈଷ୍ଣବ ପାଦେ ମଜା ଇଆମନ। ତୁମେ ଯଦି ଗୋଟେ ନିଜ ବୋଲି ଭାବିପାରୁନ, ତୁମର ଫ୍ୟାମିଲି ଆଟିଚ୍ୟୁଡ୍ ଆସୁନି, ତୁମେ ମଠ ମନ୍ଦିର ରହିପାରିବନି, ମଠ ମନ୍ଦିରଟା ଗୋଟେ ଗେଷ୍ଟ ହାଉସ୍ ନୁହେଁ, ମନ୍ଦିରଟା ତୁମ ଫ୍ୟାସିଲିଟି ପାଇଁ କରାଯାଏନି, ଏଇଟା ସାଧୁମାନଙ୍କର ଫ୍ୟାସିଲିଟି ପାଇଁ କରାଯାଏନି, ସବୁବେଳେ ମନେ ରଖିବାକୁ ପଡ଼ିବ, ଏଇଟା ଭଗବାନଙ୍କର ସ୍ଥାନ, ଏଇଟା ତୁମର ଫ୍ୟାସିଲିଟି ପାଇଁ, ତୁମେ ଘର ତିଆରି କରାହେଲା, ତୁମେ ଆସିବ, ତୁମେ 6 ଘଣ୍ଟା କାମ କରିଦେବ କି 2 ଘଣ୍ଟା କାମ କରିଦେବ, ତୁମେ ଏଠି ରହିବ, ଏଥିପାଇଁ ତୁମ ପାଇଁ କରାଯାଏନି। ମଠବାସୀମାନେ କେବେ ଭାବିବା, ଭକ୍ତିଜନ ଠାକୁର କୁହନ୍ତି, ମଠବାସୀମାନେ କେବେ ଭାବିବା ଉଚିତ ନୁହେଁ ହେଉଛି ଆମର ସମ୍ପତ୍ତି ବୋଲି, ଏଠିକି ଯିଏ ଆସୁଛନ୍ତି ସେମାନେ ହେଉଛନ୍ତି ସବୁ ଗେଷ୍ଟ, ଆମର ଏଇଟା ହେଉଛି ମଠ ନାହିଁ, ଏଇଟା ନୁହେଁ, ଏଥିରେ ଦାସ୍ୟ ଭାବ କେବେ, ଭଗବାନ କେବେ କେବେ କେମିତି ଆସିବ, ଭଗବାନ ସବୁ ସବୁ ଜୀବନର ଭଗବାନ, ଏଇଟା କେବେ ଆମର ଫ୍ୟାସିଲିଟିଜ ପାଇଁ କରାଯାଏନି, ଆମକୁ ସୁଯୋଗ ଦିଆଯାଉଛି ଆମର ସମୟ ଶକ୍ତିକୁ କାହା ପାଖରେ ଲଗେଇବା ପାଇଁ, ଭଗବାନଙ୍କ ପାଖରେ, ଏଥିପାଇଁ ଆମେ ଭାଗ୍ୟବାନ, ଯୋଉଟା ବ୍ରହ୍ମା ଶିବ ପାଉନାହାନ୍ତି, ଯୋଉଟା ଜଗତର ଧନ ସମ୍ପତ୍ତି ସବୁ ଥାଇକି ଯେଉଁଟା ପାଉନାହାନ୍ତି, ଜଣେ ଘର ତ୍ୟାଗ କରିକି ସେଇ ସୁଯୋଗଟା ପାଉଛି ଭଗବାନଙ୍କୁ ସେବା କରିବ, ସେ ସେଥିରେ ବଜି ନ ପାରିଲା, ତାର ଗୋଟେ ମ୍ୟାଡନେସ୍ ନ ଆସିଲା, ଆଉ ତାର ପାରିବାରିକ ନିଜର ଭାବନାଟା ନ ଆସିଲା, ଏଇ ଯୋଉ ଏଇଟା କାହିଁକି ପଡ଼ିଛି, ଯୋଉ ଲଷ୍ଟ ଯୋଉ କାମନାଟା ରହିଛି ଏଇଟା ଏମିତି ଯିବନି। ଯେମିତି ମୁଁ କହୁଥିଲି ଏଇଟା ମାନସିକ ବିକାର ନା, ମାନସିକ ବିକାର। ତେଣୁ ଏଇ ଯୋଉ ମାନସିକ ବିକାରଟା କେମିତି ଦୂର ହବ, ଯେତେବେଳେ ମନ ମନଟା ଗୋଟେ ହାୟର ଟେଷ୍ଟଟା ପାଇବ, ଏଇଟା ନା ଆଉ ଆଗରୁ ଆଗରୁ ମାନେ ମୋ ଖୋଲା ଲୋକ ଖୋଲି କହିଦେଉଛି, ତୁମକୁ ବ୍ୟସ୍ତ ହେବା କିଛି ଦରକାର ନାହିଁ, ଆଗରୁ ସ୍ୱାମୀ ସ୍ତ୍ରୀ ମାନେ ଏମିତି ଲଷ୍ଟି ନଥିଲେ, କେବେ ବି ହସ ଖୁସି ଭଲ ମନ୍ଦ ଏମିତି ସବୁ ତାଙ୍କର ପିଲା ଥିବ ଭଲ ମନ୍ଦ ଥିବ, ସେମାନେ ଏତେ ଗୋଟେ ଖରାପ ବ୍ୟବହାର ଭଲ ମନ୍ଦ। ମୁଁ ତ ଏଇ ଗଞ୍ଜାମରେ ରହୁଥିଲି, ସେ ଯୋଉଠି ଯେତେବେଳେ କାଠ କାମ ହଉଥିଲା ମୁଁ ସେଠି ରହୁଥିଲି, ଅଲ୍ଟର କାମ ହଉଥିଲା, ତାଙ୍କର ଘର ଗାଁରୁ ତାଙ୍କର ବାଡ଼ି ଅଛି ବଗିଚା ଅଛି, ମୁଁ ସେ ବଗିଚାରେ ରହୁଥିଲି। ସେ ତାଙ୍କର ଲାଇଫ୍ ହିଷ୍ଟ୍ରି କୁହନ୍ତି, ସେ ତାଙ୍କ ସ୍ତ୍ରୀ ମରିଗଲେ ବହୁତ କମ ଦିନରେ, ମ୍ୟାରେଜ୍ କରିଛନ୍ତି ଗୋଟେ ଦୁଇଟା କାହ୍ନୁ ଆଉ କ'ଣ ତିନିଟା ପୁଅ ନା କ'ଣ, ଦୁଇଟା ପୁଅ ଦୁଇଟା ପୁଅ ଝିଅ ନା କ'ଣ ଗୋଟେ ମରିଗଲେ। ମରିଗଲା ପରେ ତା ମା କାନ୍ଦିଲେ, ତୁ ବିବାହ ହବ ବିବାହ ହବ, ନା ମୁଁ ବିବାହ ହେବିନି, ମୋ ସ୍ତ୍ରୀ ଚାଲିଗଲା, ଛୋଟ ଛୋଟ ପିଲା ଅଛନ୍ତି, ଗୋଟେ ଛୋଟ ପିଲା ମୁଁ ଛାଡ଼ିକି ମୁଁ ବିବାହ ହେବି, ତା ମା କାନ୍ଦିଲେ ତୁ ଖରାପ ହେଇଯିବୁ, ତୁ ଖରାପ ହେଇଯିବୁ, ତୋର କ୍ୟାରେକ୍ଟର ଚରିତ୍ର ରଖିବା, ନା ନାଇଁ ମୁଁ ରହିବି ଜୀବନ ସାରା, କିଛି ଅସୁବିଧା ନାହିଁ, ମୋର ଛୋଟ ପିଲାମାନେ ଅଛନ୍ତି ନା, ଆଜି କେଉଁଠି ମୁଁ ବିବାହ ପଡ଼ିବି, ମୋ ସ୍ତ୍ରୀଟା ଆସିବ, ସିଏ ମୋ ଛୋଟ ପିଲାମାନଙ୍କୁ ମିସ୍ୟୁଜ୍ କରିବ, ଖରାପ ବ୍ୟବହାର କରିବ, ମୋର ଦରକାର ନାହିଁ। ସେ ହୋଲ୍ ଲାଇଫ୍ ପୁରା ସାକ୍ରିଫାଇସ୍ କରିଦେଲେ ତାଙ୍କ ପିଲାଙ୍କ ପାଇଁ, ଷ୍ଟ୍ରିକ୍ଟ ନେଚର ରହିଲେ, କେମିତି ରହୁଥିଲେ ସେମାନେ ୟଙ୍ଗ ଏଜ୍ରୁ। ସେ ତାଙ୍କ ବାପାଙ୍କ କଥା କୁହନ୍ତି ମୋତେ, ତାଙ୍କ ନାଁ ବଂଶୀବାବୁ, ସେଠି ତାଙ୍କର ବଂଶୀବାବୁ, ଆଉ ତାଙ୍କ ବାପାଙ୍କ କଥା କୁହନ୍ତି, କହେ ମୋ ମା ଯେତେବେଳେ ବୁଢ଼ା ବୁଢ଼ୀ ମା ଯେତେବେଳେ ବୟସ ହେଇଯାଇଥିଲେ, ବାପା ଯେତେବେଳେ ମାନେ ସର ଛାଡ଼ିବାକୁ ଯାଉଥିଲେ, ମୋ ବାପାଙ୍କୁ ଡାକ ମୋ ବାପା ମୋ ମାଙ୍କୁ ଡାକିବେ, ମା ଟିକେ ପାଣି ଆଣିଲ, ସ୍ତ୍ରୀକୁ ଡାକୁଥିଲେ ମା ଟିକେ ପାଣି ଆଣିଲ, ମା ଟିକେ ଖାଇବାକୁ ଦିଅ, ମା ଟିକେ ଔଷଧଟା ଦିଅ, ମା ବୋଲି ଡାକୁଥିଲେ। ମାନେ ସେମାନେ କୋଉ ଯୋଗୀ ମନେ ନଥିଲେ, ସେମାନେ ଆମିଷ ଖାଇନଥିବେ, ଆମେ ଯୋଉ ଆମିଷ ଖାଇବାଟା କେତେ ପ୍ରାଧାନ୍ୟ ବୋଲି ଦଉଛେ, ତ ଆମେ ଆମିଷ ଛାଡ଼ି ଦେଇକି ଆମର କଣ ଏମିତି ଆମିଷ ସହିତ କିଛି, ଅବଶ୍ୟ ଏଟା ପାପ ଜିନିଷ, ସେତେ କିଛି ମାନେ ନାହିଁ, ପାରା କଣ ଆମିଷ ଖାଉଛି, ବାନର କଣ ଆମିଷ ଖାଉଛି, ସେମାନେ ସବୁଠୁ କାମୀ, ଆମିଷ ଖାଇବା ଲୋକ ସିଂହ ବାଘ ସେମାନେ ବୁଝୁଛନ୍ତି ଯେମି, ତା ଅର୍ଥ ନୁହେଁ ଯେ ଆମେ ଆମିଷ ଖାଇବା, ମୁଁ ଏ ଯୁକ୍ତି କହୁନି, ତୁମେ ଆମିଷ ଖାଇବାଟାକୁ ପ୍ରାଧାନ୍ୟ ବୋଲି ଦିଅନି, ସେଟା ତ ପାପ ନିଶ୍ଚିତ, ସେଥିରେ କିଛି ଅସୁବିଧା ନାହିଁ, ଆମିଷ ଖାଇବା ନ ଖାଇବା ତା ସମ୍ପର୍କ ନାହିଁ, ଗୋଟେ ସଂସ୍କାର ନିଜର ମାନସିକ ଭାବନା ଇଏ ବହୁତ ସାହାଯ୍ୟ କରେ। କୃଷ୍ଣ ଚେତନା ପ୍ରଭୁପାଦ ଯୋଉ ଏତେ କଷ୍ଟ କରିଥିଲେ, ପ୍ରଭୁପାଦ ଲାଷ୍ଟ ମୁଁ ଦେଖୁଥିଲା ଆଜି ଗୋଟେ ଭିଡ଼ିଓ, ପ୍ରଭୁପାଦଙ୍କର ଲାଷ୍ଟ ଭିଡ଼ିଓଟା, ପ୍ରଭୁପାଦ ତ ଲାଷ୍ଟକୁ ଯାଉଛନ୍ତି, ଆଉ ପ୍ରକଟ ହେବା ପୂର୍ବରୁ ପ୍ରଭୁପାଦ କହୁଛନ୍ତି, ତଥାପି ଇଂଲିଶ କହୁଛନ୍ତି, ଲାଷ୍ଟ ସେ କହୁଛନ୍ତି ସେ ଜିନିଷ, ମୁଁ ଚାହୁଁଛି ଆଟଲିଷ୍ଟ ଲୋକମାନଙ୍କୁ ବ୍ରାହ୍ମଣିକାଲ କଲଚର ସତ୍ୱଗୁଣକୁ ଆଣ, କାରଣ ସତ୍ୱଗୁଣକୁ ଲୋକ ନ ଆସିଲା ମାନେ କେବେ ସୁଖୀ ହେଇପାରିବେନି। ଯେଉଁମାନଙ୍କର ସବୁବେଳେ ଏଇ ଭାବନା ଏନ୍ଜୟ ମୁଡ୍ ରହୁଛି, ସେମାନେ କ'ଣ ସତ୍ୱଗୁଣକୁ ଆସିବେ, ସେମାନେ କ'ଣ ଏସବୁ ଜିନିଷକୁ ବୁଝିବେ, ତାଙ୍କର ଭିଜନଟା ହଉଛି ଗୋଟେ ଲଷ୍ଟ, କାରଣ ସବୁବେଳେ ଭୋଗରେ ରହିଲେ ନା, ପୂର୍ବତ କହୁଛନ୍ତି ସେଥିପାଇଁ ବର୍ଣ୍ଣାଶ୍ରମ ଧର୍ମଟାକୁ ଆଡପ୍ଟ କରିବାକୁ ପଡିବ, ବର୍ଣ୍ଣାଶ୍ରମ ସିଷ୍ଟମଟାକୁ, ବ୍ରହ୍ମଚାରୀ ବ୍ରହ୍ମଚାରୀ ସିଷ୍ଟମ ରହୁ, ଗୃହସ୍ଥ ସିଷ୍ଟମ ରହୁ, ଆମେ ସମସ୍ତଙ୍କୁ ଏକ୍ସପେକ୍ଟ କରିବାନି ଯେ ଆମେ ଯେତେବେଳେ ପ୍ରଥମେ ବହୁତ ରାଗୁଥିଲୁ, ଆମେ କାହିଁକି ବାହା ହେଇଗଲା ବ୍ରହ୍ମଚାରୀ ହେଇକି ବାହା ହେଇଗଲା ବାହା ହେଇଗଲା, ଏହା ସଂସ୍ଥାକୁ ଆମକୁ ଖରାପ ଲାଗେ ନା, ସେଥିପାଇଁ ମୁଁ ବହୁତ ରାଗେ, ତୁ ନାଲି କପଡ଼ା ପିନ୍ଧନି, ତୁ ନାଲି କପଡ଼ା ଧଳା ପିନ୍ଧିକି ରୁହ, ନାଲି କପଡ଼ା ପିନ୍ଧିବ ନାଲି କପଡ଼ା ଓହ୍ଲାଉନି, କାହିଁକି ଏଇଟା ଓଡ଼ିଶା, ଏଥିରେ ସମାଜରେ ଗୋଟେ ପ୍ରଭାବ ପଡୁଛି, ପ୍ରଚାର ଗୋଟେ ବାଧା ହେଉଛି, ଆମେ ଗୋଟେ ସାମାଜିକ ନୀତି ନିୟମ ନେଇକି ଚଳୁଛେ, କାଲି ଆମ ଆତ୍ମା ବି ଆମକୁ ବିଶ୍ୱାସ କରିବେନି, ଆମର ପିତାମାତା ବି ଆମକୁ ବିଶ୍ୱାସ କରିବେନି, କେମିତି କରିବେ, ସେ କ'ଣ ଜାଣିନାହାନ୍ତି ଆମର ସାଙ୍ଗ କିଏ ଥିଲା, ସିଏ ଆମ ସାଙ୍ଗ ଜାଣିଥିବେ, ସିଏ ଆଜି ବିବାହ ହେଇଗଲା, ତାହେଲେ ଆମ ପିତାମାତା ଆମକୁ ବିବାହ କରି ବିଶ୍ୱାସ କରି, ସେ ଇଏ ବି କେଉଁଦିନ ବିବାହ ହେଇଯିବ, କିନ୍ତୁ ଆକ୍ଚୁଆଲି ସିଷ୍ଟମ ଯଦି ଆମେ ବୁଝିବା ବର୍ତ୍ତମାନ, ଯଦି ଆମର ଅଣ୍ଡରଷ୍ଟାଣ୍ଡିଂ ଆସୁଛି ନାହିଁ ନା, ଏଇଟା ଏଇଟା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ, ସ୍ଥାନ ସ୍ଥିତ୍ୱ ଶ୍ରୁତିଗତ ମାନ ମନ ବି, ତୁମେ ଯେଉଁ ସ୍ଥାନରେ ରହୁଛ, ଯେଉଁ ସ୍ଥିତିରେ ରହୁଛ, ସବୁବେଳେ ଭଗବାନଙ୍କର ନାମ ଭଜନଙ୍କର ଆଚାର୍ଯ୍ୟଙ୍କ ପ୍ରିନ୍ସିପଲରେ ତୁମେ ଚାଲ, କାହିଁକି ଜଣଙ୍କୁ ଜବରଦସ୍ତି ତୁମେ କେବେ ବ୍ରହ୍ମଚାରୀ କରିପାରିବନି, ଜଣେ ସାଧୁ କେଉଁଟା ଗୋଟେ ପରିସ୍ଥିତିରେ ସାଧୁ ହେଇପାରେ ନା, ତାର ଗୋଟେ ପରିସ୍ଥିତି ପଡ଼ିଯାଇ, ସେ ପରିସ୍ଥିତି ଯୋଗୁଁ ତୁମେ ସେ ପରିସ୍ଥିତିରେ ତୁମର ଲସ୍ଟଟା କ'ଣ ହେଉଛି, ଡିମିନ୍ସ ହେଇଯାଉଛି, କମିଯାଉଛି, କିନ୍ତୁ ପୁଣି ସୁବିଧା ଆସିଗଲେ ପୁଣି ଅଲଗା ରୂପ ନେବ। ସେଥିପାଇଁ ଏଇଟା ଗୋଟେ ସାଧନାର ପଥ। ଏଇଟା ଏ ଯେଉଁ ହାୟର ଟେଷ୍ଟ ଯେଉଁ ମୁଁ ପ୍ରଥମେ କହୁଥିଲି ଯେଉଁ ଜିନିଷ ଆମର ଆଲୋଚନା ଥିଲା ଗୋଟେ ମ୍ୟାଡନେସ୍ ଜିନିଷ ଏଇଟା ତ ପୁରା ସବୁବେଳେ ହିଁ ଲାଗି 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 ରହିବାକୁ ପଡ଼ିବ। ଆଉ କାରଣ ଏ ବୟସର ସେଇଟା ହେଉଛି ପ୍ରଭାବ। ଆଉ ଭଜନ ଅଭ୍ୟାସ, ଭଜନ, ନିଜର ଆହାର ଆଉ ନିଜର ସ୍ପିରିଚୁଆଲ ଏନଗେଜମେଣ୍ଟ, ଏଇଟା ଗୋଟେ ଏମିତି ଫୁଲ ଫାଙ୍କିଆ, ଗୋଟେ ଓଡ଼ିଆର ନା ଫୁଲ ଫାଙ୍କିଆ ଜୀବନ ଏଇଟା ନୁହେଁ। ଲୋକମାନେ ପୂର୍ବ କାଳରେ ମୁଁ ଏଇ କଥା କହୁଥିଲା, ପୂର୍ବ କାଳରେ ଏତେ ସେମାନେ ଲଷ୍ଟି ନଥିଲେ କେବେ, ତାଙ୍କର ଚରିତ୍ରତା ସ୍ୱାମୀ ସ୍ତ୍ରୀ ରହୁଥିଲେ, କେବେ ହସ ଖୁସି ଭଲ ମନ୍ଦ ଏଗୁଡ଼ା ସବୁ ନାହିଁ, ବହୁତ ଡିସିପ୍ଲିନ କଥାବାର୍ତ୍ତା। କାହିଁ ପ୍ରକୃତି ବି ସେମିତି ଥିଲା, ଆହାର ସେମିତି ଥିଲା, ସଂସ୍କାର ବି ସେମିତି ଥିଲା। ପ୍ରଧାନ କଳିର ଗୋଟେ ଏଇଟା ଗୋଟେ ବହୁତ ବଡ ମାନେ ଯେ ଲୋକମାନେ ଏତେ ଅସଂଯମୀ ଯେଉଁଟାକି ଏକ୍ସପେକ୍ଟ କେବେ କରାଯାଇପାରୁନି। ଛୋଟ ଛୋଟ ପିଲାମାନେ ସବୁ ଜାଣିଗଲେଣି ଯେଉଁଟାକି ଆମେ 18 ବର୍ଷ 20 ବର୍ଷ 22 ବର୍ଷ ଇସ୍କନକୁ ଆମେ 22 ବର୍ଷରେ ଇସ୍କନକୁ ଆସିଥିଲୁ ଆମେ ଗୋଟେ ଲଷ୍ଟ କ'ଣ ଆମେ ଜାଣିନଥିଲୁ ଯେ ଏମିତି ନାରୀର କ'ଣ ସ୍ୱଭାବ, କିଏ କ'ଣ କେମିତି ସନ୍ତାନ କିଛି ଆମେ ଏଇଟା ଜାଣିନଥିଲୁ। ବର୍ତ୍ତମାନ ହ୍ୱେରେଜ୍ 5 ଇୟର୍ ଓଲ୍ଡ ବଏଜ୍ ସେ ସବୁ ଜାଣିଦେଇଛି। କେଉଁଥିପାଇଁ ଜାଣିଲା, ଏ ଯେଉଁ ମିଡ଼ିଆ। ତାହେଲେ ଏଇ ପିଲା ଯେତେବେଳେ ଭକ୍ତ ହେବେ, ସାଧୁ ହେବେ, ତାଙ୍କୁ କେତେ ଷ୍ଟ୍ରଗଲିଂ କରିବାକୁ ପଡ଼ିବ। ଭକ୍ତ ହେବା ପାଇଁ ମୁଁ ମନା କରୁନି, କିନ୍ତୁ ଭକ୍ତରେ ସେ କେତେ ଷ୍ଟ୍ରଗଲିଂ କରୁଥିବେ ଆମେ ଏଇଟା ବୁଝିପାରୁଛୁ। କାରଣ ସେ ଗୋଟେ ଆଡିକ୍ସନ୍ କରୁଥିଲେ ଇଏ ବାଲ୍ୟ ଅବସ୍ଥାରୁ, ଗୋଟେ ଛୋଟ ପିଲାବେଳେ ସେ ଆଡିକ୍ସନ୍ ଲଷ୍ଟ ହେଇଗଲେ, ତାଙ୍କୁ ଗୋଟେ 100% ଚ୍ୟାଲେଞ୍ଜ ନେବାକୁ ପଡ଼ିବ। କେତେବେଳେ ତାଙ୍କ ମନସ୍ଥିର ହେବ, ହବନି, ସେ ସଂସ୍କାର ବଦଳି ଯାଉଛି ନା। ପୂର୍ବ କାଳରେ କ'ଣ ଲୋକମାନେ ବହୁତ ଭଲ ସଂସ୍କାର ଥିଲା, କିନ୍ତୁ ଆଚାର୍ଯ୍ୟମାନେ କ'ଣ ଏଇଟା ଜାଣନ୍ତିନି, ଏ ଜାଣିଛନ୍ତି, ସବୁ ଜାଣିଛନ୍ତି ଯେ ଏଇ ସମସ୍ୟା ମାନେ ଭୋଗ କରିବେ। ସେଥିପାଇଁ ଆମକୁ ଫୁଲି ଏନଗେଜମେଣ୍ଟ, ସେଥିପାଇଁ ଦିନକୁ ଦିନ ଷ୍ଟ୍ରିକ୍ଟ କରାହଉଛି ଗାଇଡ଼ଲାଇନ୍ସ ଗୁଡ଼ା, ଦିନକୁ ଦିନ ଗାଇଡ଼ଲାଇନ୍ସ ଷ୍ଟ୍ରିକ୍ଟ କରାହଉଛି ନା। ତୁମେ ଜପ କରିବାକୁ ପଡ଼ିବ, ଆଗରୁ କାହାକୁ କୁହନ୍ତା ତୁମେ ଜପ କର ବୋଲି, ଆମେ କେବେ ବି ଏଇଟା ଗୁରୁଦେବ ଥିଲାବେଳେ ଆମେ ଶୁଣୁନଥିଲୁ ଇସ୍କନ ହେଲେ ଯେ ତୁମେ ଷୋଳମାଳା ଜପ କରୁଛ ମାନେ ମନ୍ଦିର ଭିତରେ ଜପ କର, ଏମିତି କେବେ କୁହାଯାଏ ନା। କାରଣ ଜପ ସମସ୍ତେ କରନ୍ତି ହିଁ, ବରଂ କହିବି ଆମେ ଟେମ୍ପଲ୍ କମାଣ୍ଡର ମାନଙ୍କୁ କହୁଥିଲୁ, ଆଜ୍ଞା ମୋର ଜପ ହେଇନି, ଟିକେ ମୁଁ ଜପ ସାରିକି ମୁଁ ଯିବି। ଆଜିକାଲି ଭକ୍ତଙ୍କୁ ଜବରସ୍ତି କହିବାକୁ ପଡ଼ୁଛି, ନାଇଁ ମନ୍ଦିରରେ ଆସିକି ଜପ କର, କାହିଁକି ସେମାନେ ଚାଣ୍ଟିଂ କରୁନାହାନ୍ତି, ଭୈରାଜ ମୋବାଇଲକୁ ଦେଖୁଛନ୍ତି। ଲୋକମାନେ ଘରେ ଗୃହସ୍ଥ ପ୍ରଭୁ ମାନେ ଟିଭି ଲଗେଇ ଦେଉଛନ୍ତି, ତାଙ୍କ ଛୁଆମାନେ କହୁଛନ୍ତି ଟିଭି ଲଗେଇ ଦେଉଛନ୍ତି, ଏଣେ ଜପମାଳା ଧରୁଛନ୍ତି, ସବୁ ଏଡିକ୍ସନ୍ ପହଞ୍ଚିଗଲେଣି। ନାଇଁ ଏଇଟା ଗୋଟେ ସ୍ପିରିଚୁଆଲ ଲାଇଫ, ଏଇଟା ଗୋଟେ ସୋବାଜି ଜିନିଷ ନୁହେଁ ନା। ତୁମେ ବ୍ରହ୍ମଚାରୀ ହୁଏ କି ଗୃହସ୍ଥ ବି କିଏ ହୁଅ, ଆମେ ଗୌଡ଼ି ସମ୍ପ୍ରଦାୟରେ ଆସୁଛେ, ମହାପ୍ରଭୁଙ୍କ ସମ୍ପ୍ରଦାୟଟା ଗୋଟେ, ଏଥିରେ ପ୍ରେମ ପ୍ରାପ୍ତି ଆମର ଜୀବନର ଲକ୍ଷ୍ୟ। ଆମେ ଗୋଟେ ସୋ କଲ୍ଡ ରିଲିଜିୟସ୍ ପର୍ସନ୍ ଆମେ ହେବା ପାଇଁ ଚାହୁଁନି, ତଥାକଥିତ ଗୋଟେ ଆଧ୍ୟାତ୍ମିକ ବ୍ୟକ୍ତି ହେବା ପାଇଁ ଆମେ ଚାହୁଁନେ। ଆମେ ଜୀବନର ଗୋଟେ ସମସ୍ୟାକୁ ସମାଧାନ କରିବା ପାଇଁ ଆସିଛେ, ଆଉ ସେ ସମସ୍ୟାର ସମାଧାନ କେବଳ ପ୍ରେମ ପ୍ରାପ୍ତିର ହୁଏ। ସେଥିପାଇଁ ଆମକୁ କେତେ ଆଧାର, କେତେ ଏସବୁ ବୈରାଗ୍ୟମାନଙ୍କର ପରମହଂସମାନଙ୍କର ଜିନିଷକୁ ଆମେ ଚର୍ଚ୍ଚା କରୁ, ଯେ ନାରୀ ପୁରୁଷ ଜାଣିନଥିଲେ ସେ ସୁଖଦେବ ଗୋସ୍ୱାମୀ ବିଷୟରେ କହୁଛନ୍ତି, ସେ କ'ଣ ସାଧାରଣ ନାରୀଙ୍କ ବିଷୟରେ କହୁଥିବେ। ଗୋପୀମାନେ ଯଦି ତାଙ୍କର କୌଣସି ପ୍ରାକୃତ ଗୁଣ ଥାଆନ୍ତା, ତାହେଲେ କେବେ ହେଲେ ସୁଖଦେବ ଗୋସ୍ୱାମୀ ଏ ଜିନିଷ କହିନି, ତ କାରଣ ସେ ଜାଣନ୍ତି ନା ନାରୀ କିଏ ପୁରୁଷ କିଏ, ତାଙ୍କର ସମସ୍ତଙ୍କର ଗୋଟେ ଦୃଷ୍ଟି, ସୁଖଦେବ ହିଁ ତାଙ୍କର ପ୍ରମାଣ। ସେଥିପାଇଁ ଆମର ଯେଉଁ ଭାବନା, ଯେଉଁ ଦୃଷ୍ଟି ରହୁଛି, ତାକୁ ବଦଳାଇବା ପାଇଁ ହେଲେ ଆମକୁ ଭଗବାନଙ୍କର କୃପା, ଆଚାର୍ଯ୍ୟମାନଙ୍କର ପ୍ରିନ୍ସିପୁଲ ଯାହାର ସବୁ ଆଚାର୍ଯ୍ୟମାନେ ଦେଇଛନ୍ତି, ଆଚାର୍ଯ୍ୟ ନିଷ୍ଠ ହେବାକୁ ପଡ଼ିବ, ବହୁତ ଗମ୍ଭୀର ହେବାକୁ ପଡ଼ିବ। ବର୍ତ୍ତମାନ ସମୟଟା ବିଶେଷ କରି ଯେଉଁମାନେ ସାଧୁ ପଥରେ ଆସୁଛନ୍ତି, ଆଉ ଯେଉଁମାନେ ସ୍ପିରିଚୁଆଲ ପ୍ରୋଗ୍ରେସ ବି ଚାହୁଁଛନ୍ତି ଗୃହସ୍ଥ ଜୀବନରେ, ଏମିତି ନାହିଁ ଯେ ଗୃହସ୍ଥ ଜୀବନ ଗୋଟେ କନସେସନ ଲାଇଫ, ଭାଗବତ ଧର୍ମଟା ସମସ୍ତଙ୍କ ପାଇଁ ସମାନ, ପ୍ରେମଟା ତାହେଲେ ତୁମକୁ ମିଳିବ, ଗୋଟିଏ ପଥରେ ମିଳିବ। ତୁମେ ବ୍ରହ୍ମଚାରୀ ହୁଅ କି ଗୃହସ୍ଥ ହୁଅ କି ମାନପ୍ରସ୍ଥ ହୁଅ କି ସନ୍ନ୍ୟାସ ହୁଅ, ଅପରାଧଟା ସମସ୍ତଙ୍କ ପାଇଁ ଅପରାଧ, ଭକ୍ତିଟା ସମସ୍ତଙ୍କ ପାଇଁ ଭକ୍ତି, ସେଇଟା ସମସ୍ତଙ୍କ ପାଇଁ ସମାନ। କେବଳ ଗୋଟିଏ ଜିନିଷ ତୁମେ କେଉଁ ଲେବୁଲରେ ରହିକି ତୁମେ କରିପାରିବ, ଜଣେ ବିବାହ ନ ହୋଇକି ସେ ଡିଷ୍ଟର୍ବ ହଉ, ଠିକ ତୁମେ ବିବାହ ହେଇଯାଅ, କିନ୍ତୁ ଲକ୍ଷ୍ୟ ତୁମର କ'ଣ ସମାନ, ତୁମେ ସେଇ ଅନର୍ଥରୁ ମୁକ୍ତ ହେଇକି, ଅପରାଧରୁ ମୁକ୍ତ ହେଇକି, ଶୁଦ୍ଧ ନାମ କରିକି ଭଗବାନ ପ୍ରତି ଆସକ୍ତି ବଢ଼େଇବାକୁ ପଡ଼ିବ। ତୁମେ ବ୍ରହ୍ମଚାରୀ ହୁଅ କି ଗୃହସ୍ଥ ହୁଏ, ତାହେଲେ କିଛି ମାନେ ତୁମେ ବିବାହ ହଉ ନା, ଠିକ ଅଛି ଭଲ, କି ତୁମକୁ ବି ସେ ଲାଇନ୍କୁ ଆସିବାକୁ, ପ୍ରେମ ପ୍ରାପ୍ତିର ତ କୌଣସି ଉପାୟ ନାହିଁ। ପ୍ରେମ ପ୍ରାପ୍ତି ବେଳେ ଲେଖା ହେଇଛି କୌଣସି ମତେ କମେଣ୍ଟରେ କେଉଁଠି ଦେଖେଇଦେବେ କି ଲେଖିଛନ୍ତି କି, ଗୃହସ୍ଥ ପ୍ରେମ ପ୍ରାପ୍ତି ଏମିତି ହବ, ବ୍ରହ୍ମଚାରୀ ଏମିତି ହବ, ପ୍ରେମ ପ୍ରାପ୍ତିର ରାସ୍ତା ଗୋଟିଏ, ଆଦୌ ଶ୍ରଦ୍ଧା ତତ ସାଧୁ ସଙ୍ଗ, ପୁରା ଏଇଟା ରଖାଗଲା, ପ୍ରେମ କରିଛନ୍ତି, ସେଟା ସମସ୍ତେ ସେଠି ଲେଖାଯାଇନି ଗୃହସ୍ଥ ମାନେ ଆଦୌ ଶ୍ରଦ୍ଧା ଅଲଗା, ବ୍ରହ୍ମଚାରୀ ନାଇଁ 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 ତୁମେ କେଉଁ ସ୍ଥିତିରେ ରୁହ? ତୁମକୁ ଶ୍ରଦ୍ଧା ବଢ଼ିବାକୁ ପଡ଼ିବ, ସାଧୁସଙ୍ଗ କରିବାକୁ ପଡ଼ିବ, ଭଜନ କ୍ରିୟା, ଅନର୍ଥ ନିବୃତ୍ତି, ନିଷ୍ଠା, ରୁଚି, ଆସକ୍ତି, ଏଟା ସମସ୍ତଙ୍କୁ ବୈଷମାନ। ସେଥିପାଇଁ ବର୍ତ୍ତମାନ ଜୀବନରେ ଯେଉଁମାନେ ଚାହୁଁଛନ୍ତି ଭକ୍ତିରେ ପ୍ରୋଗ୍ରେସ କରିବା ପାଇଁ, ଭକ୍ତିରେ ପ୍ରଗତି କରିବା ପାଇଁ, ତାଙ୍କୁ ଗୋଟିଏ ଜିନିଷ ହେଲା ସ୍ପିରିଚୁଆଲ ଏନଗେଜମେଣ୍ଟ। ନିଜର ଭଜନ ସାଧନ ତୁମେ କ'ଣ କରୁଛ, ନିଜର ମାନସିକ ସ୍ଥିତିଟା କେମିତି ରହୁଛି, ଜଣେ ବ୍ୟକ୍ତିକୁ ନିଜର ଜଣା, ତାର ପ୍ରତିକୂଳ ଜିନିଷଟା କ'ଣ, କ'ଣ କେଉଁ ଦ୍ୱାରା ତାର ମାନସିକ ଜିନିଷଟା, ତେଣୁ ସେ ଶ୍ରବଣ କଲେ ଠିକ ସେ ବୁଝିପାରିବ ମୋର ଏଇ ଜିନିଷ ଯୋଗୁଁ। ଆଉ ସେଥିପାଇଁ ତାକୁ ବାରବାର ଶୁଣିବାକୁ ପଡ଼ିବ, ବାରବାର ଡିଟରମିନେସନ ନେବାକୁ ପଡ଼ିବ, ଏଇଟା ଗୋଟେ ଦୁଇ ଥର ହବନି। ଜୀବନ ଗୋଟେ ଅଭ୍ୟାସ ନା, ଏଇଟା ଗୋଟେ ମାନସିକ ତାର ଯୋଉ ୱିକନେସ ଯା କୁହନ୍ତୁ, ତାର ଗୋଟେ ଏଇଟା ଗୋଟେ ରୋଗ, କେୟାରଲେସଲି ସେ ସବୁ ଜିନିଷ ଜାଣିଥିବ, ଏଇଟା କରିବନି। ୟାଦ୍ୱାରା ସେ ପରମାର୍ଥରେ ପ୍ରଗତି କରିବାଟା ତା ପାଇଁ ବହୁତ ବଡ଼ କଷ୍ଟ ଜିନିଷ। ଏଇଟା ଗୋଟେ କଣ୍ଟିନ୍ୟୁଅସ୍ ପ୍ରେୟାର, ସବୁବେଳେ ପ୍ରାର୍ଥନା ଚାଲିଥିବ, ସବୁବେଳେ ନାମ ଚାଲିଥିବ, ସବୁବେଳେ ଭଗବାନଙ୍କ ସେବା ଚାଲିଥିବ, ୟାଦ୍ୱାରା ତାର ଏନଗେଜମେଣ୍ଟ, ୟାଦ୍ୱାରା ସ୍ୱୀକୃତି ବି ମିଳୁଛି। ଆରେ ଚକ୍ର ଏଇଠି କହିବେ ଲାଷ୍ଟରେ, କାଲି ଚକ୍ରବର୍ତ୍ତୀ କେତେ ସୁନ୍ଦର ଜୀବମାନଙ୍କୁ କହୁଛନ୍ତି, ବିକ୍ରୀତମ ବ୍ରଜ ବଧୁଇ ବିଷ୍ଣୁ କହିବେ, ଯେଉଁମାନେ ଏଇ ରାସଲୀଳା ଶ୍ରବଣ କରିବେ ତାଙ୍କର କାମଭାବ ବିଦୂରିତ ହେଇଯିବ, ଭଗବାନଙ୍କୁ ଲୀଳା ଶ୍ରବଣ କରିବେ, ସେ ଏଇ ଜିନିଷ କହୁଛନ୍ତି, ତାର ପ୍ରମାଣ ବି ଦଉଛନ୍ତି, କେତେ ପ୍ରମାଣ ମାନେ ତାର ସୁନ୍ଦର ଟୀକା ବି ସେ ରଚନା କରିଛନ୍ତି। ଭଗବାନ ଏମିତି ଯେ ଜଣେ କାମୀ ଯାହାର କାମ ଅଛି ସେ କୃଷ୍ଣଙ୍କୁ ପାଇପାରିବ ନାହିଁ, ପ୍ରେମ ପାଇପାରିବନି, ସେଇଟା ସେ କାଟୁଛନ୍ତି କହିଲେ, ନା ନା ସେମିତି ନୁହେଁ, କିନ୍ତୁ ତାକୁ ଶ୍ରଦ୍ଧାନ୍ୱିତ ଶ୍ରଦ୍ଧା ଶବ୍ଦ ଲାଗିଛି, ତାର ଯେଉଁ ସ୍ତରରେ ରହିଛି ସେ ସ୍ତରରେ ସେ ଭଗବାନ ପ୍ରତି ବିଶ୍ୱାସ ସ୍ଥାପନ କରିବା ଦରକାର, ଆଉ ଗମ୍ଭୀର ହେବା ଦରକାର। ଜଣଙ୍କର ପ୍ରଚେଷ୍ଟା, ଭଗବାନ ପ୍ରଭୁ ସବୁବେଳେ କୁହନ୍ତି ତୁମର ସିନ୍ସିୟରିଟି ହଉଛି ଗୋଟେ ବହୁତ ବଡ଼ ନେଚର। ସିନ୍ସିୟରିଟି ମାନେ କ'ଣ, ତାର ନାଇଁ, ତାର ହଉଛି ପ୍ରଯତ୍ନବାଦତା, ସିନ୍ସିୟରିଟି ଯୋଉଟା ସିନ୍ସିୟର, ସେ ବହୁତ ମାନେ ଗମ୍ଭୀର, ସେଇଟା ହଉଛି ବଡ଼ ଜିନିଷ। ଗୋଟେ ଜିନିଷ ହଜାର ଥର କୁହାଯିବନି, ତାପରେ ତାର ହିଜ୍ ନଟ୍ ଏ ସିନ୍ସିୟର ପର୍ସନ। ଆମେ ସବୁ ଟିଚର ମାନଙ୍କ ତରଫ ରହିଛୁ, ଆମ ଲାଇଫ ସବୁ ସେୟା, ଆମେ ସବୁ ଶିଖିକି ଆସୁ, ଆମକୁ ଥରେ କୁହାହବ, ଦୁଇ ଥର କୁହାହବନି, ଆମ କୌଣସି ଜିନିଷ ସେକେଣ୍ଡ ଟାଇମ୍ କୁହାହବନି, ଆମ ଜୀବନରେ ଆମେ କେବେ ସେକେଣ୍ଡ ଟାଇମ୍ କହିବାକୁ ପଡ଼ିବ, ଏଇଟା କହିଦେଇ ସେମାନେ ଆମେ କରିବୁ, ସେକେଣ୍ଡ ଟାଇମ୍ କହିବା ବିଷୟ ହେବନି, ତୁମେ ସେକେଣ୍ଡ ଟାଇମ୍ ହଉଛି ମାନେ ୟୁ ଆର୍ ନଟ୍ ଏ ସିନ୍ସିୟର ପର୍ସନ। ତୁମେ ଦସ୍ତ କାହିଁ କୁହାଯିବ, ଲୁଗାଟା ଏମିତି ଶୁଖାଯିବ, ଚପଲ ଏଇଠି ରଖାଯିବ, କପଡ଼ା ତୁମେ ଏଇଟା ତୁମକୁ କହିବାକୁ ପଡ଼ୁଛି, ମାନେ ମିନ୍ସ ୟୁ ଆର୍ ନଟ୍ ଏ ସିନ୍ସିୟର ପର୍ସନ, ତୁମର ସିନ୍ସିୟରିଟିର କମ୍ ଅଛି। ଜଣେ ବାରବାର କହୁଛ ଚପଲଟା ଏମିତି ରଖ, ସେ ଆସୁଥିବ ଉପବାଡ଼ ଦେଇକି ପଳୁଥିବ, ତାମାନେ ସେ କଥାଟାକୁ ଧ୍ୟାନ ଦେଉନି, ହିଜ୍ ନଟ୍ ଏ ସିନ୍ସିୟର ପର୍ସନ, ତା ମନଟା ଅଲଗା ଆଡ଼େ କୁଆଡ଼େ ରହିଛି। ଆମ ଲାଇଫରେ କେବେ ବି କୌଣସି ଜିନିଷ କେବେ ବି ସେକେଣ୍ଡ ଟାଇମ୍ କରେ, କାରଣ ଆମେ ବେଳୁରୁ ଆମ ମୋଲ୍ଡ ହେଇଥିଲା ସେମିତି, ଆମେ ଟିଚର ମାନଙ୍କ ପାଖରେ ରହୁଥିଲୁ, ହଷ୍ଟେଲ ଲାଇଫରେ ରହୁଥିଲୁ, ଗୁରୁକୁଳ ଯେମିତି ସେଭଳିଆ ସିଷ୍ଟମ ଆମେ ରହିଥିଲୁ, ଖାଲିବେଳେ କଥା କହିପାରିବନି, କହିପାରିବନି ମାନେ କହିପାରିବନି, ଟିଚର ବସିଛନ୍ତି ଆଉ ବସ ଚୁପକା ଚୁପକି, ରୁମ୍ ଝାଡୁ ଦିଆହବ ମାନେ ଦିଆହବ, ଆଜିକାଲି ବାରବାର ଗୋଟେ କ'ଣ କୁହାଯିବ ଏସବୁ, ତାମାନେ ତାର ସିନ୍ସିୟରିଟି ନାହିଁ, ଏଇଟା ଏଇଟା ବହୁତ ଏଇ ଗୁଣଟି ଭଗବାନ ଦେଖନ୍ତି ଜୀବଟା ମୋ କେତେ ସିନ୍ସିୟର, କୌଣସି ପ୍ରାକୃତ ଗୁଣ ଭଗବାନଙ୍କୁ ଆକର୍ଷଣ କରେ ନା, ଭଗବାନଙ୍କ ପ୍ରତି ଆମର ଯୋଉ ଦାୟିତ୍ୱପୂର୍ଣ୍ଣ ଭାବନାଟା, ଗମ୍ଭୀର ଭାବନାଟା ଯୋଉ ରହୁଛି, ଗୋଟେ ଦାୟିତ୍ୱପୂର୍ଣ୍ଣ ଭାବନାଟା, ସେଇଟାକୁ ଭଗବାନ, ସେଥିପାଇଁ ପ୍ରଭୁପାଦ ଜୀ କାହିଁକି ଟାଇମ୍ ଟେବୁଲଟାକୁ ବହୁତ ମେଣ୍ଟେନ୍ କରନ୍ତି। ଇସ୍କନ ଦେଖିଲ 7:15 ମନ୍ଦିର ଖୋଲିବ ମାନେ 7:15, 7:30 ମନ୍ଦିର 7:30, 8:30 ବନ୍ଦ ହବ, କାହିଁକି ଏଇଟା କରାହେଇଛି, ଆଉ ଅଲଗା ଯୋଉ ମନ୍ଦିର ସବୁ ରହିଛି ବୁଝୁ, ଅଲଗା ଯେକୌଣସି ମନ୍ଦିର ରହିଛି ସେମିତି କୌଣସି ତାଙ୍କ ଟାଇମ୍ ଟେବୁଲ ନାହିଁ। ପୂର୍ବାଜୀ ମହାରାଜ କହନ୍ତି ତୁମେ ଭଗବାନ ସହିତ ଖେଳିପାରିବନି, ଭଗବାନ କଣ୍ଢେଇ ନୁହନ୍ତି, ଭଗବାନ ସିନ୍ସିୟର, ତୁମର ଖାଇବାର ଟାଇମ୍ ଅଛି କି ନାହିଁ, ତୁମର ଶୋଇବାର ଟାଇମ୍ ଅଛି କି ନାହିଁ, ତୁମକୁ ଇରେଗୁଲେଟିଭ ହେଇଗଲା ବେଳକୁ ତୁମକୁ କେମିତି ଲାଗୁଛି, ଲୋକ ଦିନମାନେ ଭଜି ହବ, ଏ କାଲି ରାତିରେ ଶୋଇପାରିଲିନି, ମୋର ଟାଇମ୍ଟା ଏମିତି ହେଲା, ମୋର ଖାଇବା ଟାଇମ୍ ଗଡ଼ିଗଲା। ଗୋଟେ ବ୍ୟକ୍ତିର ତାର ସିଡ୍ୟୁଲ୍ ରହିଛି, ଭଗବାନ କେମିତି ଆମେ ସେମିତି ଖେଳିଲା ଭଳିଆ କାମ କରିବା, ପ୍ରପୋଜ୍ ଶିଖିଛି ନାଇଁ, ଟାଇମ୍ ହିସାବରେ ତ ମନ୍ଦିର ଖୋଲିବାକୁ ପଡ଼ିବ, ଟାଇମ୍ ହିସାବରେ ଭୋଗ ଲଗେଇବ, ଟାଇମ୍ ହିସାବରେ ସ୍ୱୟଂ ଦେବ, କାରଣ ସେ ସେଠିକାର ଲୋକ ନା ସେ ପୁରା ଜାଣନ୍ତି। ସିନ୍ସିୟରିଟି ଗୋଟେ ବହୁତ ବଡ଼ ଜିନିଷ, ତେଣୁ ବାରବାର କୁହାଯିବ, ଜଣେ ବାରବାର କୁହାଯାଇଛି ମାନେ ତାର ମତିଟା ଅଲଗା ଆଡ଼େ ରହୁଛି କୁଆଡ଼େ, ସେଟା ଠିକ ନୁହେଁ। ଏସବୁ ନେଚର, ଏଇ ଏଇ ଆମେ ତାହେଲେ ସିନ୍ସିୟରଲି ଜିନିଷଟାକୁ ଟ୍ରାଏ କରିବା, ଚେଷ୍ଟା କରିବା, ଭଗବାନ ଆମ ପ୍ରତି ଦୃଷ୍ଟି ଦେବେ, ଏଇଟା ବାରମ୍ବାର 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 ପ୍ରଚେଷ୍ଟା କରୁଛି ସିନ୍ସିୟର। ପ୍ରଭୁପାଦଙ୍କୁ ତୁମେ ଅଲଗା କୋଉ କୌଣସି ଗୁଣ ଦ୍ୱାରା ଭଗବାନଙ୍କୁ ଆଟ୍ରାକ୍ଟ କରିପାରିବେନି। ଧ୍ରୁବ ମହାରାଜଙ୍କର ଅଷ୍ଟ୍ରିଟିଟା ଯେତିକି ହେଲ୍ପ କଲାନି, ତାଙ୍କ ସିନ୍ସିୟରିଟିଟା ହେଲ୍ପ କଲା, ତାଙ୍କ ପ୍ରଯତ୍ନବାଦିତା ଯୋଉଟା ରହିଲା, ସମୟାନୁବର୍ତ୍ତିତା ପ୍ରଯତ୍ନବାଦିତା ଯୋଉଟା ରହିଲା ତାଙ୍କର, ସେଇଟା ତୁମକୁ ହେଲ୍ପ କଲା ବେଶୀ। ରାଜାଙ୍କର ଛୁଆ କିନ୍ତୁ ବହୁତ ସିନ୍ସିୟର ଥିଲେ, ଗୁରୁ କହିଲା ମାନେ ଚାଲିଲେ, ଷ୍ଟାର୍ଟ କରିଦେଲେ। ସିନ୍ସିୟରିଟା ଗୋଟେ ବହୁତ ବଡ ଜିନିଷ ନା। ନହେଲେ ତୁମେ ବାହାର ଦୁନିଆରେ ବି ଦେଖ, ଆଜି ଯୋଉ ବଡ଼ ବଡ଼ କମ୍ପାନୀ ଚାଲିଛି, ଯୋଉ ଏୟାରଲାଇନ୍ସ ଚାଲିଛି, ଯୋଉ ବଡ଼ ବଡ଼ ସବୁ ଜିନିଷ, ଦେ ଆର୍ ଭେରି ସିନ୍ସିୟର ପର୍ସନ୍ସ, ବହୁତ। ତୁମେ ମଠ ମନ୍ଦିର ରହୁଛ, ତୁମେ ବର୍ତ୍ତମାନ ବାହାରକୁ ଯିବା ଦରକାର ସବୁ, ବାହାରେ ଗଲେ ତୁମେ ଜାଣିବ, ବାହାର ଦୁନିଆକୁ ଯାଅ, ବର୍ତ୍ତମାନ ମେଡିକାଲକୁ ଯାଅ, ଦେଖ ସେ ଡକ୍ଟରମାନେ କେମିତି ଡିଲିଂସ କରୁଛନ୍ତି, ସେ ନର୍ସମାନେ କେମିତି ଡିଲିଂସ କରୁଛନ୍ତି, ତୁମ ବାପା ବି ସେମିତି ଡିଲିଂସ କରୁନଥିବେ, ଯାଅ ତୁମେ ଦେଖିବ ବଡ଼ ବଡ଼ ହସ୍ପିଟାଲ ସେମିତି କେମିତି କଥା କହିବେ ତୁମକୁ, ଗରିବ ଘର ଛୁଆଟେ ବି ତ ତୁମକୁ ସବୁ ଟ୍ରେନିଂ ଦିଆଯାଉଛି, ନହେଲେ ସେମାନେ ତାଙ୍କ କମ୍ପାନୀ ଚଳେଇ ପାରିବେନି, ତାଙ୍କ ଇନଷ୍ଟିଚ୍ୟୁସନ୍ ଚାଲିପାରିବେନି। ଭାରି ପରଫେକ୍ଟ, ଭାରି ସିନ୍ସିୟର। ବର୍ତ୍ତମାନ ଭକ୍ତି ଜୀବନଟା ସେଟା ସେୟା, ଜଣଙ୍କର ଯୋଉ ଭଗବାନଙ୍କ ପ୍ରତି ଗୋଟେ ଆସକ୍ତି ଆସେ ଏଇଭଳି ଭାବରେ, ତା ତ ନାହିଁ ନା, ତା ପ୍ରଯତ୍ନବାଦିତା ଦ୍ୱାରା ତାର ବଢ଼ିବ, ଏ ଜିନିଷଟା ବଢ଼ିବ, ତା ସହିତ ଶ୍ରବଣ କୀର୍ତ୍ତନ ଚାଲିଥିବ, ସେବା ବି ଚାଲିଥିବ, ନାମ ଭଜନ ବି ଚାଲିଥିବ, ଆଉ କେୟାରଲେସ୍ ହେଇଗଲେ ଗଲା, କେୟାରଲେସ୍ ଆଟିଚ୍ୟୁଡ୍ ଯୋଉମାନଙ୍କର, ସେମାନଙ୍କୁ କେବେ ବି ପ୍ରୋଗ୍ରେସ୍ କରିପାରିବେନି ଭକ୍ତିରେ। ସବୁ ଜିନିଷଟା ଗୋଟେ ହେୟ ମନେ କରିବା, ଗୋଟେ ବାରବାର କୁହାଯାଉ, ସବୁ ଗୋଟେ ଜିନିଷ ହେୟ ଜ୍ଞାନ କରିବା, ସେଇଟା ସବୁ ଏଇଟା ଗୋଟେ ଭଲ ନେଚର ନୁହେଁ, କେବେ ବି ନୁହେଁ। ଆମେମାନେ 25 ବର୍ଷ 30 ବର୍ଷ ମଠରେ ରହିଛୁ, ଆମକୁ ଆଙ୍ଗୁଠି ବି ଦେଖିକି ଆମ ପ୍ରେସିଡେଣ୍ଟ କହିବେନି, ପ୍ରେସିଡେଣ୍ଟ ଥରେ କହିଦେଇଛି ମାନେ ଆମେ କରିକି ଥୋଇଦେଇଥିବୁ, କେବେ ବି ଆମକୁ କହିପାରିବେନି। ଏଇଟା କୁହାହେଇଛି ମାନେ ସେ କହିବା ପୂର୍ବରୁ ଆମେ ଜିନିଷଟା କରିଦେଇଥିବୁ, ଆମର ଲାଇଫ ଷ୍ଟାଇଲ ସବୁ ସେମିତି ଥିଲା, କାରଣ ପୁରୁଣା କାଳରେ ଶାସନ ସବୁ ଥିଲା, ବର୍ତ୍ତମାନ ଶାସନ କିଛି ନାହିଁ ନା, ଆଉ ଏମାନଙ୍କର ଷ୍ଟ୍ରଗଲିଂ ଲାଇଫ ନାହିଁ। ସେ ଆସିଲା ବେଳକୁ ମଠ ମନ୍ଦିର ସବୁ ହେଇଥିବା ହେଇଛି, ଯେ କଷ୍ଟ ସହିନି ସେ ଜାଣିବ କେମିତି, ଏଇଟା ଆସିଲା ବେଳେ କୋଠାଘର ହେଇଗଲାଣି, ତୁମେ କ'ଣ ଜାଣିବ ଏଠି କୋଠାଘରଟା କେମିତି ହେଇ, ତୁମେ ଜାଣିଛ କି, ତୁମେ କଷ୍ଟ ଜାଣିପାରିବନି, ତାହେଲେ ତୁମର ସିନ୍ସିୟରିଟି ଆସିବନି, ଏଠି କିଛି ଭାଙ୍ଗିଗଲେ ବି ତୁମକୁ କିଛି କଷ୍ଟ ଲାଗିବନି, କେଉଁଠୁ ଭାଙ୍ଗିଲା, କେଉଁଠୁ ପଡ଼ିଛି କେଉଁ ଜିନିଷ ଏଠି ଫୋଡ଼ା ହେଇଥିବ, ତୁମକୁ କିଛି ଜ୍ଞାନ ଆସିବନି, କାହିଁକି ତୁମେ କିଛି କରିନ ଜୀବନରେ, ତୁମେ କିଛି କରନ ନା, ତୁମ ତ ସିନ୍ସିୟରିଟି ଆସିବନି, ତୁମେ କିଛି କର, ତାପରେ ତୁମ ପ୍ରଯତ୍ନବାର୍ତ୍ତା ଆସିବ, ନହେଲେ ହୋଇପାରିବନି, କରିପାରିବନି। ଭଜନଟା ସବୁ ଫ୍ୟାକ୍ଟର ଉପରେ ଭଜନ ନିର୍ଭର କରେ, ଭଜନଟା ତୁମେ ଭାବନି ତୁମେ ସବୁ ଥୁଆ ହେଇଛି ଇସ୍କନ ମୁଁ ଚାଲିଆସି ବସ୍ ପ୍ରସାଦ ହେଇଯାଉଛି, ମୋର ହରେକୃଷ୍ଣ କହିକି ମୋର ସବୁ ଜିନିଷ ମୁଁ ପାଇଯିବି, ଫର୍ଗଟ୍ ଦିସ୍ ଆଇଡିଆ, ଇଏ ନୁହେଁ ଭଜନଟା, ଏ ଜିନିଷ ନୁହେଁ ଭଜନ, ବହୁ ଜିନିଷ ସହିତ କନେକ୍ଟେଡ୍ ହେଇକି ରହିଛି, ବହୁ ଜିନିଷ ସହିତ କନେକ୍ଟେଡ୍ ହେଇକି ରହିଛି। ତୁମେ ଇସ୍କନ ଯୋଉ ତିଆରି କରିଛନ୍ତି ତାଙ୍କ ଘରେ ତୁମେ ରହିଛ, ତୁମ ପାଇଁ ସବୁ ଫ୍ୟାସିଲିଟି ହେଇକି ରହିଛି, କିଏ କରିଛନ୍ତି, ପ୍ରଭୁପାଦ କରିଛନ୍ତି, ତୁମେ ଆସି ତାଙ୍କ ଘର ରହୁଛ, ତୁମର ତାଙ୍କ ପ୍ରତି ଆଟାଚମେଣ୍ଟ ନାହିଁ, ତାଙ୍କ ଘର ପ୍ରତି ଆଟାଚମେଣ୍ଟ ନାହିଁ, ସହିଲା ତୁମର ଭଜନ କ'ଣଟା କରିବ, ତୁମେ କେତେ ମାଳା କରୁନା କୁଆଡ଼େ ଯାଉନା, ଏ ସବୁଥିରେ କନେକ୍ଟ ହେଇକି ରହିଛି, ଏଇଟା ଗୋଟେ ସାଇନ୍ସ, ଏଇଟା ଗୋଟେ ଗମ୍ଭୀର ଜୀବନ, ଏଥିରେ କୌଣସି ଢିଲା କରା ହେଇପାରିବନି। ଗୋଟେ ଦିନ ତୁମେ ଢିଲା କଲା ମାନେ ତୁମ ମନ ଟାଣିଲା ପଛକୁ ପୁଣି, ଆଉ ଏ ସବୁ ବାରମ୍ବାର କହିବା ସବୁ ଠିକ ନୁହେଁ, ଆଜି କାରଣ ଜଣେ ଯେତେବେଳେ କହୁଛି ତାର ପ୍ରଭାବଟା ତାର ମନ ଉପରେ ପଡୁଛି ନା, ସେ କାହିଁ ବାରମ୍ବାର କହିବାକୁ ଯିବ, ମୋବାଇଲ ୟୁଜ୍ କରନି, ଏଟା କରନି, ସେଟା କର, କାହିଁ ବାରମ୍ବାର କହିବାକୁ ଯିବ, ତୁମେ କହିଲେ ତୁମେ ସଫରିଂ ହବ, ତୁମେ ନିଶ୍ଚୟ ତୁମର ଭକ୍ତିର କେବେ ପ୍ରଗତି କରିପାରିବନି। ତେଣୁ ଆଡିକ୍ସନ୍, ସମସ୍ତେ ମେଟେରିଆଲ ଆଡିକ୍ଟେଡ୍, ବର୍ତ୍ତମାନ ସ୍ପିରିଚୁଆଲ ଆଡିକ୍ସନ୍ ତାଙ୍କର ଆସିବନି କେବେ ବି, କେବେ ବି ଗୋଟେ ଭଗବାନଙ୍କୁ ଚିନ୍ତନ କରିବା, ଭଗବାନଙ୍କ ରୂପକୁ ଚିନ୍ତନ କରିବା, ନାମ ସବୁବେଳେ ଚିନ୍ତା କରିବା, ଭଗବାନ ବିଷୟରେ ଚିନ୍ତା କରିବା, ଯେଉଁ ସେବାଟା କରିବା ଭଗବାନ ବିଷୟରେ କେବେ ଆସିବନି, ତାର ଆଡିକ୍ସନ୍ଟା ଅଲଗା ରହିଛି ନା, ଖାଲି ଚାଲିଥିବ, ଯେମିତି ମଧୁ ଆସବ, ଏ ମଧୁ ଆସୁନା ଦେଖିଲେ ପରେ କାମ କରିବାକୁ, ତାର ଏଠି କାମ କରୁଥିବ, ତା ନିଶାଟା ମନଟା ସିଆଡ଼େ ଥିବ, ସେଭଳିଆ ସେବାଟା ବି ତୁମର ସେମିତି ହେଇଯିବ, ଭଜନଟା ବି ସେମିତି ହେଇଯିବ, କେମିତି ସରିବ, ମୁଁ କେଉଁ ମୋବାଇଲ ଦେଖିବି, କେଉଁଠି କ'ଣ କରିବି, କ'ଣ ଆଡିକ୍ସନ୍ ଅଲଗା ରହିଲା, ସ୍ପିରିଚୁଆଲ ଲାଇଫ୍ ଏଟା ଗୋଟେ ଆଡିକ୍ସନ୍, ତୁମକୁ ଗୋଟେ ମଜିବାକୁ ପଡ଼ିବ ସେବାରେ, ନାମରେ, ଭକ୍ତିରେ ଏଇଟା ଗୋଟେ ମଜିବାକୁ ପଡ଼ିବ, ନହେଲେ ହେଇପାରିବେ, ଆଉ ଏଇଟା ରସ, ଏତେ ରସ ରହିଛି, ଏତେ ରସ ନାହିଁ ଯେ ତାର ଅର୍ଥ ନୁହେଁ, ବହୁତ ଆନନ୍ଦ ରହିଛି। ତେଣୁ ଯେଉଁମାନେ ନିର୍ଭର ହେଇପାରିବେ, ଯେଉଁମାନେ ଭଗବାନଙ୍କ ସେ ରସରେ ମଜିପାରିବେ, ସେମାନେ ପ୍ରାପ୍ତ ହେଇପାରିବେ। ଏଇ କଥାରେ ଟିକେ ଆମେ ପଳେଇ ଆସିଲେ ଯେ ଯେଉଁ କାମନା ଯେଉଁ ଜୀବର ଆସୁଛି, ତାର ବିଶେଷ କରି ଆଧ୍ୟାତ୍ମବାଦୀ ଲୋକମାନେ ଯେଉଁମାନେ ଆଧ୍ୟାତ୍ମିକ ପଥ ପଥରେ ରହୁଛନ୍ତି, ତାଙ୍କ ପାଇଁ ଗୋଟେ ସ୍କୋପ୍ ରହିଛି, କାରଣ ଏଠି ଗୋଟେ ହାଇ ଟେଷ୍ଟର ଫେସିଲିଟିଜ ରହିଛି, ହାଇ ଟେଷ୍ଟ, ଆଉ ତୁମର ମନ ମାଫି ତୁମେ କାମ କଲେ ହେଇପାରିବାନି। ଆଜିକାଲି ସବୁଠୁ ବଡ଼ ପ୍ରୋବ୍ଲେମ ହେଲା, ସମସ୍ତେ କିଛି ଗୋଟେ ପଢ଼ିଦେଉଛନ୍ତି, କିଛି ଶୁଣିଦେଉଛନ୍ତି, କିଛି କହିଦେଉଛନ୍ତି, ସେମାନେ ଭାବୁଛନ୍ତି ଆମର ଗୋଟେ ଅଧିକାର ହେଇଗଲା, ଆମେ କିଛି ଜାଣିଦେଲୁ ନା, କିଛି ତୁମେ ଜାଣିନ। ତୁମକୁ ଆଚାର୍ଯ୍ୟଙ୍କ ପରମ୍ପରା ଯିବାକୁ ପଡ଼େ, ସେ ଯାହା କହିଛନ୍ତି ସେହିପରି ତୁମେ ତୁମ ମନ ଇଚ୍ଛା ତୁମେ କିଛି ଭଜନ କରିପାରିବନି। ତୁମେ ଯାହା କରିଲ ଗୋଟେ ସ୍ପେକୁଲେସନ, ତୁମେ କିଛି ପଢ଼ିଛ, ତୁମେ କିଛି ଜାଣିଛ, ସବୁ କରିଛ, କିନ୍ତୁ ତୁମେ ତୁମ ନିଜକୁ ଜାଣିନ ନା। କଣ ବୁଝିପାରୁଛ ନା ନାହିଁ? ସବୁ ଜାଣିଛୁ, ଯେତେବେଳେ ପ୍ରସାଦ ପ୍ଲେଟ କତିରେ ବସିଯିବୁ ତ ମୁଣ୍ଡ ଆଉ କାମ କରିବନି, ଶୋଇଲା ନିଜକୁ ସେଲ୍ଫ କଣ୍ଟ୍ରୋଲ କରିପାରୁଛ? କରିପାରିବନି, କୌଣସି ପ୍ରିନ୍ସିପଲ ତୁମେ ଡାଇଭର୍ଟ କରିପାରିବେନି। ତୁମେ ଯେତେବେଳେ ଗୋଟେ ସ୍ପେକୁଲେସନ କ୍ରିଏଟ କରୁଛ ମାନେ ସରିଲା, କାରଣ ଏଟା ଗୋଟେ ପୁରା ଫିକ୍ସ ପ୍ରୋସେସ, ତୁମକୁ ପୁରା ସେଇ ରାସ୍ତାରେ ଯିବାକୁ ପଡ଼ିବ। ତୁମେ ଜାଣ, ସବୁକିଛି ଜାଣ, ତୁମେ ଏଟା ଠିକ, ଏଟା ଭୁଲ, ଏଟା ଭଲ ମନ୍ଦ, କିନ୍ତୁ ସେଲ୍ଫ କଣ୍ଟ୍ରୋଲ ତୁମେ ହେଇପାରିବ, ନିଜକୁ କଣ୍ଟ୍ରୋଲ କରିପାରିବନି। ସେଥିପାଇଁ ଆଚାର୍ଯ୍ୟ ପରମ୍ପରାରେ ଯାହା ଯାହା ଶିକ୍ଷା ସେଇଟା କରିବ, ଯାହା ଶିକ୍ଷା ସେଇଟା ତୁମକୁ ମାନିବାକୁ ପଡ଼ିବ। ତୁମେ କହିବ ଏଟା ମୋର, ମୁଁ ଏଇଟା କରିବି ମୋତେ ଭଲ ଲାଗୁଛି, ନାଇଁ ନାଇଁ ସେଟା ତୁମେ, ସେଟା ତୁମର ସ୍ପେକୁଲେସନ ହବ। ସେଟା କରିବ କେତେ ଦିନ ପରେ ସେଟା ଆଉ ଭଲ ଲାଗିବ, ନା ଏଟା ମୁଁ କରିବି, ତାପରେ ଗୋଟେ ପରେ ଗୋଟେ, ଗୋଟେ ପରେ ଗୋଟେ, ଶେଷକୁ ତୁମେ ସବୁ ଜିନିଷ ଉପରେ ଡାଉଟ୍ କରିବ, ସବୁ ଜିନିଷ ଉପରେ ଡାଉଟ୍ କରିବ। ଏ ପରମ୍ପରା ଶିକ୍ଷା ନୁହେଁ। ଆମେ ଯେତେବେଳେ ଆମେ ଆମେ ଯେତେବେଳେ ସ୍କୁଲରେ ଜନ୍ମ ହଉଥିଲା, ସେତେବେଳେ କେହି କାହିଁକି ପ୍ରଶ୍ନ ପଚାରିନଥିଲେ ପ୍ରେସିଡେଣ୍ଟକୁ? ଯାହା କୁହାଗଲା, କାଲି କୁହାଗଲା ଝାଡୁ ମାରିବ ଝାଡୁ ମାରିବ, କାଲି କୁହାଗଲା ବାସନ ବାଜିବ ବାସନ ବାଜିବୁ, କାଲି କୁହାଗଲା ଏଠିକି ଯିବୁ ଯିବୁ, ଯାହା ଯେତେବେଳେ ଯୋଉଠି ପଠାଉଥିଲେ ଜାଣିଥିଲେ। ଏମିତିରେ ଆମେ 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 କେବେ କହୁନୁ ଆଜ୍ଞା ମୁଁ ପଢ଼ିପାରୁନି, ମୁଁ ଜପ କରିପାରୁନି, ଆମେ କେବେ ଆମ ଗୁରୁଦେବ କହିନାହାନ୍ତି, ଏ ସଂକୀର୍ତ୍ତନ ଆମେ ବୁଲୁଥିଲୁ ବୁଲୁଥିଲୁ, କେବେ ଆମେ କହିନାହାନ୍ତି ତୁମେ ଆମେ କହି ତୁମେ କହିପାରିବନି ଗୁରୁଦେବ ମୁଁ ପଢ଼ିପାରୁନି ଆଜ୍ଞା, ମୁଁ ଗୋଟେ ଶାସ୍ତ୍ର ପଢ଼ିପାରୁନି, କିଛି ନାହିଁ ଶୁଣିବା, ଆମେ ଶୁଣିବି ନୁହଁ ଆମ ଗୁରୁଦେବଙ୍କ କଥା। ଗୁରୁଦେବ କହିଛନ୍ତି ଯାଅ ଗ୍ରନ୍ଥ ବିତରଣ କର ଚାଲ, ଆଜିକାଲି ଯିଏ ଚାଲିବ ସିନା ମୁଁ ଶୁଣିବି, ମୁଁ ପଢ଼ିବି, କ'ଣ ତୁ ପଢ଼ିବୁ ବାପା, ତ ମୁଣ୍ଡ ଭିତରେ ତ ମାୟାଟା ପଶିଛି, ଦେହ ସୁଖ ଅଛି, ତୁ କ'ଣଟା ପଢ଼ିବୁ, କ'ଣଟା ଜାଣିବୁ? ତାକୁ ଭଗବାନ ପାଇଁ କିଛି କର, ସେବାଟା କର, ସ୍ୱୀକୃତି କିଛି ପା, ସ୍ପେକୁଲେସନରେ କିଛି ହେବନି, ମନଧର୍ମ କଲେ କିଛି କିଛି ପାଇପାରିବନି। ଏଟା ସ୍ପିରିଚୁଆଲ ଲାଇନ, ଏଟା ଗୋଟେ ଭକ୍ତି ପାଇବାର ପନ୍ଥାଟା ଆଚାର୍ଯ୍ୟମାନେ ଦେଇଦେଇଛନ୍ତି, ତୁମକୁ ସେଇ ପନ୍ଥାରେ ଯିବାକୁ ପଡ଼ିବ। ତୁମେ ଯାହା କିଛି ପୁରେଇବ ମାନେ ମୁଣ୍ଡରେ, ସେଟା ସବୁ ସ୍ପେକୁଲେସନ, ସେଥିରେ ତାର ପ୍ରତିକ୍ରିୟା ଡବଲ ଆସିବ, ତୁମର ସବୁବେଳେ ସନ୍ଦେହଟା ବଢି ବଢିକା ବଢି ବଢିକା ଚାଲିବ, ତୁମେ କିଛି କରିପାରିବନି। ତୁମେ ଭାବନି ଯେ ଏ ଯୋଉ ଟୀକା ଟିପ୍ପଣୀ ଭଲ ମନ୍ଦ ସବୁ ପଡ଼ି ପାଡ଼ି ଦେଇକି ତୁମେ ଗୋଟେ ପଣ୍ଡିତ ହେଇଯାଅ, ପ୍ରବଚନ ଦେଇଦେବ, ତୁମେ ଗୋଟେ ବଡ଼ ଲୋକ ହେଇଗଲ, ତୁମେ ଯେତେ ଯାହା କର, ତୁମ ଅଧିକାରଟା ତୁମ ଗୁରୁ ଜାଣନ୍ତି। ତୁମେ କେତେ ବଡ ଲୋକ ତୁମକୁ ଜଣା, ତୁମକୁ ବେଳେବେଳେ ଜାଣିପାରୁନ, କାରଣ ଲୋକ ପ୍ରଶଂସାରେ ତୁମେ ଜାଣିପାରିବନି, କିନ୍ତୁ ତୁମ ଗୁରୁ ଜାଣନ୍ତି ତୁମେ କେତେ ବଡ ଲୋକ। ଅନ୍ୟର କଥାରେ କିଛି ପଢ଼ିବା ଆବଶ୍ୟକ ନାହିଁ, ପଢା ଶୁଣା ଏସବୁ ଦେଖା ଶିଖା, ଯେମିତି କୁହନ୍ତି ଦେଖା ଶିଖା ଓଡ଼ିଆ, ସେସବୁ ଜିନିଷ କିଛି କରନି, ନିଜର ଅଧିକାରଟାକୁ ସ୍ଥିର କର, ଆଚାର୍ଯ୍ୟଙ୍କର ବାଣୀରେ ବିଶ୍ୱାସ କର, ଭଗବାନଙ୍କୁ ବାରମ୍ବାର ମହାପ୍ରଭୁଙ୍କୁ ପ୍ରାର୍ଥନା କର, ପ୍ରଭୁପାଦଙ୍କୁ ଗୁରୁଦେବଙ୍କୁ ଆଚାର୍ଯ୍ୟମାନଙ୍କୁ ପ୍ରାର୍ଥନା କର, ମୋତେ ଠିକ ପଥରେ ନିଅନ୍ତୁ, ମୋତେ ସାହାଯ୍ୟ କରନ୍ତୁ, ସେବାକୁ ଠିକ୍ସେ କର, ସିନ୍ସିୟରିଟି ଡେଭଲପ୍ କର, ତାପରେ ତୁମ ପାଇଁ ଆରେଞ୍ଜମେଣ୍ଟ ଆସିବ। ଏଇଟା ଗୋଟେ ବ୍ୟବସ୍ଥା, ବ୍ୟବସ୍ଥା କରିକି ଏ ରାସ୍ତାରେ କିଏ ବଡ଼ ହୁଅନ୍ତିନି, ଏଇଟା ମନେ ରଖିବ। ଏଇଥିପାଇଁ ଫେଲୁଅର ବର୍ତ୍ତମାନ ସମସ୍ତେ ପ୍ରାୟ ଯେଉଁ ଝିଣ୍ଟୁ ଝୁଣ୍ଟି କୁହନ୍ତି ନା, ଝୁଣ୍ଟି ପଡ଼ିଲେ, ଝୁଣ୍ଟି ପଡ଼ିବାର କାରଣଟା ହଉଛି ଏଇଟା, ସମସ୍ତଙ୍କ ଗୋଟେ ଆରେଞ୍ଜମେଣ୍ଟ, ଗୋଟେ ବୁଦ୍ଧିଆ ବୁଦ୍ଧି ଖର୍ଚ୍ଚ କରି ମୁଁ ଏମିତି ଚାଲିବି, ଏମିତି କରିଦେବି, ଏମିତି କରି ପାଏ, ନାଇଁ 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 ଏଇଟା ସେ ରାସ୍ତା ନୁହେଁ। ତୁମେ ସିମ୍ପଲି ଫଲୋ କର, ତୁମ ପାଇଁ ଆରେଞ୍ଜମେଣ୍ଟ ଆସିବ, ତୁମକୁ କିଛି କରିବା ଦରକାର ନାହିଁ, ତୁମେ ତୁମ ପାଇଁ ବ୍ୟବସ୍ଥାରେ ଆସିବ, ତୁମ ପାଇଁ ତୁମ ପାଖରୁ ଭଗବାନ କେଉଁ ସେବା ନେବା ପାଇଁ ଚାହୁଁଛନ୍ତି, ତୁମେ କ'ଣ ହବ ସେଇଟା ଭଗବାନ ବ୍ୟବସ୍ଥା କରିବ, ତୁମକୁ ଯାହା କହୁଛନ୍ତି ତୁମେ କର, ସିମ୍ପଲି ଫଲୋ କର, ତୁମେ ସେତିକି କରିବାକୁ ପଡ଼ିବ। ତୁମେ ଯଦି ସେତିକି ନ କରିପାର, ତୁମେ ଯାହା ଅଲଗା କରିବ ସେଥିରେ ପ୍ରୋବ୍ଲେମ ଅଛି, ଦେଖ ତୁମେ ପରୀକ୍ଷା କରି, ଏ ଲାଇଫ ହେଉଛି ସେୟା। ଏଠି ତୁମେ ଜାଣିବା ଶୁଣିବା, ଆଜିକାଲି ଯେତେ ସବୁ ବାହାରି ପଡ଼ିଲା ମିଡ଼ିଆ ଫିଡ଼ିଆ, ହଜାର ଲୋକ ହଜାର କଥା କହୁଛନ୍ତି, ଠିକ ଅଛି ଭଲ, ତୁମେ ସବୁ ଶୁଣ, କିନ୍ତୁ ମନେ ରଖ ତୁମ ଅଧିକାରଟାକୁ ଆଗେ ନିର୍ଣ୍ଣୟ କର, ନ ତୁମେ ନିଜ ହଡ଼ୁଆରେ ପଡ଼ିଯିବ, ଆଉ ତୁମ ଅଧିକାର ତୁମେ ଜାଣିପାରିବନି ଏତେ ଶୀଘ୍ର। ତୁମେ କିଏ, ତୁମ ସ୍ଥିତି କ'ଣ, ତୁମ ମାନସିକ ସ୍ଥିତି କେଉଁଠି ରହୁଛି, ତୁମେ କ'ଣ ଚାହୁଁଛ, ତୁମେ କ'ଣ ଚାହୁଁଛ, ତୁମ ଉଦ୍ଦେଶ୍ୟଟା କ'ଣ, ସେଟା କୃଷ୍ଣଙ୍କୁ ଜାଣନ୍ତି। ସେଥିପାଇଁ ଏଠି ଏ ପ୍ରୋସେସ ଗୋଟେ ଗମ୍ଭୀର ଜିନିଷ, ଏଥିରେ ଆନନ୍ଦ ରହିଛି, ଏଥିରେ ଶ୍ରମ ରହିଛି, ଆନନ୍ଦ ରହିଛି। ଯେଉଁଠି ଶ୍ରମ ସେଠି ଆନନ୍ଦ ଥାଏ, ଯେଉଁଠି କଠିନ ପରିଶ୍ରମ ସେଠି ଆନନ୍ଦ ଥାଏ, ପରିଶ୍ରମଟା ଛାଡ଼ିଦେଲେ ଆନନ୍ଦ ମିଳେ। ଗୋଟେ ଭକ୍ତି ଗୋଟେ ଏଭଳି ପଥ, ଏଥିରେ ସାଧନ ସହିତ ଆନନ୍ଦ ରହିଛି ଆରମ୍ଭରୁ। ଏଠାରୁ ରାତ୍ରି 3ଟାରେ ଉଠିବା, 6 ଘଣ୍ଟା 8 ଘଣ୍ଟା ସେବା କରିବା, ବହୁତ କିଛି ହେଭି ଟାସ୍କ ନେବା, ସବୁ କଲାପରେ ଏତେ ଆନନ୍ଦ ଅଛି। କାହିଁକି ଏତେ ଆନନ୍ଦ ଅଛି? କାରଣ ଏ ସବୁ ଜିନିଷ ଆନନ୍ଦଙ୍କ ସହିତ, ଭଗବାନ ପରମାନନ୍ଦ କୃଷ୍ଣଙ୍କର ସହିତ ଯୁକ୍ତ ହଉଛି, ଆନନ୍ଦ ରହିଛି। ଆଉ ଯଦି ତୁମର ସେଲ୍ଫ ଓରିଏଣ୍ଟେଡ୍, ତୁମେ ନିଜେ ଗୋଟେ କିଛି ବ୍ୟବସ୍ଥା କରିପାରୁଛ, ତୁମେ କେବେ ଆନନ୍ଦ ପାଇବନି। ତୁମେ ଲାଗୁଥିବା ଏଟା ଭକ୍ତି, ତୁମେ ନିଜେ ଜପ କରିବି, ମୁଁ ଏତେ ମାଳ ଜପ କରିବି, ମୁଁ ଏମିତି ଜପ କରିବି, ମୁଁ ଏହା ପଢ଼ିବି, ମୁଁ ଏମିତି ଭାଗବତ ପଢ଼ିବି, ମୁଁ ଏମିତି କରିବି, ତୁମେ ସେଲ୍ଫ ଓରିଏଣ୍ଟେଡ୍ ହେବା ପାଇଁ ଚାହୁଁଛ, ତୁମେ କେବେ କୃଷ୍ଣଙ୍କ ସହିତ କନେକ୍ଟ ହେଇପାରିବନି। କାହିଁକି ନା କୃଷ୍ଣ ଜାଣିଛନ୍ତି ଇଏ ୟାର ମନୋଭାବଟା କଣ, ତୁମ ମନୋଭାବଟା କଣ, କୃଷ୍ଣଙ୍କୁ ସୁଖ ଦବା ନା ତୁମେ ନିଜେ ବଡ଼ ହବା, ଏଇ କ୍ୱେଶ୍ଚନଟା ତୁମେ ନିଜକୁ ନିଜେ କର। ତାପରେ ତୁମେ ଧରା ପଡ଼ିଯ, ତୁମେ କିଏସ୍, ହୁ ଆର୍ ୟୁ, ତୁମର ସ୍ଥିତିଟା କଣ, ତୁମେ କିଏସ୍, ତୁମେ ନିଜକୁ ବଡ଼ ହେବା ପାଇଁ ଚାହୁଁଛ ନା କୃଷ୍ଣଙ୍କୁ ସୁଖ ଦେବା ପାଇଁ ଚାହୁଁଛ, ତୁମେ ଚିନ୍ତା କର, ସେଠୁ ଧରା ପଡ଼ିଛ। ରେ ରେ, ମୁଁ କଣ କରୁଛି, ମୁଁ ନିଜେ ବଡ଼ ହେବା ପାଇଁ ସବୁ ଯୋଜନା କରୁଛି। ଲୋକମାନଙ୍କର ଆଇଡିଆ ସବୁ ଏୟା ନା, ସାଧାରଣ ଭକ୍ତମାନଙ୍କର ଆଇଡିଆ ଏୟା, ସାଧାରଣ ଭକ୍ତମାନେ ଏହା ବିଚାର କରନ୍ତି, ହଁ ମୁଁ ବି ଏମିତି ହେଇଛି, ବ୍ରହ୍ମଚାରୀ ହେଇଛି, ତାହେଲେ ମୁଁ ସନ୍ୟାସୀ ହେଇଛି, ମୁଁ ବି ଗୋଟେ ମଠ କରିଦେବି, ମୁଁ ଏହା କରିଦେବି, ତାହା କରିଦେବି, ଏସବୁ ନା ନା, ଏମିତି ହୁଏନି। ଆମେ ଏମିତି ଆମେ ଏ ପଥରେ ଆସିନୁ, ଯୋଜନା କରି କିଛି ହୁଏନି, ଯୋଜନାର କିଛି ହେଇନି। ଏଇଠି ଯୋଉ 3ଟା ବିଲ୍ଡିଂ ହେଇଛି, ଏଠି ଯୋଜନାରେ ହେଇନି, ଏ ଯୋଉ ଏକର ଜାଗା ଏଠି ଯୋଜନାରେ ହେଇନି। 5 ଘଣ୍ଟ ଜାଗାରେ ମାଟି ପଡ଼ିଥିଲା ବା, ଚାଳ ଘର କରିବା ପାଇଁ ଆମେ ଯୋଜନା କରିଥିଲୁ, ହେ ପଇସା କୋଉଠି ଆସିଛି, କଣ ଆମର ତୋଡ଼ କରିବା, ଆମର ଘରେ ଗାଈ ଚରିବା, ଚାଲ ସେ ବିଲରେ ମାଟି ପକେଇ 60,000 ଟଙ୍କା ମାଟି ପକେଇକି 5 ଘଣ୍ଟା ନା 7 ଘଣ୍ଟା ଜାଗା ବା, ସେଠି ଯୋଜନାରେ କିଛି ହେଇନି। ଯିଏ ବାହାରେ ଦେଖି ସେ କହ ଯୋଜନା, ମହାରାଜ ତାଙ୍କ ଯୋଜନା ଚଲେଇଛନ୍ତି, ଏଇଟା ହେଲା, ଗୋଟେ ଗାଡ଼ିଆ ଚାଲିଲା, ଗୋଟେ ଏମିତି ଚାଲିଲା, ପିଲା ଚାଲିଲେ, ଏଠି ଯୋଜନାରେ କିଛି ହୁଏ ନା। ମୁଁ ଯେଉଁଟା କହୁଛି ପ୍ରାକ୍ଟିକାଲ, ମୋ ଲାଇଫରେ ଯାହା ଘଟିଛି ମୁଁ ସେଇଟା କହୁଛି, ଯିଏ ବାହାରେ ନ ଜାଣିଥିବ ସେ ସେଇଟା କହିବ, ମୁଁ ସେ ଜିନିଷ କହିବାକୁ ଚାହିଁନି, ମୁଁ ପୋଥିଗତ ବିଦ୍ୟା କହିବାକୁ ଚାହିଁନି। ତୁମ ଲାଇଫରେ ତୁମେ ଯେତେ ପର୍ଯ୍ୟନ୍ତ ନିଜର କିଛି ବ୍ୟବସ୍ଥା ରହିଛି ଗୁରୁକୃଷ୍ଣଙ୍କୁ ଛାଡ଼ିକି, ତାଙ୍କ ସୁଖ ଛାଡ଼ିକି, ତୁମେ କେବେ ସକ୍ସେସ୍ ହେଇପାରିବନି। ଇଏ ହେଉଛି ସେ ଜୀବନ। ତୁମେ ଯଦି ଗୁରୁକୃଷ୍ଣଙ୍କର କଥା ଚିନ୍ତା କରୁଥିବ, ତାଙ୍କ ପ୍ରତି ବିଧାନ ଚିନ୍ତା କରୁଥିବ, ତୁମ ପାଇଁ ଯୋଉ ଯୋଜନାଟା ଆସିବ ସେଥିରେ ତୁମର ଲାଭ ହବ, ତୁମ ସଙ୍ଗ ଯିଏ କରିବେ ତାଙ୍କର ଲାଭ ହବ, ଆଉ ତୁମର ଭକ୍ତି ବି ହବ। କାରଣ କୃଷ୍ଣ, ଗୁରୁକୃଷ୍ଣ ସେ ହୃଦୟ ଭିତରେ ଅଛନ୍ତି, ଜାଣିଛନ୍ତି ୟାର ମନୋଭାବଟା କଣ। ସେଲ୍ଫ ଓରିଏଣ୍ଟ, ନିଜ ସ୍ୱକେନ୍ଦ୍ରିକ ଜୀବନଟା ଭକ୍ତି ନୁହେଁ। ସେଥିରେ ଯେତେ ଜପ କର, ଯେତେ ସାଧନ କର, ଯାହା କର, କାହିଁକି ତୁମେ କରୁଛ କାହା ପାଇଁ, ତୁମର ସୁଖ ପାଇଁ, ମୁଁ ବଡ଼ ବଡ଼ି ମାହାମି, ମୁଁ ବଡ଼ କରିବି, ମୋତେ ଭଲ କହିବେ, ତୁମେ ଏ ଉଦ୍ଦେଶ୍ୟରେ ରହୁଛ ନା। ତୁମେ ତୁମର ଡେଡିକେସନଟା ତାଙ୍କ ପାଇଁ କ'ଣ ଅଛି, କୃଷ୍ଣଙ୍କ ପାଇଁ କ'ଣ ଅଛି? ତେଣୁ କୃଷ୍ଣ ତ ଖୁସି ହେଉନାହାନ୍ତି, ଗୁରୁ ଖୁସି ହେଉନାହାନ୍ତି, ତୁମର ପ୍ରଶ୍ନଟା କେମିତି ଆସିବ? ସେଥିପାଇଁ ପ୍ରଭୁପାଦ ଗୋଟେ କଥା କୁହନ୍ତି, ପ୍ଲିଜିଂ ଦି ସ୍ପିରିଚୁଆଲ ମାଷ୍ଟର, ଫଲୋଇଂ ଦି ଅର୍ଡର ଅଫ୍ ସ୍ପିରିଚୁଆଲ ମାଷ୍ଟର, ଇଜ୍ ଦି ସିକ୍ରେଟ୍ ଅଫ୍ ସକ୍ସେସ୍ ଅଫ୍ ସ୍ପିରିଚୁଆଲ ଲାଇଫ୍। ସିଧା କୁହନ୍ତି, ସଫଳତାର ଚାବିକାଠି ଗୁରୁକୃଷ୍ଣଙ୍କର କଥାଟାକୁ ତୁମେ ମାନିକି ଚାଲ। ଏ ଜୀବନ ପରମାର୍ଥ ଜୀବନଟା ଗୋଟେ ବଡ଼ ସୂକ୍ଷ୍ମ ଜୀବନ, ଏଠି ଯୋଜନା କିଛି ଚାଲେ ନା, ଭଲ ଯୋଜନା ବି ଚାଲିବନି, ଏଇଟା ମନେ ରଖ। ତୁମେ ଗୋଟେ ଭଲ ଯୋଜନା କରିବ, ମୁଁ ଏଇ ରହିବି ଭଲ, କାହା ସାଙ୍ଗେ ଝଗଡ଼ା କରିବିନି, ଅପରାଧ କରିବିନି, ଆଉ ମୋର ଭଜନ କରିବି, ସେଇଟା ବି ହବନି। ତୁମେ ଯଦି ଚାହିଁବ ନା, ସେଇଟା ବି ତୁମ ଜୀବନରେ କାମ କରିବନି। ପରମାର୍ଥ ଯୋଜନା, ଭଗବାନ ଯାହା ଚାହୁଁଛନ୍ତି ତାଙ୍କ ଇଚ୍ଛାରେ ଆମେ ଯିବାକୁ ପଡ଼ିବ, ତାହେଲେ ତୁମେ ସକ୍ସେସ୍ ପାଇବ। ଆଉ ସେଥିପାଇଁ ପ୍ରଭୁ ଯାହା ଚାହୁଁଛନ୍ତି ଆମେ ସେଇ ଇଚ୍ଛାରେ ଯିବାକୁ ହେଲେ ଆମକୁ କ'ଣ ହବାକୁ ପଡିବ, ଆମକୁ ସରେଣ୍ଡର ହବାକୁ ପଡିବ ନା। ଭଗବାନ ପାଖରେ ତୁମେ ଯଦି ଶରଣାଗତ ନ ହେଲ, ତାହେଲେ ତୁମ ଇଚ୍ଛାଟା ସବୁବେଳେ ଅଲଗା ରହିଲା। ତୁମେ ଶରଣାଗତ ତାହେଲେ ହେଇଗଲ, ତାପରେ ତୁମେ ଇଚ୍ଛା କରୁଛ କିଛି, ସେଇଟା କୃଷ୍ଣ କେବେ ଫୁଲଫିଲ୍ କରିବାକୁ ଦେବେନି, କେବେ ବି ଦେବେନି। ତୁମ ମନୋଭାବ ଭଲ ଥାଉ, ତୁମ ଭଲ ଲୁକ୍ସ, ଯାହାକୁ ଇଂଲିଶରେ କହିଲେ ଲୁକ୍ସ ସାଉଣ୍ଡ, ଗୋଟେ ଯାହାକୁ କ'ଣ ଇଂଲିଶରେ କୁହନ୍ତିନି, ଇଟ୍ସ ଲୁକ୍ସ ସାଉଣ୍ଡ, ଲୁକ୍ସ ଗୋଟେ ସାଉଣ୍ଡ, ଇଟ୍ସ ଯୋଉଟା ଶୁଭୁଛି ସେଇଟା ବହୁତ ସୁନ୍ଦର, ଲୁକ୍ସ ଗୁଡ୍, ମାନେ ସାଉଣ୍ଡଟା ବହୁତ ଭଲ ଲାଗୁଛି। ମୁଁ ଜପ କରିବି, ଧାମରେ ରହିବି, ଭଜନ କରିବି, କାହା ଅପରାଧ କରିବିନି, ଏଇଟା ବହୁତ ଭଲ ଲାଗୁଛି ଶୁଣିବା ପାଇଁ, କିନ୍ତୁ ତୁମେ ସରେଣ୍ଡର ହେଇଯାଅ ନା, ତୁମେ ଏଇଟା କାମ କରିଦେବନି। ସାଉଣ୍ଡ ଗୁଡ୍, ବହୁତ ଭଲ ଲାଗୁଛି ଶୁଣିବା ପାଇଁ, କିନ୍ତୁ ମୁଁ କରିବାକୁ ଦେବେନି, କାରଣ ତୁମେ ସରେଣ୍ଡର ହେଇଛ। କାରଣ କୃଷ୍ଣ ଜାଣନ୍ତି କେଉଁ ପଥରେ ଗଲେ ତୁମର ମଙ୍ଗଳ ହବ, ଗୁରୁ ଜାଣନ୍ତି ତୁମେ କେଉଁ ପଥରେ ଗଲେ ମଙ୍ଗଳ ହବ, ତୁମର ଅଧିକାରଟା କ'ଣ, ତୁମେ ନିଜ ଅଧିକାରଟା ତିଆରି କରିପାରିବନି। ତୁମେ ନିଜେ ଯାଇ କେଉଁଠି ରହିକି ଭଜନ କରିକି ତୁମେ କହିବ ବୃନ୍ଦାବନ ରହିବି, ମୁଁ ଏତେ ଜପ କରିବି, ଏହା କରିବି, ଏଠି ରହିବି, ଏମିତି କରିବି, ତୁମ ଅଧିକାର ତୁମେ ତିଆରି କରିପାରିବନି।
ତୁମ ଭାଗ୍ୟଟାକୁ ତୁମେ କେମିତି ତିଆରି କରିବ? ତୁମ ଭାଗ୍ୟଟାକୁ ତୁମ ହାତରେ ତୁମେ ରହିଛି, ତାହେଲେ ତୁମେ ତ ଭଗବାନ ହେଲା। ଏଇଟା ଏ ଜୀବନ ଏଇଟା ନୁହେଁ, ତୁମେ ଗୁରୁକୃଷ୍ଣ ଭାବରେ ଶରଣାଗତ ହେବାକୁ ପଡ଼ିବ। ଶରଣାଗତ ହେଲେ ତୁମର ଯୋଜନା ସିଏ ଆସିଯିବ, ସେଟା କେମିତି ଆସିବ? କେବେ ପ୍ରାର୍ଥନା କରିବାକୁ ପଡ଼ିବ ବି ନାହିଁ। ଶରଣାଗତ ଯିଏ ଶରଣାଗତ ତାକୁ ପ୍ରାର୍ଥନା କରିବାକୁ ପଡ଼େ ନା ଯେ ମୋ ପାଇଁ ଏଇଟା କରନ୍ତୁ, ମୋ ପାଇଁ ଏଇଟା କର, ନାଇଁ ନାଇଁ, ସେ କେବଳ ସିନ୍ସିୟରିଟି ସିନ୍ସିୟର ଭାବରେ ସେବା କରି ଚାଲିବ। ତା ପାଇଁ କ'ଣ ଯୋଜନା ଆସିବ ସେଇଟାକୁ ସେ ଆକ୍ସେପ୍ଟ କରି ଚାଲିବ। କେତେବେଳେ କେଉଁଠି କ'ଣ ଫଳ ମିଳିବ ସେଟା ସେ ଆସିଯିବ, ସେଥିରେ କିଛି ଚିନ୍ତା କରିବା ଦରକାର। ପଥରେ ବହୁତ ସୂକ୍ଷ୍ମ ସୂକ୍ଷ୍ମ ଜିନିଷ ଗୁଡ଼ିକ ରହିଛନ୍ତି, ତେଣୁ ଅନ୍ତିମ କଥା ଯଦି ବିଚାର କରାଯିବ, ଜୀବର କେବଳ ଗୋଟେ ଜଣେ ଭକ୍ତ ଯେତେବେଳେ ଭକ୍ତି ପଥକୁ ଆସୁଛି, ତାକୁ ସବୁବେଳେ ଗୋଟିଏ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ, ମୁଁ କେମିତି ଗୋଟେ ଆଡିକ୍ସନଟା ବଢ଼େଇବି, ଏଥିରେ ମୋତେ ଗୋଟେ ରସ କିଛି ମିଳୁ, ମୋତେ କେମିତି ଗୋଟେ ରସ ମିଳୁ, ଆନନ୍ଦ ମିଳୁ। ମୁଁ ସବୁବେଳେ ମୁଁ ମୁଁ ମୋ ଜିନିଷ, ମୋର ପ୍ରୋବ୍ଲେମ, ମୋର ଏଇ ଜିନିଷରେ ଚିନ୍ତା କଲେ ଏଥିରେ କିଛି ପରମାର୍ଥ ହବନି। ଏଇଟା ଏଇ ଜିନିଷ ନୁହେଁ, ତୁମକୁ ଗୁରୁକୃଷ୍ଣଙ୍କ ପାଇଁ କିଛି କରିବାକୁ ପଡ଼ିବ, ସେଥିରେ ଆନନ୍ଦ ତୁମକୁ ମିଳିବ, ସେଥିରେ ତୁମକୁ ବଳ ମିଳିବ, ସୁଖ ମିଳିବ। ସ୍ପିରିଚୁଆଲ ଲାଇଫଟା ଏହା। ଗୋସ୍ୱାମୀମାନେ ବୃନ୍ଦାବନ ରହୁଥିଲେ, ଭଗବାନ ତାଙ୍କ ପାଖକୁ ଆସିଥିଲେ, ମଦନ ମୋହନ ଗୋପୀନାଥ ଆସରି ମଦନ ମୋହନ ଆମର ରାଧା ଗୋବିନ୍ଦ, କିନ୍ତୁ ମହାପ୍ରଭୁଙ୍କ ଆଦେଶକୁ ସେମାନେ ଏପଟ ସେପଟ କରୁନାହାନ୍ତି। ଏବଂ ଗୁରୁ କହିଛନ୍ତି ନା ମହାପ୍ରଭୁ ତୀର୍ଥ ଲୁପ୍ତ ତୀର୍ଥ ଉଦ୍ଧାର କରିବ, ସେବା ପ୍ରକାଶ କରିବ, ଗ୍ରନ୍ଥ ରଚନା କରିବ। ସେମାନେ ସବୁବେଳେ ଭଗବାନଙ୍କ ପ୍ରଭୁ ସେଠି ଥିଲେ, ତାଙ୍କ ପାଖରେ ଆସି କଥା କହୁଥିଲେ, ବିଘ୍ର ସ୍ୱରୂପରେ ନୁହେଁ ସାକ୍ଷାତ ସ୍ୱରୂପରେ କଥା କହୁଥିଲେ। ହେଲେ ତାଙ୍କର ଗୁରୁଙ୍କର ଆଦେଶ ନାହିଁ, ଗୁରୁଦେବଟା କହିଛନ୍ତି ନା, ଗୁରୁଦେବଟା କହିଛନ୍ତି ହେଲେ କରିବାକୁ ପଡ଼ିବ। ଇଏ ଗୋଟେ ଇ ଜୀବନର ଯୋଉ ଦିଗ୍ଦର୍ଶନ ବା ଏଥିରେ ଯୋଉ ମାର୍ଗଟା, ଏଟା ଗୋଟେ ଭିନ୍ନ ମାର୍ଗ। ଆଜିକାଲି ଏଇଟା ଗୋଟେ ଚ୍ୟାଲେଞ୍ଜେସ୍ ହବ ଭକ୍ତମାନଙ୍କ ପାଇଁ, ଯେହେତୁ ଗୋଟେ ଇଣ୍ଡିଭିଜୁଆଲ ମେଣ୍ଟାଲିଟି ଯାହା କୁହାଯାଏ, କ'ଣ କୁହାଯିବ ମାନେ ସ୍ୱତନ୍ତ୍ର ମନୋଭାବ ସବୁବେଳେ ରହିଛି, ସ୍ୱତନ୍ତ୍ରତା ରହିଛି, ଆଉ ସେଥିପାଇଁ ସେମାନଙ୍କ ପାଇଁ ଭକ୍ତି କରିବାଟା ବହୁତ କଠିନ ହେଇଯିବ। ବହୁତ ଯାହାର ଯେତେ ଇଣ୍ଡିଭିଜୁଆଲ ମେଣ୍ଟାଲିଟି ତାର ସେତେ ଏ ପଥରେ ବାଧାବିଘ୍ନ ଆସିବ, ସେ ଓବିଡିଏଣ୍ଟ ହେଇପାରିବନି, ସିନ୍ସିୟରିଟି ହେଇପାରିବ, କାରଣ ତାର ସବୁବେଳେ ଗୋଟେ ଇଣ୍ଡିଭିଜୁଆଲ ସ୍ୱତନ୍ତ୍ର ମନୋଭାବ ତାର ଆସିବ। ସେ କ'ଣ ଭଗବାନଙ୍କୁ ଅନୁଭବ କରିବ? ସେ ଗୁରୁ ବୈଷ୍ଣବ ଏକ ଅନୁଭବ କରିପାରିବନି। ଏଠି ଗୋଟେ ଏଠି ଗୋଟେ ଅଫିସିଆଲ କ୍ୱାଲିଫିକେସନ କିଛି ହେଲ୍ପ କରେ ନା, ସବୁବେଳେ ମନେ ରଖିବାକୁ ପଡ଼ିବ। ଆନୁଷ୍ଠାନିକ ଭାବେ ତୁମର ଯୋଉ ଯୋଗ୍ୟତା ଅଛି ତୁମର କିଛି ତୁମକୁ ସାହାଯ୍ୟ କରିବନି। ଏଟା ପରମାର୍ଥ ରାଜ୍ୟଟା ଆଉ ଏଟା ଫିଫ୍ଥ ଡାଇମେନ୍ସନର କଥା, ଏଟା ଇନ୍ଦ୍ରିୟାତୀତ ଜିନିଷ ନା, ଆଉ ଏଠି କ'ଣ ଆମେ ବୁଝିପାରିବେ ସେସବୁ ଜିନିଷକୁ? ସେଥିପାଇଁ ଏଟା ଆମେ ଡିପେଣ୍ଡେଣ୍ଟ ହେଇକି ନିର୍ଭର କରିକି ଶରଣାଗତ ହେଇକି ଗୁରୁ ବୈଷ୍ଣବ ପଥରେ ଆମେ ଚାଲିବା। ଆମକୁ ଗୁରୁଦେବ କହିଛନ୍ତି, ବାସ ପ୍ରଭୁପାଦ କହିଛନ୍ତି, ଆଚାର୍ଯ୍ୟମାନଙ୍କର ମତ ଏହା। ଚାଲ କ'ଣ ହଉଛି କ'ଣ ନ ହଉଛି ତାକୁ ବର୍ତ୍ତମାନ ନ୍ୟୁ ଫାଇଟ୍ ଷ୍ଟେଜରେ ନୂତନ ଭକ୍ତ ଥିଲାବେଳେ କିଛି ତୁମେ ସ୍ପିରିଚୁଆଲ କଥା ଆଗେ ଚିନ୍ତା କରନା, ଆଗେ ବଞ୍ଚିଯାଅ। ଗଛଟା ବଞ୍ଚିଲା ପରେ ଫଳ ଫୁଲ ଦଉଛି ନା କ'ଣ ଭାବିଲେ? ନା ଗଛଟାକୁ ଲଗେଇ ଦେଇ ତାପର ଦିନ କହୁଛ କାହିଁ ଫଳ ଦେଲେ ଉପରେ ଫୋପାଡ଼ି ଦେବି? ଗଛ ଲଗେଇବ, ସେ ହୃଷ୍ଟପୃଷ୍ଟ ହବ, ତା ଚେର ଧରିବ, ତାପରେ ସେ ତା ସ୍ୱରଟା ବଢିବ, ତା କୁହନ୍ତି ନା କଣ୍ଡିଟା ବଢିଲା, ତାପରେ ସେ ଫଳ ଫୁଲ ଦବ। ତୁମେ ଆଗେ ବଞ୍ଚ, ଆଗେ ବଞ୍ଚିଯାଅ। ଆଗେ ଭକ୍ତି ପଥରେ ତୁମର ଆଗେ ଶ୍ରଦ୍ଧା ଗୁଟେ ଆସୁ, ବଞ୍ଚିବା ଅର୍ଥ ଗୋଟେ ଶ୍ରଦ୍ଧାରେ ଆଗେ ରୁହ। ତୋତେ ଶ୍ରଦ୍ଧାର ତୁମେ ବିଶ୍ୱାସଟା ଆସିନି, ତୁମେ କୋଉଠି ରହିବ, କ'ଣ କରିବ? ସ୍ଥାନ ସମସ୍ୟା ନୁହେଁ, ଗୋଟେ ସ୍ଥାନ ତୁ ଭଲ ସ୍ଥାନକୁ ଚାଲିଗଲେ ଯେ ତୁମର କିଛି ଗୋଟେ ହେଇଯିବ, କିଛି ହବନି। ତୁମର ଯୋଉ ନେଚର ରହିଛି, ତୁମର ଯୋଉ ସ୍ୱଭାବ ରହିଛି, ତୁମ ସ୍ୱଭାବଟା ତୁମ ସବୁଆଡ଼େ ଗୋଡ଼େ ଗୋଡ଼ି ଖାଇବ। ଜାଣିଲ ସ୍ୱଭାବ, ସେ କୁଆଡ଼େ ବି ଯାଉ ତା ସ୍ୱଭାବଟା କାମ କରିବ ନା। ଆଉ ସେ ବୃନ୍ଦାବନ ପଳେଇଲେ କ'ଣ ତୋ ସ୍ୱଭାବଟା କୁଆଡ଼େ ପଳେଇଯିବ ନା? ମାୟପୁର ପଳେଇଲେ କୁଆଡ଼େ ପଳେଇଯିବ? ବମ୍ବେ ରୁହ, ଭୁବନେଶ୍ୱର ରୁହ, ଯୁଆଡ଼େ ରୁହ, ତୁମେ ଯୁଆଡ଼େ ରୁହ, ତୁମ ସ୍ୱଭାବଟା ତୁମ ପାଖରେ ରହିଲା। ସ୍ୱଭାବଟା କେମିତି ପରିବର୍ତ୍ତନ କରିଥିଲ? ସେଟା ଏଇଟା ଗୋଟେ ମାଇଣ୍ଡ ଆଡଜଷ୍ଟମେଣ୍ଟ, ମୋର ଏଇଟା ଅସୁବିଧା ହେଉଛି, ସେଠି ସେଠି ଯିବା, ଏଠି କରିବା, ସେ ନାହିଁ। ତୁମେ ଆଗେ ଯୁଆଡ଼େ ଯାଏ ତୁମର କିଛି ପ୍ରୋବ୍ଲେମ ଆସିବ, ତୁମେ ଆଗେ ନିଜେ ସରେଣ୍ଡର ପଥକୁ ଆସ, ଶରଣାଗତ ହୁଅ, ନିଜ କଥା ଆଗେ ଛାଡ଼ ଫାଷ୍ଟ, ଆଗେ ଗୁରୁକୃଷ୍ଣ କଥା ଚିନ୍ତା କର, ତାଙ୍କ ପାଇଁ କିଛି କର, ତାପରେ ତୁମେ ଦେଖିବ। ତାଙ୍କ ପାଇଁ କିଛି ନ କରି ତୁମେ କିଛି ଏକ୍ସପେକ୍ଟ କରନି, ଫାଇଦା ଓଡ଼ିଆରେ ନାହିଁ, ଏଟା ଫାଇଦା କର, ତୁମେ ସେମିତି ହବା ପାଇଁ ଚେଷ୍ଟା କର, ଏଟା ସେ ଜିନିଷ ନୁହେଁ।
ତୁମକୁ ଆଗେ ଡେଡିକେସନ ଦେବାକୁ ପଡ଼ିବ, ସେବା କରି ଚାଲ, ତୁମେ ଆଗେ ବଞ୍ଚିଯାଅ, ତାପରେ ତୁମେ ପରମାର୍ଥ ଜିନିଷ କ'ଣ ତା ଭିତରେ ମୁଣ୍ଡ ପୁରେଇବ। ସେ ଯୋଉ କ'ଣ କୁହନ୍ତିନି ଓଡ଼ିଆରେ ଗୋଟେ ଅଛି, ବିଛା ମନ୍ତ୍ର ନ ଜାଣି ଶୁଣିଛ ନା ବାବୁଲେ, କ'ଣ 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 ସାପ କ'ଣ ତା ମାନେ, ବିଛାର ମନ୍ତ୍ରଟା ଅଲଗା, ବୁଝିପାରୁଛ କି ନାହିଁ, ବିଛା ମନ୍ତ୍ରଟା ସିଏ ଅଲଗା, ସାପ ମନ୍ତ୍ରଟା ଅଲଗା। ଯେ ସାପ ମନ୍ତ୍ର ଜାଣିଛନ୍ତି ସେ ତାର ସେ ମନ୍ତ୍ର ଖେଳିଲେ ତାର ହାତ ପୁରେଇବ ସାପକୁ, ଏଇ ଯୋଉ ଧରୁଛନ୍ତି ଯୋଉ କ'ଣ ଏଟା କହୁଛନ୍ତି ଖେଳା ମାନେ ଯୋଉ ଧରୁଛନ୍ତି ସାପକୁ, ଧରି ତା ଦାନ୍ତକୁ ଭାଙ୍ଗିଦେବେ, ଦାନ୍ତଟାକୁ ଭାଙ୍ଗିଛନ୍ତି ମାନେ ତାର ମନ୍ତ୍ର ଜାଣିଛନ୍ତି ନା। ଆଉ ତୁମେ ବିଛାର ମନ୍ତ୍ରଟା ଜାଣିନ ତାକୁ ସାପ ଗାତ ହାତରେ ପୁରେଇଲେ ଏ ସାପକୁ ମରିବୁନୁ, ତୁ ବିଛା ବିଛା ମନ୍ତ୍ରଟା ଜାଣିନୁ, ବିଛା କାମରେ ତୁ ଅଟକି ପାରୁନୁ, ସାପ ଗାତରେ କିନ୍ତୁ ହାତ ପୁରଉଛୁ। ବର୍ତ୍ତମାନ ସେଇ ଅବସ୍ଥାଟା ହଉଛି ଏ ବିଛା ମନ୍ତ୍ର, ଆରେ ପରମାର୍ଥ କ'ଣ, ଗୁରୁକୃଷ୍ଣ କ'ଣ, କିଛି ନ ଜାଣିକି ସେ ଏକାଥରେ ସାପ ଗାତରେ ହାତ ପୁରେଇବି, ମୁଁ ତ ବଡ ଭକ୍ତ ହେବି ଆଉ, ମୁଁ ଏକ ବଡ ତୁ ବିଛା ମନ୍ତ୍ରଟା ଜାଣିନୁ ସାପ ଗାତରେ କାହିଁ ହାତ ପୁରେଇବୁ, ମରିଯିବୁ। ବର୍ତ୍ତମାନ ସେଇ ଜିନିଷଟା ଅସୁବିଧା ହେଉଛି, ଏଇ ଯୋଉ ବହୁତ ପବ୍ଲିକେସନ ବହୁତ କମ୍ୟୁନିକେସନ ବହୁତ ସ୍ପିରିଚୁଆଲ ଜିନିଷ ଗୁଡ଼ା ସବୁ ବାହାରି ପଡ଼ିଲା, ଲୋକ ଭାବିଲେ କ'ଣ ଆମେ ସବୁ ଜିନିଷ ଜାଣିଦେଲୁ, କିଛି ଲୋକ ଶୁଣି ଜାଣିଦେଲେ କହିଲେ ଆମେ ଜାଣିଦେଲୁ, ଦି ଏକ୍ସପିରିଏନ୍ସ ନିଜର ସ୍ୱାନୁଭବ ସେଲ୍ଫ ରିଲେସନ କିଛି ନାହିଁ, ତୁମେ ଯୋଉଟା ଜାଣିଛ ସେଟା ତୁମର କିଛି କାମରେ ଲାଗିବନି, ସେଟା ତୁମ ମାଇଣ୍ଡରେ ସବୁ ଅଛି, ତୁମେ ସେ ସ୍ଥିତିରେ ନୁହଁ, ଖାଲି ଶୁଣିବା ପାଇଁ ଗୋଟେ ଲୁକ୍ ସାଉଣ୍ଡ, ଦେଖିବା ପାଇଁ ଭଲ ଲାଗୁଛି, ଶୁଣିବା ପାଇଁ ଭଲ ଲାଗୁଛି, ଏଇଟା ହେଉଛି ପ୍ରାକ୍ଟିକାଲ ଇନଭଲ୍ଭ ତୁମକୁ ହେବାକୁ ପଡ଼ିବ, ଏ ଜୀବନ ଜୀବନଟା ହେଉଛି ଏହା, ପ୍ରାକ୍ଟିକାଲ ତୁମେ ଇନଭଲ୍ଭ ହେଉନ, ତୁମେ ସେଲ୍ଫ ରିଲେସନ କିଛି ତୁମର ନାହିଁ, ତୁମେ ସେଥିରେ କିଛି ସ୍ୱାଦ ପାଇବନି। ଜଣେ କହିବ ଭଗବାନଙ୍କ ନାମ କରୁ ସବୁ ସମାଧାନ, ସିଏ ନାମ କରୁଥିବା ଦରକାର, ନାମ ଉପରେ ତାର ପୂର୍ଣ୍ଣ ବିଶ୍ୱାସ ଥିବା ଦରକାର। ଜଣେ ସେବା ବିଷୟରେ କହିବ, ନାମ ବିଷୟ ଭାଗବତରେ କ'ଣ, ତୁ କାହା ବିଷୟରେ କହିବ, ସେବା ବିଷୟରେ କହିବ, ନାମ ବିଷୟରେ କହିବ, ଭଗବାନ ବିଷୟରେ କହିବ, ତ ତୁମର ସେଥିରେ ଏକ୍ସପିରିଏନ୍ସ ଥିବା ଦରକାର, ତୁମେ ରିଏଲାଇଜେସନ ନେଇଥିବା ଦରକାର, ତାହେଲେ ତୁମକୁ ସେ ଜିନିଷଟା ତୁମକୁ ଅନୁଭବ ଦେବ, ଅନ୍ୟକୁ ଦେବ, ନିରାଶ ଜିନିଷ ନୁହେଁ, ଏଇଟା ଗୋଟେ ବହୁତ ସରଳ ଜିନିଷ। ଆମେ ଯେତିକି ଆମେ ଯାହା ହବ ଗୁରୁ ବୈଷ୍ଣବ ଦ୍ୱାରା ଜାଣିଛୁ, ବହୁତ ଆମକୁ ଜୀବନଟା କେମିତି ଗଲା 25 ବର୍ଷ ଆମକୁ ଆଜି ବି ଚିନ୍ତା ହେବନି, ଆଜି ଯେ 2 ଦିନ 5 ଦିନ 2 ବର୍ଷ ମଠରେ ରହୁଛି ତାକୁ ଦେଖିଲା ବେଳକୁ ଲାଗୁଛି ସେ ତା ମୁଣ୍ଡରେ ଗୋଟେ ବହୁତ ବଡ଼ ବୋଝ ଯେମିତି ଥୁଆ ହେଇଛି, ଆଜିକାଲି ଏମିତି ଲାଗୁଥିବ, କିଛି ତାଙ୍କ ଚିୟରଫୁଲ ନାହିଁ, କ'ଣ କୁହାଯିବ, ଆନନ୍ଦ ତାଙ୍କ ଜୀବନରେ ନାହିଁ, ଏମିତି ତାଙ୍କୁ ଲାଗୁଛି, ଗୋଟେ ବହୁତ ବଡ଼ ବର୍ଡ଼ନ ଭଳିଆ ତାଙ୍କୁ ଲାଗୁଛି, ଆମେ 25 ବର୍ଷ କେମିତି ଗଲାଣି ଆମେ ଦିନ ଭଳିଆ ବି ଲାଗୁନି, କାଲି ଭଳିଆ ଆମକୁ ଲାଗୁଛି, ଆମର ଏଜ୍ କେତେ ଆମକୁ ଜଣାପଡ଼ୁନି, କାହିଁ ଆମେ ଗୁରୁଦେବଙ୍କ କତିରୁ ସେମିତି କିଛି ନା, ଆମେ କିଛି ନା ପ୍ରଶ୍ନ ପଚାରୁ, ଆଜିକାଲି ଯେମିତି କହୁଛନ୍ତି ଆଜ୍ଞା ମୁଁ ଫୋନ କରିବି, ଆଜ୍ଞା ଗୁରୁଙ୍କ କତିରେ ମୁଁ କିଏ ଫୋନ କରୁଛି, କିଏ ଗୁରୁଙ୍କୁ ପଚାରୁଛି, କିଏ ମେଲ୍ ଲେଖୁଛି, କିଛି ନା, ଆମେ ଗୁରୁଦେବଙ୍କ କତିରେ କିଛି ନାହିଁ, ତାଙ୍କର ଏଭଳି ଶକ୍ତି ରହିଥିଲା, ସେ କେବଳ ଆଦେଶ ଦେଉଥିଲେ ଆମକୁ ସେଥିରେ ଆନନ୍ଦ, ସେ ସେବାଟା କରୁଥିଲା ଆନନ୍ଦ, କେବେ ବି ଆମେ ପଛକୁ ଫେରୁନୁ, ଏତେ ଆନନ୍ଦ ରହୁଥିଲା, କାହିଁକି ନା ସେ ସେ ସଂସ୍କାର ସେ ସମୟ ଏମିତି ଥିଲା, ପୁରା ଗୋଟେ ସିମ୍ପଲ ଲାଇଫରେ ଆମେ ଯାଉଥିଲୁ, ଆମର ତୁମର ଏଠି ଜ୍ୱର ହେଇଗଲେ ବି ନା ଆଜ୍ଞା ମୁଁ ସେବା କରିପାରିବି, ସାଙ୍ଗେ ସାଙ୍ଗେ ଆମକୁ ମେଲେ ବି ଗାଡି ସେଥିରେ ଗାଡି ଚାଲିଥିବ, 2-2.5 ମାସ ଗାଡି ଫେରିବନି, ଗୁରୁଦେବ କହିଛନ୍ତି ଫେରିବ ରଥଯାତ୍ରାକୁ, ରଥଯାତ୍ରା ରଥଯାତ୍ରା କେବେ ଆସିବ, ଜୁଲାଇର ତା ପୂର୍ବରୁ ଏବେ ଫେଷ୍ଟିଭାଲ କୋଉଟା ଗଲା, ଗୌର ପୂର୍ଣ୍ଣିମା ମାର୍ଚ୍ଚ, ତାପରେ ତାକୁ କିଛି ଫେଷ୍ଟିଭାଲ ଅଛି କି, କିଛି ନାହିଁ, ଚନ୍ଦନଯାତ୍ରାକୁ ଆମ ଗାଡି ଆସେ ନା, ଚନ୍ଦନଯାତ୍ରାକୁ କେବେ ଗାଡି ଆସିବନି, ଯିବୁ କେବେ ମାର୍ଚ୍ଚରେ ଆସିବୁ, ଏପ୍ରିଲ ମେ ଜୁନ ଏଇଟା ସବୁଠୁ ବଡ ମାରାଥନ ପିରିୟଡ ଭଳିଆ, ପୁରା ସବୁଠୁ ବଡ, ପୁରା 4 ମାସ 3.5 ମାସ 2.5 ମାସ ଏମିତି ଆସିବ, ପୁରା ସେଥିରେ ମ୍ୟାଲେରିଆ ହେଲେ ବି ସେଇ ଗାଡ଼ିରେ ଶୋଇଥିବୁ ବାପା, ସେଠି କୋଉ ନାହିଁ କୌଣସି ରୁମ୍ ନାହିଁ, ଆଜିକାଲି ନାହିଁ, ସେ ସ୍କୁଲ ପିଣ୍ଡାରେ ଶୋଇଥିବୁ, ପୁଣି ମ୍ୟାଲେରିଆ ହେଲେ ପୁଣି ଗାଡ଼ିରେ ଆସିକି ଶୋ, ସେଇଠି ଔଷଧ ଖା, ସେଇଠି ଭଲ ହବ, ସେଇଠି ଆସିକି ମନ୍ଦିର ପହଞ୍ଚନ୍ତି, ଗୁରୁ ଦେଖି କାହିଁ ଆସିଲା ପିଲା, କାହିଁ ଆସିଛି, ନା ଜ୍ୱର ହେଲା ସେବା ଛାଡ଼ିଦେବ, ପଢାପଢି ତ ଗାଡ଼ି ପଢା, ଇଏ ସିଏ ସବୁ ଦୁନିଆ ଆଚାର୍ଯ୍ୟମାନେ ଜାଣିଥିଲେ, ପ୍ରାକ୍ଟିକାଲ ଜିନିଷଟା ଜାଣିଥିଲେ, ସେମାନେ ସେ ଜଗତର ଲୋକ ନା, ସେ ସେବାରେ ଲଗେଇକି ଆଉ ସେ ସେଇଭଳି ଆମେ ତାଙ୍କର ଆଦେଶ ଗୁଡ଼ା ପାଳନ କରିଥିଲୁ ବୋଲି ବର୍ତ୍ତମାନ ଏଇ ଜୀବନଟା ଏତେ ଦିନ ଚାଲିଗଲାଣି, 25-30 ବର୍ଷ କେମିତି ଗଲା କ'ଣ ଗଲା କିଛି ବି ଚିନ୍ତା ନାହିଁ, କୌଣସି ଚିନ୍ତା ବି ନାହିଁ, କାରଣ ଭକ୍ତି ଜୀବନରେ କ'ଣ, ଆମକୁ କେବଳ ଆଚାର୍ଯ୍ୟ ଗୁରୁଙ୍କର
ପରମ୍ପରାର ଶିକ୍ଷାକୁ ହିଁ ଆମେ ଧରିକି ଯିବାକୁ ପଡ଼ିବ। ଆମେ କେତେ ବୁଦ୍ଧିଆ ହୁଏ ବା ମୂର୍ଖ, ଏଠି ମୂର୍ଖଙ୍କ କଥା କାମ, ମୂର୍ଖର କିଛି କାମ ନାହିଁ କି ବୁଦ୍ଧିଆର କିଛି କାମ ନାହିଁ, ଏଇଟା ମନେ ରଖ। ଦୁଇଟା ଜିନିଷ ବାର ଦୁନିଆରେ କ'ଣ କୁହନ୍ତି, ମୂର୍ଖ ଆଉ ଗୋଟେ ବୁଦ୍ଧିମାନ। ଏଠି ବୁଦ୍ଧିମାନ ଦରକାର ନାହିଁ କି ମୂର୍ଖ ଦରକାର, ତ ମୂର୍ଖ ହେଇଥା କି ବୁଦ୍ଧିମାନ ହେଇଥା ଗୋଟିଏ କାମ କରିବାକୁ ପଡ଼େ। ଗୁରୁ କହିଲେ ଚାଲ, ଏତେ କାମ ଆମର ଆଉ, ଗୁରୁ କହିଲେ ତୁମେ ଚାଲ, ତୁମେ ବୁଦ୍ଧିମାନ ହେଇଥା କ'ଣ ହେଇଥାଉ। ଆଜିକାଲି କ୍ୱାଲିଫିକେସନ ଦେଖି ସେବା ଦିଆ ହଉଛି, ଏମିତିଆ ପିଲା ତାକୁ ଏମିତି ଦିଅ, ଏଇଟା କରିପାରିବନି। ସେତେବେଳେ ଆମ ବେଳେ ସେମିତି ନାହିଁ, ଆମେ ଯେତେବେଳେ ବିଏସ୍ସି ପାସ୍ କରିକି ଆମେ ଅନର୍ସ ଧରିକି ଆମେ ଆସିଲେ ବି ଯାହା ବୁକ୍ ବ୍ୟାକ୍ ଝାଡ଼ ମାର ଝାଡ଼ ମାର, ହାଣ୍ଡି ମାଜ ହାଣ୍ଡି ମାଜ। ଆମ ସାଙ୍ଗ ସାଙ୍ଗରେ ଜଣଙ୍କର ସେ ପାଠ ହି ପଢୁନଥିଲେ, ସେ କିଛି ପାଠ ପଢୁନାହାନ୍ତି, ସେ କିଛି ପାଠ ପଢୁନାହାନ୍ତି, ସେ ବି ଯାହା କରୁଥିଲା ଆମେ ସେୟା କରୁଥିଲୁ। ଆମେ କହିବୁ ନା ଆମେ ପାଠ ପଢା ପିଲା, ସେ ଜେନେରେସନ ନଥିଲା ସେସବୁ ଜିନିଷ। ସେଥିରେ ବୁଦ୍ଧିଆ ମୂର୍ଖ ଆମେ କିଛିରେ କାମ ନାହିଁ। ଇଏ ଗୋଟିଏ ଏମିତି ପଥ, ଏଥିରେ କେବଳ ଗୋଟିଏ ଜଣଙ୍କ ବୁଦ୍ଧିରେ ଚାଲିବାକୁ ପଡେ, ଗୁରୁ ବୈଷ୍ଣବଙ୍କୁ ବୁଦ୍ଧିରେ ଚାଲିବାକୁ ପଡେ। ତୁମେ ବୁଦ୍ଧିଆ ହୁଅ କି ମୂର୍ଖ ହୁଅ, ଗୃହସ୍ଥ ହୁଅ କି ବ୍ରହ୍ମଚାରୀ, ନିଜ ବୁଦ୍ଧି କିଛି ଖର୍ଚ୍ଚ କରନି। ଆଉ ପ୍ରଥମେ ଶରଣାଗତ ହେଇ, କାରଣ ଏଇ ଜିନିଷ, ଏଇ ଯୋଉ ଆଜି ଅଲଗା ଆଡ଼େ କଥା ଚାଲିଗଲା, ଏଇ ଯୋଉ ଟପିକଟା ପଡିଛି ଏଇଟା ହଉଛି ଗୋଟେ, କେବଳ ଏଇ କଥାର ମୁଣ୍ଡକୁ ଆସିଲା ଯେ ଏଇଟା ଗୋଟେ ଏଡିକ୍ସନ ପ୍ରୋସେସ, ଏଇଟା ଗୋଟେ ସ୍ପିରିଚୁଆଲ ଏଡିକ୍ସନ ପ୍ରୋସେସ, ବାସ୍ ଫିନିଶ। ଆଉ କିଛି କହିବା ବେଶୀ ଆବଶ୍ୟକ ନାହିଁ। ଆଧ୍ୟାତ୍ମିକ କେଉଁ ଧାରା, ଏଇଟା ଗୋଟେ ଏଡିକ୍ସନ, ଏଡିକ୍ସନ କ'ଣ କୁହାଯିବ ଏଟାକୁ ଓଡ଼ିଆରେ, ଗୋଟେ ଅତ୍ୟନ୍ତ ଅଭ୍ୟସ୍ତ, ଏଇଟା ଏଇଟା ଏ ଧାରା, ଏଇଟା ତ ସବୁବେଳେ ଗୋଟେ କିଛି ଅଭ୍ୟାସ ରହିଲା, ଭାଗବତ ପଢ଼ିବି, ଜପ କରିବି, ସେବା କରିବି, ଭଗବାନ ନାମ କରିବି, ଏଥିରେ ଆଡିକ୍ସନ ଆସିଗଲେ ସବୁବେଳେ ତୁମର ଆନନ୍ଦ। ଏଟା ଏଟା ଯଦି ନ ଆସିପାରୁଛି, ଠେଲି ପେଲି ଏଇ ଗାଡ଼ି କେତେଦିନ ଚଲେଇବ, କଣ ଗାଁରେ କୁହନ୍ତିନି କେମିତି ତୁମ ସଂସାର ଚାଲିଛି କଣ ଭାବିଲେ କୁହନ୍ତି, ଠେଲା ପେଲା ଚାଲିଛି ଆଉ, କଣ ସେ ଭାଇମାନେ କେମିତି ରହିଛନ୍ତି, ତା ବାପା ତ ଚାଲିଗଲେ ଭାଇମାନେ କେମିତି ରହିଛନ୍ତି, ଗାଁ କୁହନ୍ତି ହେ ଟଣା ଘୋଷରା ହଉଛନ୍ତି ଆଉ, ଘର ଚାଲିଛି ଟଣା ଘୋଷରା, ଟଣା ଘୋଷରା କଣ କେତେ ଦବୁ କି ରେ, ସେ ବାପାର ଶ୍ରାଦ୍ଧ ହଉଛି କେତେ ଦବୁ କି, ସେ କହିବେ 500, ମୁଁ କହିବି 500 ଦେବି, ତୁ 300 ଦଉନୁ, ଶ୍ରାଦ୍ଧ ଚାଲିଛି, ଶ୍ରାଦ୍ଧଟା ହିଁ ହେଉଥିବ ବାପାର, ଗାଁ ଲୋକ ଖାଇବାକୁ ଦଉଥିବେ, କିନ୍ତୁ କଣ କେମିତି ହେଲା ଟଣା ଘୋଷରା। ଏ ଭକ୍ତି ଜୀବନରେ ଟଣା ଘୋଷରା ଜୀବନ ନୁହେଁ, ଏମିତି ଖାଲି ଚାଲିଥିବ ଟଣା, ଏ ତୋ ସେବା କର, ମୁଁ ଏଇଟା କରିପାରିବିନି, ହେ ମୋତେ ଆର ଡିପାର୍ଟମେଣ୍ଟ ଦିଅ, ଏଇ କଣ ଟଣା ଘୋଷରା କାମ, ଏଇଟା ନାଇଁ, ଇଏ ଲାଇଫ ନୁହେଁ, ଏଇଟା ବ୍ଲିସ୍ଫୁଲ ଲାଇଫ ନା, ଏଇଟା ଆନନ୍ଦ ଆସୁନି। କାହିଁ ଘର ଦ୍ୱାରା ଛାଡ଼ିବ, କଣ ଦରକାର ଅଛି ଘର ଦ୍ୱାରା ଛାଡ଼ିବ, ଯାହା ସଂସାର କର, ଆନନ୍ଦ ଏଠାରେ ଆନନ୍ଦ, ଆନନ୍ଦ ବୁଦ୍ଧିବର୍ଦ୍ଧନ, ଭଗବାନଙ୍କ ନାମର ଆନନ୍ଦ ଅଛି, ସେବାର ଆନନ୍ଦ ଅଛି, ଭଗବାନଙ୍କର ଯାହା ଜିନିଷ ସବୁଥିରେ ଆନନ୍ଦ ଅଛି, ଝାଡ଼ୁ ମାରିବାର ଆନନ୍ଦ ଅଛି। ଜୀବକୁ ଏଇଟା ପ୍ରାପ୍ତ ହେଇପାରେନି ମାନେ ଗୋଟିଏ ଜିନିଷ ପାଇଁ, ତାର ଗୋଟେ ଗୁରୁ ଆଚାର୍ଯ୍ୟଙ୍କର ଉଦ୍ଦେଶ୍ୟ ଛଡ଼ା ତାର ଏକ ଅନ୍ୟ ଏକ ଉଦ୍ଦେଶ୍ୟ ରହୁଛି, ସେଇଟା ଲୁକ୍ସ ଲାଇକ୍ ସ୍ପିରିଚୁଆଲ, ସେଇଟା ସ୍ପିରିଚୁଆଲ ଭଳିଆ ଲାଗୁଛି, କିନ୍ତୁ ଦ୍ୟାଟ୍ ଇଜ୍ ନଟ୍ ସ୍ପିରିଚୁଆଲ, ସେଇଟା ସ୍ପିରିଚୁଆଲ ନୁହେଁ। ଆମ ଜୀବନରେ ଆମେ ଦେଖିଛୁ ଆଉ ସେଇଟା ଆଉ ସ୍ପିରିଚୁଆଲ, ସମସ୍ତେ ଗୁରୁଦମ ସେବା କଲେ, ସମସ୍ତେ ମୁଁ ଜାଣିଛି ଗୁରୁଦମ ସେବା କରିବାରେ ତ ସହଜ ଜାଣିଛି, ସେ ଏବେ ବି ଅଛି, ସେ ସୁବଳ ସେ ଆମ ଗାଡ଼ିରେ ଥାଏ, କଳାହାଣ୍ଡିରେ ତାକୁ ପ୍ରାସ ହେଇଗଲା ଯେ ସେ ଗୁରୁଦମ ସେବା କରିବ, ଆଉ କହିଲେ ହଉ ସାହ ଗୁରୁଦମ ସେବା କରିବ, ମୁଁ କହିଲି ଏଇ କ'ଣ ଗୁରୁଦମ ତୁ ସେବା ପାରିବୁ, ତୁ ଗୁରୁଦମ ସେବା ପାରିବୁ, ହଁ ମୁଁ ପାରିବିନି କ'ଣ, ସେ ଦୁଇ ଦିନ ଆଗରୁ ଚାରି ଦିନ ଆଗରୁ ବାହାରିଲାଣି, ମୁଁ ଚାରି ଦିନ ଆଗରୁ କାହିଁ ଯିବୁ, ଯୋଉଦିନ ସେଦିନ ତୁ ଯିବୁ, ଆମ ଗୁରୁଦମ ଶିକ୍ଷା ସେମିତି ହେଲା, ଗୋଟେ ଦିନ ତୁ ସଂକ୍ରିତ ସେବା କରିଯିବୁ ନା, ଚାରି ଦିନ ବସିବୁ କାହିଁ ମଟରେ, ବର୍ତ୍ତମାନ ଆମେ ଯୋଉ ଟୁର୍ ଫୁର୍ ଏସବୁ ଧନ୍ଦା ଉପରେ କିଛି ନଥିଲା, ଏଇଟା ବର୍ତ୍ତମାନ ଜେନେରେସନ ବଦଳି ଗଲାଣି, କ'ଣ କରିବେ, ସେମିତି ନକଲେ କିଏ ରହିବେନି ମଠରେ, ସେ ନିୟମ ପକେଇଲେ ବର୍ତ୍ତମାନ ସବୁ ଫାଙ୍କା, ଠାକୁର ତାଙ୍କର ଗୋଟେ ଗିନି ବଜେଇ ଯାଉଛନ୍ତି, ଭଗବାନ କହିଲେ ଆଣେ ଗିନି କଟାଲା ଆଣେ, ମୁଁ ଆଉ କ'ଣ କରିବି, ଆଉ ତାକୁ ସେ ମତେ କହିଲା ସେ ମୋର ଏବେ ମନେ ନଥିଲା ଲାଞ୍ଜିଗଡ଼ରେ ଥାଏ, କହିଲା ମୋର ଜ୍ୱର ହେଇଗଲେ ମୁଁ ରହିବିନି, ମୁଁ ଗୁରୁଦେବ ସେବା କରି ପଳେଇଲା, ମୁଁ କହିଲା ହଉ ଚା ଇଏ ଇଏ ପାରିବନି, ଯା ଦେଖିବା କିନ୍ତୁ ସେବା କରେ, ହେଲେ ଗୋଟେ ଦିନ ହେଇଟି ଗୁରୁଦେବ ଦି ଥାପଡ଼ ଦେଇଗଲେ, ବା ତୁ କି ସେବା କରିବୁ, ତୁ ଗୁରୁଙ୍କର କି ସେବା କରିବୁ, ତୁ ଗଧ ଭଳିଆ ହଉଛୁ, ଥରେ ଡାକିବେ ଗୁରୁଦେବ, ଦି ଥର କ'ଣ ଡାକିବେ, ଏ ପିଲା ଉଠ, ଏତିକି ଡାକିଲା ବେଳକୁ ଉଠି ପଡ଼ିଥିବ, ଗୁରୁଦେବ ଥରେ ଡାକିବେ, ଏଇ ନନ୍ଦ ସେ ପୁଅ ଅଛନ୍ତି, ସେ ସେ ସେବାକୁ ଗଲେ ଗଲେ ଶୋଇଛନ୍ତି,
ଗୁରୁଦେବ ଥରେ ଡାକିବେ, ଥରେ ଡାକି ବାଥରୁମ୍ ଯିବେ, ତା ଭିତରେ ତୁମେ ଆସିଲ ଘର ଦ୍ୱାର ସବୁ ସଫା ସଫି କରି ତିଳକ ରଖିଦେଇଥିବ, କପଡ଼ା ରଖିଦେଇଥିବ, ସବୁ ପରିଷ୍କାର କରିଥିବ, ଘର ପୋଛି ଦେଇଥିବ, ଗୁରୁଦେବ ଭାରି ନିଟ୍ ଆଣ୍ଡ କ୍ଲିନ୍, ପୁରା ସବୁ ପରିଷ୍କାର ପରିଚ୍ଛନ୍ନ ସବୁ ରହିଛି। ଗୁରୁଦେବ ଥରେ ଡାକିଲେ, ଗୁରୁଦେବ ଉଠି ଆସିଲା ବାଥରୁମ୍ ଶୋଇଛନ୍ତି, ଗୁରୁଦେବ କିରେ ତୁ ଗୁରୁଙ୍କର କୁକୁର ହବୁ, କୁକୁରକୁ ଥରେ ଡାକିଲେ ସେ ଭୋଗ କିଣିବେ, ତୁ କି ଗୁରୁଙ୍କର ସେବା କରିବୁ। ଡାକିଲେ ଚୈତନ୍ୟଚନ୍ଦ୍ର, କହିଲେ ଚୈତନ୍ୟଚନ୍ଦ୍ର ବଦଳ ଏଇଟା ଶୋଉଛି, ଏଇଟା ଏତେ ସମୟ ଏଇଟା କିଣ ଗୁରୁଙ୍କ ପାଖରେ ରହିବେ, ସେବା କରିବେ, ଭାଗ ବାହାର କର ସେବା। ତୁମେ ସ୍ପିରିଚୁଆଲ ଜିନିଷଟା ଏମିତିକା, ଯାହା ଗୁରୁଦେବ କହୁଥିଲେ ସେ ସମସ୍ତେ ହେଲେ ଗୁରୁଦେବ ସେବା କଲେ, ମୋର ଇଚ୍ଛା। ଚୈତନ୍ୟ ପ୍ରଭୁ କହିଲି, ମାନେ ଆଜ୍ଞା ମୋତେ ଟିକେ ସେବା ଦେଉନାହାନ୍ତି, ସମସ୍ତେ କରୁଛନ୍ତି, ଗୋଟେ ଗୁରୁଙ୍କର ସେବା ଆମେ କରିବା ନା। ସେ ମଦନ ପ୍ରଭୁ ସେ ମୁଣ୍ଡା ହେଲେ, ସେ ମୋତେ ଗୋଟେ କଥା କହିବେ ସବୁବେଳେ, ଏ ଗୁରୁଙ୍କର ପାଖକୁ କେବେ ଯିବନି, ଗୁରୁଙ୍କ ସେବା କେବେ କରିବନି। ଗୁରୁଦେବ କହୁଛନ୍ତି ସବୁବେଳେ କୁହନ୍ତି, ଗୁରୁଦେବ ଜାଣିଛୁ ନା କାହା ପାଖରେ ରହୁଛୁ, ଅଗ୍ନି ପାଖରେ ରହୁଛୁ, ଜଳିଯିବୁ, ଅପରାଧ କଲେ ତୁ ଜଳିଯିବୁ। ଗୁରୁଦେବ କେବେ କଥା ଆଶା କରିବେନି, ଗୁରୁଦେବ କେବେ କାହା ସାଙ୍ଗେ କଥା, ସେବକ ସାଙ୍ଗେ କେବେ କଥା ଆଶା କରନ୍ତି, କେବେ ବି ନାହିଁ। ଏଡ଼ ଦିଦିପଦ କଥା ବାସ, କେବଳ ଖାଇଲା ବେଳେ ଟିକେ ଭଲ କଥା କହେ, ଏ ତୁ ଖାଉଛୁ କି ନାହିଁ, ଏ ଛେନା ଟିକେ ରଖିଦେ ତୁ ଖାଇବୁ, କାରଣ ରାତି ବାରଟା ଗୋଟେ ନଡ଼ା, ଆଉ କେବେ କଥା ଆଶା କରିବେ, ତାଙ୍କ କଥା ଆଶା କଲେ ସେ ଲାଇଟ୍ ହବ, ତାଙ୍କ ସ୍ୱଭାବ ସେ କାହା ସାଙ୍ଗେ କଥା ଆଶା କରନ୍ତି। ମୁଁ କହିଲି ଚେତନ ପ୍ରଭୁଙ୍କୁ, ହେତ ଚେତନ ପ୍ରଭୁ ଥାନ୍ତି, ମୁଁ ଚେତନ ପ୍ରଭୁ ଆଉ ମୋତେ ଟିକେ ପ୍ରଭୁ ହେତାରେ ତ ନାଁ ଧରିକି, ପ୍ରଭୁ ଟିକେ ମୋତେ ସେବା, ଆଉ ତୁମେ ସଂକୀର୍ତ୍ତନ ଯାଉଛ ଆଉ ତୁମେ କେମିତି କ'ଣ ଲିଡର ଅଛ। ମୁଁ କହିଲି ଆଜ୍ଞା ଲିଡର କ'ଣ, ଆଉ ମୁଁ ଗୁରୁଦେବ ସେବା ଟିକେ କରିବି ନା, ଆଉ ଗୋଟେ ପିଲା ଖୋଜ, ସେ ଆଉ ଗୋଟେ ପିଲା ଥାଏ, ମୁଁ ତାକୁ କରିଦେଲି ଲିଡର, ତୁ ଚାଲିଲା ଆଉ, ମୋର ଇଚ୍ଛା ମୁଁ ରହିବି ଆଉ। ଦେଖ ତୁମେ ଭଲ ଇଚ୍ଛା କଲେ ବି ଗୁରୁ କହୁଛନ୍ତି ମାନେ କରିବାକୁ ପଡ଼ିବ। ମୁଁ ରହିଗଲି 2-4 ଦିନ, ମୁଁ କହିଲି ସେ ତାଙ୍କ ମାସିକିଆ ଥାଏ 3 ମାସ ନା କ'ଣ, 3 ମାସ ଥାଏ ନା କ'ଣ, 3 ମାସ ହେଲା ପରେ ଆଉ ଜଣେ ତାର ମୋ ପାଳି ପଡ଼ିଥାନ୍ତା, ସେ ନେଇକି ତ ଯାଇଛି ଆଉ 5 ଦିନ ହେଇନି ଆଉ, ସେ ଯ ତାକୁ ଯାହାକୁ ଲିଡର କରିକି ପଠାଲା, ସେ ତାର ଗଲା ମାଡ଼ ପିଟାପିଟି, ତାଙ୍କର କ'ଣ ପିଲାଙ୍କୁ କଣ୍ଟ୍ରୋଲ କରିପାରିଲେନି। ବାହାରେ ଗଲେ ବହୁତ ଗାଡ଼ି ଲଗିବ, ପାଣି ରୋଷେଇ କରିକି ଦେବାକୁ ପଡ଼ିବ, କେଉଁ ଭକ୍ତ କେମିତିକା ତାର ବ୍ୟବହାର କେମିତି ଆସି, ତାଙ୍କ ପରସ୍ପର ତ ଝଗଡ଼ା ଲାଗିଯିବେ, ସେ ଝଗଡ଼ା ଝଗଡ଼ି ଲାଗି ଗାଡ଼ି ଆସିକି ରାତିରେ ଥୁଆ ହେଇଛି। ଗୁରୁଦେବ କହିଲେ କିରି କ'ଣ ସଂକୀର୍ତ୍ତନ ଗାଡ଼ି ପଳେଇଲା, କାହିଁକି ଗୁରୁଦେବ ଚାହୁଁଥିଲେ ପ୍ରଭୁପାଦ ଗ୍ରନ୍ଥ ନା, ପ୍ରଭୁପାଦ କହିଥିଲେ ମୋର ଓଡ଼ିଆର ଅନୁବାଦ କରିବ ଗ୍ରନ୍ଥଟା ପ୍ରଚାର ହବ, ସେ ଗାଡ଼ି କାହିଁକି ଆସିକି ଥୁଆ ଠିଆ ହେଇଛି ଏଠି, ସେତେବେଳେ ଗୌନିତା ଗାଡ଼ି ଥାଏ, ରାଉରକେଲା ଯାଇଥିଲେ। ମୁଁ କହିଲି ରାଉରକେଲା ଯାଇଛି ଟୁର, 2.5 ମାସ ଆସିଲା ବେଳକୁ ମୋର ସେବା ବି ଗୁରୁଦେବଙ୍କୁ ସରିଯାଇଥିଲେ, ମୁଁ ଆଉଥରେ ଯିବି ଆଉ କ'ଣ। 3 ଦିନ ହେଇନି ଗାଡ଼ି ଆସି ଠିଆ, ଗୁରୁଦେବ ଡାକିଲେ କହିଲେ ଚୈତନ୍ୟଚନ୍ଦ୍ର କ'ଣ ଗାଡ଼ି ଆସି ପଳେଇ ଆସିଲାଣି ନା। ଆଜ୍ଞା ଯାଇଥିଲେ ସେ ପିଲାମାନେ ସବୁ କ'ଣ ତାଙ୍କ ଭିତରେ ପଡ଼ିଲାନି, ପାଟିମୁଣ୍ଡ ଲାଗିଲେ ପଳେଇ ଆସିଛନ୍ତି ନା। ଲିଡର କେସ୍ ପୁଣି ସେ କୁଆଡ଼େ ଗଲା ନା, ହଳଦୀ ଅଛି ଆପଣ ସେବା କରିବେନି। ଗୁରୁଦେବ ତାକୁ କହିଦିଅ ଗୁରୁଦେବ ଡାକିକି ଆମକୁ କୁହନ୍ତିନି, ଆମକୁ ଗୁରୁଦେବ ଡାକିକି ତୁମେ ଯେମିତି ବର୍ତ୍ତମାନ ଗୁରୁଙ୍କୁ ପଚାରୁଛନ୍ତି ଆଜ୍ଞା ମୁଁ କ'ଣ କରିବି, ଇଏ ସବୁ ନାହିଁ। ଗୁରୁଦେବ ଆମକୁ ଡାକିକି କୁହନ୍ତିନି କିଛି, ଯାହା କହିବେ ପ୍ରେସିଡେଣ୍ଟ ମାଧ୍ୟମରେ ତାଙ୍କୁ କହିଦିଅ ସେଇଟା ହେଉଛି ମୋ ସେବା, ଗାଡ଼ି ବାହାରିବ କାଲି, ଏଣେ ବେଡ଼ିଂ ପତ୍ର ଧରି ରହିଥିଲୁ ସେବା କରିବାନି, ତା ପରଦିନ ବେଡ଼ିଂ ପତ୍ର ବନ୍ଧା, ଗାଡ଼ି ଷ୍ଟାର୍ଟ ଚାଲ। କେମିତି ତୁମେ ପ୍ରଶ୍ନ କହିପାରିବନି ଆଜ୍ଞା ଆମେ ଟିକେ ସେବା କରିବୁ ଗୁରୁଙ୍କୁ, ପଚରା ପଚରା ପଚରି କିଛି ଆମେ ପଚରା ପଚରି କିଛି କରୁନା, ପଚର ନାହିଁ କି ଉଚ୍ଚର ନାହିଁ କିଛି ନାହିଁ, ଚୈତନ୍ୟ ପ୍ରଭୁ କହିଦେଲେ ମାନେ ଗୁରୁଙ୍କ ଦ୍ୱାରା ଆଦେଶ ଆସିଗଲା, ଚାଲ ଚାଲ। କେବେ ବି ଆମେ ପରମାର୍ଥ ବିଷୟରେ ପଚାରୁନୁ, ଗୁରୁଦେବ ମୁଁ କେମିତି ଭଗବାନଙ୍କ ଭକ୍ତି ପାଇବି କିଛି ନାହିଁ, ଗୁରୁଦେବ କହିଲେ ଯାହା କହ ସେଇଟା କର ବାସ, କାରଣ ସ୍ପିରିଚୁଆଲ ଜିନିଷ ନା, ତୁମେ ଯାହା କରୁଛ ତୁମର ସିନ୍ସିୟରିଟି ତୁମର ଶରଣାଗତି ହେଇଗଲେ ସେ ଜିନିଷ ତୁମକୁ ମିଳିଯିବ, କୃପା ମାଗିବା ଦରକାର ନାହିଁ, କିଛି ଆବଶ୍ୟକ ନାହିଁ, ସବୁ ଜିନିଷ ଇଶା ଏଇ ତୁମକୁ ମିଳିଯିବ, ତୁମ ଜିନିଷଟା ତୁମେ କର, ତୁମକୁ ଯାହା ଗୁରୁ କହୁଛନ୍ତି ସେଟା କର, ପରମାର୍ଥ ପଥରା ହଉଛି ଏଇଭଳିଆ। ଆଉ ଇଏ ବର୍ତ୍ତମାନ ତ ସବୁ ଅଲଗା, କାରଣ ସେମିତି ଆମେ ଆଶା କରିବା ଯେ ସେଇଭଳି ହବ, ଏଇଟା ହେଇପାରିବନି, କାରଣ ସବୁ ଜେନେରେସନ ବଦଳୁଛି, କିନ୍ତୁ ତା ଭିତରେ ଗୋଟେ ଜିନିଷ ଏଇ ଏଡିକ୍ସନ ପ୍ରୋସେସ, ଏଇଟା ଗୋଟେ ଏଡିକ୍ସନ ପ୍ରୋସେସ, ତୁମେ ମଜି ଯା, ନ ମଜିଲେ ତୁମେ ପରମାର୍ଥରେ ପ୍ରଗତି କରିପାରିବନି, କି ତୁମକୁ ଜୀବନ ଏଇ ପରମାର୍ଥ ଜୀବନ ଗୋଟେ ଶୁଷ୍କ ଭଳିଆ ଲାଗିବ। ଏତେ ବଡ଼ ରସମୟ ଜୀବନଟା, ସଂସାର ଲୋକ କେତେ କଷ୍ଟ ପାଉଛନ୍ତି, କେତେ କଷ୍ଟ ପାଉଛନ୍ତି, ତୁମେ କେବେ ଗୋଟେ କ୍ଷଣ ହିଁ ବୁଝିପାରିବନି, ଯେ ମଠରେ ରହୁଛି ଗୋଟେ କ୍ଷଣ ବୁଝିପାରିବନି, ସଂସାର କେତେ ଲୋକ କଷ୍ଟ ପାଉଛନ୍ତି ନା କ'ଣ ଭାବିଲେ କ'ଣ ଆଜ୍ଞା କହିଲେ କ'ଣ ହବ, ସେ ଦୁଃଖ କାହାକୁ କହିହବ, ଓଡ଼ିଆରେ ଗୋଟେ କୁହନ୍ତିନି ଅଜଗା କାହାକୁ ଦେଖେ ହୁଏନି କି ଦେଖି ହୁଏନି, ଓଡ଼ିଆରେ ଗୋଟେ ନାହିଁ, ସଂସାରର ବର୍ତ୍ତମାନ ଯେଉଁ ସ୍ଥିତି ବର୍ତ୍ତମାନ କାହାକୁ କହିପାରିବନି ସହିପାରିବ, ଖାଲି ଗାଡ଼ିଟାକୁ ଚଲେଇବାକୁ ପଡୁଛି, ଜବରଦସ୍ତ ଛାତିକି ପଥର କରି ସଂସାର ଚଲେଇବାକୁ ପଡୁଛି, ଯେ ମଠରେ ରହୁଛନ୍ତି ସେ କେତେ ଆନନ୍ଦରେ ରହିଛନ୍ତି, ଭଗବାନ ପାଖରେ ରହିଛନ୍ତି, କିଛି ଚିନ୍ତା ହିଁ ନାହିଁ, କିନ୍ତୁ ତା ଭିତରେ ତାକୁ ଯଦି ଆନନ୍ଦ ନ ମିଳିଲା ତା ମାନେ ସେ ଗୋଟେ ମଜି ପାରୁନାହାନ୍ତି। ତାଙ୍କୁ ଗୋଟେ ସେବାଟା ଯୋଉ ଜିନିଷଟା ତାଙ୍କୁ କାରଣ ତାଙ୍କର କାହିଁକି ଏଇଟା ବଜି ପାରୁନାହାନ୍ତି, ଏ ଗୋଟିଏ ତାର ପଏଣ୍ଟ ଗୋଟିଏ, ତାଙ୍କର ନିଜର କିଛି ଗୋଟେ ବିଚାର ରହୁଛି, ନିଜର ଗୋଟେ ଏମିତି ମୁଁ ଯିବି ଏହା ଚଳିବି, ତା ଜୀବନର ସେ ଗୋଟେ ନିଜ ଯୋଜନା କରିଦେଇ, ସେଟା ସ୍ପିରିଚୁଆଲ ଭଳିଆ ତାକୁ ଲାଗୁଛି, ଦ୍ୟାଟ୍ ଇଜ୍ ନଟ୍ ସ୍ପିରିଚୁଆଲ, ନାଇଁ ଏଟା ସେ ନୁହେଁ, ସେ ଜୀବନ ନୁହେଁ। ତୁମ ଗୁରୁ ବୈଷ୍ଣବଙ୍କର ଆଚାର୍ଯ୍ୟମାନଙ୍କର ନିୟମ ହିସାବରେ ତୁମେ ଚାଲ, ତାପରେ ତୁମ ସମୟ ଆସିବ, ସବୁ ଜିନିଷ ଧୀରେ 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 ସବୁ ଜିନିଷ। ମୋ ଜୀବନରେ ମୁଁ କେତେଟା ଜିନିଷକୁ ମୁଁ ନିଜେ ଅନୁଭବ କରିକି ଆଙ୍ଗୁଠିର ଯାହା କହନ୍ତି ମୋ ଆଖି ଆଗରେ ଅନୁଭବ କରିକି ମୁଁ କହୁଛି, ଏ ବିଦେଶ ଯିବା, ମୁଁ ଶାଢ଼ୀ ପଟେ ଯୋଉ ପଢ଼ିଦେଲି, ମୋତେ ମୁଁ ଯେତେବେଳେ ପଢ଼ୁଛି ମୋତେ ସିଏ ବର୍ତ୍ତମାନ 20 meter ମହାରାଜ ହେଇଛନ୍ତି, ଆମର ମୁନି ଆମର କୃଷ୍ଣଦା କୃଷ୍ଣ କ'ଣ ସେତେବେଳେ କୃଷ୍ଣ ପ୍ରସାଦ ଥିଲେ, ସେ ମୋତେ କହ ତୁମେ ବିଦେଶ ଯିବନି, ବିଦେଶ ବିଦେଶ ଗଲା ସେଟା ଦରକାର ପଡ଼େ ସାର୍ଟିଫିକେଟ, ମୁଁ ଯେତେବେଳେ ଫୋପାଡ଼ି ପଢ଼ି ଦେଉଥିଲି ମୋତେ କହିଲ ବିଦେଶ ମୁଁ କାଇଁ ବିଦେଶ ଯିବି, ମୋର ଦରକାର ନାହିଁ ବିଦେଶ, ବିଦେଶ ମୁଁ କୁଆଡ଼େ ଯିବି, ମୁଁ କେଉଁ ଇଂଲିଶ ଜାଣିଛି ନା କ'ଣ ଜାଣିଛି, ବିଦେଶ ଯିବି, ମୁଁ ପଢ଼ିକି ଫୋପାଡ଼ି ଦେଉଥିଲି, ସେ ମୋତେ ସେଇ ସମୟରେ କହିଥିଲେ, ବିନା ସାର୍ଟିଫିକେଟ୍ରେ ମୋର ସବୁ ହେଇଗଲା, ପାସପୋର୍ଟ ହେଇଗଲା, ସାତ ଦିନର ପାସପୋର୍ଟ ବିନା ସାର୍ଟିଫିକେଟ୍, ଭୁବନେଶ୍ୱର ଯୋଗଟା କରିଦେଲେ। ଆମେ ଯୋଜନାରେ କିଛି କରୁନୁ, ଆଜି ବି ଯୋଜନା କିଛି ନାହିଁ, ଆଉ କାଲି ବି ଆମ ଜୀବନରେ କ'ଣ ହେବ ତା ଯୋଜନା ନାହିଁ, ଆମେ ଗୋଟିଏ ଜିନିଷ ଶିଖିଛୁ ଗୁରୁଦେବଙ୍କ କତିରୁ, ସବୁବେଳେ ଗୁରୁଦେବ କୁହନ୍ତି ଗୋପାଳ ଯାହା ଗୋପାଳଙ୍କର ଇଚ୍ଛା ତାହା ହେବ, ସେଗୁଡ଼ା ଭଗବାନଙ୍କ ଉପରେ ତୁ ଛାଡ଼ି ଦିଅ, ଗୁରୁକୃଷ୍ଣ ଉପରେ ଆମ ଭକ୍ତି ହଉ ନ ହଉ ଆମେ ତାଙ୍କ ଉପରେ ଛାଡ଼ି ଦେଇଛେ, ଆଉ ଆମର ସିନ୍ସିୟରିଟି ଆମେ ଯେତିକି ପାରିବା ସେତିକି କରିବା, ଯେତିକି ଆଉ ଚଗଲାମି ଧନ୍ଦା ନାହିଁ, ଯେତିକି ସମୟ ତାକୁ ଭଗବାନ ସେବାରେ ଦିଅ, ତାପରେ ଯାହା ହବ ଅପ୍ ଟୁ ଗୁରୁ ଆଣ କୃଷ୍ଣ, ଆମେ ଆଉ କ'ଣ କରିବା, ଆମ ହାତରେ ଆଉ କ'ଣ ଅଛି। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଭାଗବତଙ୍କ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ଗୌର ପ୍ରେମାନନ୍ଦେ।